কোন কথা কীর্তন হবো
প্রত্যেকটি সংখ্যা লাভ হলে
ବହୁତ ଶୀଘ୍ର ସାହାଯ୍ୟ ମାଗୁଛୁ ଉପଲବ୍ଧି କରି ଆଉ ଶାସ୍ତ୍ର ଭାଗଠାରୁ ବ୍ୟକ୍ତି ଭାଗବତ ଆମ ସୁର ବୈଷ୍ଣବ ଆଚାର୍ଯ୍ୟମାନଙ୍କର ଜୀବନ ଆମେ ଯେତେବେଳେ ଆଲୋଚନା କରିବା ଭାଗବତ ପଢ଼ିଲେ ଅନ୍ୟାନ୍ୟ ଭଗବତ ଭଗବାନଙ୍କର ଯେଉଁ ଦିବ୍ୟ ଲୀଳା ସବୁ ହୋଇଛି ତାହା ଶୁଣିଲେ ଯେତିକି ଆନନ୍ଦ ନ ହେବ ଆଉ ଯେତିକି ଆଧ୍ୟାତ୍ମିକ ପ୍ରେରଣା ନ ମିଳିବ ତ ବେଶୀ ଉତ୍ସାହ ପ୍ରେରଣା ମିଳିବ ସୁଧ ବୈଷ୍ଣବ ଆଚାର୍ଯ୍ୟମାନଙ୍କ ଜୀବନ ଚରିତ୍ର ତ କାହିଁକି ନା ଯେତେ ଗୋସ୍ୱାମୀ ବର୍ଗ ରହିଛନ୍ତି ଆଚାର୍ଯ୍ୟମାନେ ରହିଛନ୍ତି ସେ ସମସ୍ତ ଶାସ୍ତ୍ର କଥାକୁ ଜୀବନରେ କେମିତି ଅଙ୍ଗେ ଲିଭେଇଛନ୍ତି ସେଟାର ଥିଓରି ତ ଶାସ୍ତ୍ରରେ ଦିଆଯାଇଛି ପ୍ରାକ୍ଟିକାଲ ଜୀବନ ଲାଇଫରେ କରୁଛନ୍ତି ସେମାନଙ୍କ ଜୀବନ ଯଦି ବୁଝିବା ତାହେଲେ ଆମକୁ ବହୁତ ଶୀଘ୍ର ପ୍ରେରଣା ମିଳେ ବାସ୍ତବ ଆମେ ବି କ'ଣ ଯେହେତୁ ମାର୍କେଟ ଏମିତି କରିବେ ସାରା ବିଶ୍ୱର ସମସ୍ତ ସାଧୁମାନଙ୍କ ସମ୍ମାନ ସବୁ ଗୁରୁବର୍ଗଙ୍କର ସାନ୍ନିଧ୍ୟ ତେଣୁକରି ସେମାନଙ୍କର ଜୀବନଯାତ୍ରା ଅତି ଉନ୍ନତ ଆଉ ଆଗରୁ ଥିଲା କ'ଣ ଯେତେବେଳେ ମୁଁ ବିଶେଷ କରି ମାର୍କେଟ ଜଏନ୍ କରେ ତ ସେତେବେଳେ 95 ପୁରା ତ ସେତେବେଳେ ସବୁ ଗୁରୁବର୍ଗଙ୍କ ବୟସ 50 ଭିତରେ ସମସ୍ତଙ୍କର ବୟସ 50 ଭିତରେ ଥିଲା ସେମାନଙ୍କର ୟଙ୍ଗ ଥିଲେ ଏବେ ତ 70 ପାର ହେଇଯାଇଛି ସମସ୍ତଙ୍କର ଏଜ୍ 50 ଭିତରେ ଯେତେବେଳେ ସେ ଗୁରୁବର୍ଗଙ୍କର ସେତେବେଳେ ଏଜ୍ କେତେ ବର୍ତ୍ତମାନ 67 ହେଲା ନା 67 ତାହେଲେ 67 ମାନେ ଦୀର୍ଘ 22 ପୂର୍ବ ଘଟଣା ତାହେଲେ କେତେ ବର୍ଷ ବୟସ 45 ମାନେ ମୋ ଏଜ୍ ବୁଝିପାରୁଛ ନା ତାହେଲେ ଏଇ ଏଜ୍ରେ ଗୋଟେ ମାନେ ଶରୀରର ଗୋଟେ ମାନେ ଏନର୍ଜି ଯେଉଁ ଥାଏ ଏତେ ନାଚ ହୁଏ ଏତେ କୀର୍ତ୍ତନ ହୁଏ ସମସ୍ତ ଭକ୍ତଙ୍କୁ ନେଇକି ନାଚନ୍ତି କେଉଁ ଗୁରୁବର୍ଗଙ୍କ ଭିତରେ ମାନେ କୌଣସି ଡିଷ୍ଟାନ୍ସ ନଥିଲା ସମସ୍ତେ ଆଇଲେ ମାୟାପୁର ଏକାଠି କେବଳ ମାନେ ଗୁରୁମହାରାଜ ନାଚୁଥାନ୍ତି ଏତେ ଆନନ୍ଦ ଲାଗେ ମାୟାପୁର କରିବେ ସବୁ ଗୁରୁବର୍ଗ ମାନେ ନାଚୁଥାନ୍ତି ଏକାଠି କୀର୍ତ୍ତନ ହଉଥିବା ମାନେ ମାୟାପୁର ପଢ଼ୁଥିବ ଉଠୁଥିବ ଏବେ ତ ପିଲାମାନେ ସେ ଗୁରୁବର୍ଗ ଗାଉଛନ୍ତି ଅନ୍ୟମାନେ ନାଚୁଛନ୍ତି କିନ୍ତୁ ସେମାନେ ଜଣେ ଗାଇଲେ ଆଉ ସମସ୍ତେ ସାଙ୍ଗରେ ନାଚୁଥିଲେ ଏବେ ତ କେହି ନାଚି ପାରୁନାହାନ୍ତି ବୟସ ଅଧିକ ସେଇଥିପାଇଁ କମ୍ ବି ନାଚୁଛନ୍ତି ତ ମୁଁ ଯେତେବେଳେ ମାୟାପୁର ଜଏନ୍ କରେ ତ ସେତେବେଳେ ମାନେ ଦିନେ ଆମର ହଠାତ୍ ସେତେବେଳେ କହୁଥିଲା ଗୁରୁବର୍ଗଙ୍କୁ ରିସେପ୍ସନ୍ କରତେ ହେଲେ ତ ପୁରା ତାଙ୍କୁ ଭକ୍ତମାନେ ଯାଆନ୍ତି ମେନ୍ ଗେଟ୍ରୁ କୀର୍ତ୍ତନ କରିକି ନେଇ ଆସେ ସମସ୍ତଙ୍କୁ ଆଉ ବିଶେଷ କରି ଜଗତା ସିଂ ଗୁରୁମାନ ଏଇଟାକୁ ବହୁତ ଧରିଥିଲେ ଆଉ ଯଦି ଗୁରୁମାନଙ୍କୁ ଯେ ସ୍ପେଶାଲ କେୟାର ଦିଆଯିବ ସେଠି ତା ନୁହେଁ ସେ ସବୁ ବୈଷ୍ଣବମାନଙ୍କୁ ସ୍ପେଶାଲ କେୟାର ଦେଉଥିଲେ ଯିଏ ଆସିବ ତାଙ୍କ ପଛରେ ଭକ୍ତମାନଙ୍କୁ ରଖୁଥିଲେ ତାଙ୍କର ସର୍ଭେଣ୍ଟ ରହୁଥିଲେ ତାଙ୍କର ମାନେ ପୁଙ୍ଖାନୁପୁଙ୍ଖ ତାଙ୍କର ସେବା କରୁଥିଲେ ତ ପୁରା ରିସିଭ୍ କରା ପୁରା ମେନ୍ ଗେଟ୍ରୁ ପୁରା କୀର୍ତ୍ତନ କରି ତାଙ୍କୁ ରିସିଭ୍ କରା ହେବ ସେ ଯେଉଁଦିନ ଯିବେ ତାଙ୍କୁ ଛଡ଼ା ହବ ବି ସେ ହବ ଏଇଟା ମାୟାପୁର ଟ୍ରାଡିସନ୍ ଥିଲା ସେତେବେଳେ ଏବେ ଆଉ ସେଇଟା କରାଯାଉନି କାହିଁକି ନା ଇସ୍କନରେ ବହୁ ମହାରାଜ ହେଇଗଲେଣି ସେତେବେଳେ ସବୁ ଆରତି ହଉଥିଲେ ବି ଆରତି ଯାହା ହଉଥିବ ସବୁ ଯିବେ ସବୁ ଭକ୍ତ ପ୍ରଭୁମାନଙ୍କୁ ଶିଷ୍ୟମାନଙ୍କୁ ଗୁରୁବର୍ଗଙ୍କୁ ଆହ୍ୱାନ କରୁଥିଲେ ବର୍ତ୍ତମାନ ସେଇଟା ଆଉ ସେଇ ଶ୍ରଦ୍ଧା ଭଲ ପାଇବାଟା ବର୍ତ୍ତମାନ ନାହିଁ ମାନେ ଗୋଟେ ଅଫିସିଆଲ ହେଇଗଲାଣି ହେଇଗ ତ ମୁଁ ଯେତେବେଳେ ମାୟାପୁର ଜଏନ୍ କରେ ତ ଗୁରୁମହାରାଜ ମୁଁ ଗଲାବେଳକୁ ମାୟାପୁର ବନ୍ୟା ଥାଏ ତ ଯେତେବେଳେ ଗୁରୁମହାରାଜ ପ୍ରତ୍ୟେକ ବନ୍ୟାରେ ଆସନ୍ତି ବନ୍ୟା ହେଲେ କ'ଣ କରନ୍ତି ନା ଗୁରୁମହାରାଜଙ୍କ କାମ ହେଉଛି ଯଦି ବନ୍ୟା ହେଲା ମାୟାପୁରରେ ସେ ଆସିବେ କାହିଁକି ନା ପ୍ରଭୁପାଦ ତାଙ୍କୁ କହିଥିଲେ ଯେ ଏ ମାୟାପୁରର 10 କିଲୋମିଟର ଏରିଆ ଭିତରେ କେହି କୋଟି ଦିନ ବି ଉପବାସ ନ ରହିବେ ସ୍ପିରିଚୁଆଲି କ'ଣ ଜାଗତିକ ଜୀବନରେ କେତେ ୱେଲଫେୟାର ୱାର୍କ ପ୍ରୋପାଲ ଦେଇଥିଲେ ତାଙ୍କୁ କେହି ଜଣେ ଉପବାସ ଯେମିତି ନ ରହିବେ ଆଉ ବନ୍ୟା ହେଲା ମାନେ ସମସ୍ତଙ୍କର ମାନେ ଆୟ ନଥିବ ଖାଇବେ କ'ଣ କେଉଁଠି ପାଣି ଖାଇବାରେ ଥିବେ ସେଥିପାଇଁ କ'ଣ କରନ୍ତି ଗୁରୁମା ପୁରା ପଳେଇ ଆସନ୍ତି ମାୟାପୁର ଯେଉଁଠି ଥିବେ ସବୁ କ୍ୟାନସଲ୍ ପ୍ରୋଗ୍ରାମ କରିକି ମାୟାପୁର ଆସିବେ ଆଉ ନିଜେ ପ୍ରାକ୍ଟିକାଲ କ'ଣ କରନ୍ତି ପୁରା ଇଲାକା ଇଲାକା ବୁଲନ୍ତି ପୁରା ଗଙ୍ଗାଟା ପାର ହବା ତାଙ୍କ ପାଇଁ କିଛି ମାନେ ଗୋଟେ ଫୁଲ୍ ନଦୀ କେଉଁଠି ଦେଖୁଛି ଏପଟ ନଦୀ ଏପଟରୁ ସେପଟ ପର୍ଯ୍ୟନ୍ତ ଗଙ୍ଗା ଅନେଇଲେ ଦେଖ ପାଏନି, ସେତେବେଳେ ଆମେ ଯେତେବେଳେ ଯାଉ ସେତେବେଳେ ଗଙ୍ଗା ଥିଲେ କେଉଁଠି ନାମ କୂଳରେ, ପୁରା ରାସ୍ତା କଡ଼ୁକୁ ଲାଗିକି ଗଙ୍ଗା ଥିଲେ, ଏ ଦୋକାନ ହୋଟେଲ ଗୁଡ଼ା ହେଇଛି ନା ସେଇଠି ଥିଲା ଗଙ୍ଗା, ସେ ଜଷ୍ଟ ଲାଗିକି ଧାରଟା ଆମ ନାମଟା ସାମ୍ନାରେ ଯେଉଁ ସାମ୍ନାରେ ଯେଉଁ ବିଲ୍ଡିଂଟା ଦିଆଯାଇଛି ବିଲ୍ଡିଂ କଡ଼ରେ ପଥର ପେକିଂ ଅଛି ସେଗୁଡ଼ା, ସେଇଟା ଥିଲା ଗଙ୍ଗା, ଆମେ ସେଇଠି ଗାଧୋଉ ସେତେବେଳେ ବିବିଡ଼ର ଘାଟଟା ସେଇଥିଲା, ଆମର ତ ଘର ହେଇନଥିଲା ବିଲ୍ଡିଂ, ତ ସେଇଠୁ ପୁରା ଗଙ୍ଗା ଥିଲା ସେପଟୁ, ଆଉ ଗୁରୁମହାରାଜ ପୁରା ପହଁରିକି ଯାଆନ୍ତି, ଆଉ ଘଣ୍ଟା ପରେ ଘଣ୍ଟା ଗୁରୁମହାରାଜ ପାଣିରେ ମହାବିଷ୍ଣୁଙ୍କ ଭଳିଆ ପଡ଼ିକି ଥିବେ, ଏମିତି ପୁରା ପାଦ ହାତ ଦେଖାଯାଉଥିବ, ପୁରା ଶୋଇଥିବେ ମହାବିଷ୍ଣୁ ଯିଏ ଶୋଇଥିବେ ଘଣ୍ଟା ପରେ ଘଣ୍ଟା ଏମିତି, ଆଉ ଆଉ ଥରେ ହୁଏ କ'ଣ ଯେ ତ ସିଏ କ'ଣ କରନ୍ତି, ଭକ୍ତମାନେ ତ ବହୁତ ମଜା କରନ୍ତି ତାଙ୍କ ସହିତ, କିଏ ବୁଡ଼ିକି ତାଙ୍କ ପାଦରେ ପାଣି ଢାଳିକି ଅଭିଷେକ କରୁଥିବେ, କିଏ କ'ଣ କରୁଥିବେ ଭକ୍ତମାନେ, ତ ବହୁତ କଥା ସେଠି ଗଙ୍ଗା ମହାତ୍ମା କହନ୍ତି, ବହୁତ ସମୟ କୀର୍ତ୍ତନ କରନ୍ତି, ଭକ୍ତମାନଙ୍କୁ ବହୁ ବିଭିନ୍ନ ଭାବରେ ଆନନ୍ଦ ବିଭିନ୍ନ ପରିବେଶରେ ଆନନ୍ଦ ଦିଅନ୍ତି, ଯେମିତି ପ୍ରଭୁପାଦ ସମୁଦ୍ର ସ୍ନାନ କରାନ୍ତି, ସମୁଦ୍ର ସ୍ନାନ କରିତେ ଯାଇକି ପ୍ରଭୁପାଦ କହନ୍ତି ଯାଇକି ଭକ୍ତ କହନ୍ତି ଏଟା ତ ଗୋଟେ ଜାଗତିକ ସୁଖ ଶାରୀରିକ ସୁଖ ଆପଣ କାହିଁକି କରନ୍ତି, ଏଠି କୃଷ୍ଣଙ୍କ ସହିତ ସମ୍ବନ୍ଧ କ'ଣ, ପ୍ରଭୁପାଦ କହନ୍ତି ନା ଯେ ଏତେ ବଡ ବିଶାଳ ସମୁଦ୍ର କାହାର ସୃଷ୍ଟି, ସବୁ ଜାଗାରେ ତମେ ଭଗବାନଙ୍କୁ ଉପଲବ୍ଧି ଯଦି ନ କରିପାରିବ, ଏତେ ସୁନ୍ଦର ପାଣି ଭଗବାନ, ଏତେ ସୁନ୍ଦର ସମୁଦ୍ର ତିଆରି କରିଛନ୍ତି ଭଗବାନ ସମସ୍ତଙ୍କର ସୁଖ ବିଧାନାର୍ଥେ, ତ ସେଟାକୁ ଉପଲବ୍ଧି କରିବା ଦରକାର, ସୂର୍ଯ୍ୟଦେବ ତିଆରି କରିଛନ୍ତି, ସୂର୍ଯ୍ୟଙ୍କୁ ତିଆରି କରିଛନ୍ତି, ଦେଖିକି ତାଙ୍କୁ ସ୍ମରଣ ହେବା ଦରକାର କୃଷ୍ଣଙ୍କୁ ଆମର ସୁଖ ପାଇଁ ତିଆରି କରୁଛନ୍ତି, କୃଷ୍ଣ ସ୍ୱରୂପ ଶୁଣ, ସେମିତି ଗୁରୁମହାରାଜ କ'ଣ କହନ୍ତି ଭକ୍ତମାନ ସହିତ ବହୁତ ଗଙ୍ଗା ଲୀଳା ବହୁତ ପ୍ରକାର ମହାପ୍ରଭୁଙ୍କ ଲୀଳା ସେଠି କୁହନ୍ତି, ମହାପ୍ରଭୁ କେମିତି ପହଁରୁଥିଲେ ଆଉ କେମିତି ଜୀବନ ବିଦ୍ୟୁତ ଗୁରୁମହାରାଜ କହନ୍ତି, ଆଉ ଭକ୍ତମାନେ ବହୁତ ସୁନ୍ଦର, ଆଉ ଭୟ ମାନେ ଭୟ ନଥାଏ କାହାର, ବହୁତ ଆନନ୍ଦରେ ଗଙ୍ଗାରେ ବିଚରଣ କରନ୍ତି, ଯାଇ ହଉ ବହୁତ ସୁନ୍ଦର କଥା, ତ ତା ନୁହେଁ ଭକ୍ତିଚାର ସ୍ୱାମୀ ଗୁରୁମହାରାଜ ଏଇ କିଛି ଦିନ ପୂର୍ବରୁ ମାୟାପୁରୀ 5 ମାସ ପୂର୍ବରୁ ବୋଲି ଭକ୍ତିଚାର ସ୍ୱାମୀ ଗୁରୁମହାରାଜ କହୁଥିଲେ ମାୟାପୁରୀ ଗୋଟେ କ୍ଲାସ୍ରେ ଯେ ଆମେ ଯେତେବେଳେ ଏଠିକି ଆସୁ ମାୟାପୁର କ'ଣ ଆମର ପରିଣତି ହୁଏ, ତ ମାୟାପୁର ଛୋଟ ଜାଗା ହେଇଥିଲେ ବିଲ୍ଡିଂ ଖାଲି ଲୋଟସ୍ ବିଲ୍ଡିଂ ଅଛି, ଚକ୍ର ବିଲ୍ଡିଂ ତ ହେଇନି, ଚକ୍ର ବିଲ୍ଡିଂର ପୁରା ପ୍ଲାନିଂ ଡିଜାଇନର ହେଉଛନ୍ତି ଗୁରୁମହାରାଜ, କ'ଣ ହବ କେମିତି ହବ, ପ୍ରପାତ କହିଥିଲେ ବନ୍ୟା ହେଉଛି ଏକତାଲାରୁ ଘର ହବ, ସୋ ସେଇ ଅନୁସାରେ ଗୁରୁମହାରାଜ ତ ସେତେବେଳେ ସେଇଭଳିଆ କରୁଥିଲେ, କାହିଁକିନା ଏଇ ଯେଉଁ ଯେତିକି ଲୋଟସ୍ ବିଲ୍ଡିଂ ମନ୍ଦିର ଏଗୁଡ଼ା ହେଉଛି ଏଗୁଡ଼ା ଗୁରୁମହାରାଜ ମାନେ ସେତେବେଳେ ଯେଉଁ କାମ କରିଛନ୍ତି, କାହିଁକିନା ବହୁତ କଷ୍ଟରେ କରୁଛନ୍ତି, ସେତେବେଳେ ଗାଡ଼ି ଭଡ଼ା ରାସ୍ତା ନଥାଏ, ସିମେଣ୍ଟ ଆଣନ୍ତି ବହୁତ କଷ୍ଟରେ, ସାଇକେଲରେ ଗୋଟେ ଗୁରୁମହାରାଜ କୃଷ୍ଣନଗରରୁ ସିମେଣ୍ଟ ଆଣନ୍ତି, 15-18 କିଲୋମିଟର ରାସ୍ତା ସିମେଣ୍ଟ ଗଡ଼େଇକି ସାଇକେଲରେ ନେଇକି ଆସନ୍ତି ସେତେବେଳେ ଗୁରୁମା, ମାନେ କେତେ କଷ୍ଟ ସେମାନେ କରୁଛନ୍ତି, ବହୁତ କଷ୍ଟ, ମାନେ ଚାଷୀମାନେ ବି ତ ଗୁରୁମା ମାନେ ହଳ କରନ୍ତି, ଚାଷୀମାନେ ଥରେ ଷ୍ଟ୍ରାଇକ୍ କଲେ ଯେ କ'ଣ କ'ଣ ମଜୁରୀ ବଢ଼େଇବା ପାଇଁ, ସେଠୁ ଗୁରୁମାଜ କେହି ଆଇଲେନି, ସେଠୁ ଗୁରୁମାଜ କହିଲେ ଠିକ୍ ଅଛି କୃଷ୍ଣ ପାଇଁ ଆମେ ସନ୍ନ୍ୟାସ ନେଇଛୁ, ତ ସେ ସେଠୁ କ'ଣ କଲେ ନା ଗୁରୁମା ନିଜେ ହଳ କଲେ, ଗୁରୁମାଜଙ୍କର ହଳ, ଗୁରୁମାଜ ହଳ କରତେ ବିଲକୁ ଯିବେ ମାନେ, ଆଉ ଲୋକମାନେ ଚାଷ ବହୁତ ଥିଲା ନା, ଜମି ବହୁତ ଫାଷ୍ଟ ତ ବହୁତ କମ୍ ଥିଲା ନା, ରୂପା ପ୍ରଥମ ଦିନରୁ ମାୟାପୁର ସାମ୍ରାଜ୍ୟ ଗୁରୁମାଜଙ୍କୁ ଦେଇଛନ୍ତି ନା, ପ୍ରଥମ ଦିନରୁ କାଲକାଟାରୁ ପଠେଇଛନ୍ତି ଗୁରୁମାଜଙ୍କୁ ଆଉ ଜଣେ ଭକ୍ତଙ୍କୁ, ତମେ ଏହାର ତତ୍ତ୍ୱାବଧାନ ନବ, କାଲକାଟାରୁ ପଠେଇଛନ୍ତି ଗୁରୁମାଜଙ୍କୁ, ତ ସେଇ ଦିନଠୁ ଗୁରୁମାଜ ସେଟା ମାନେ ଚାଷ କରୁଛନ୍ତି, ଶ୍ରମିକ ମାନେ କ'ଣ କରନ୍ତି ନା ତା ଲଜ୍ଜାରେ କହିଲେ ନା ଆଙ୍କ ପାଖରେ ଷ୍ଟ୍ରାଇକ୍ କଲି କିଛି ଲାଭ ହବନି, ଇଏ ଭାବିଥିଲେ ବିଦେଶୀ ବହୁତ ଦାମ ବଢ଼େଇଦେଲେ ମଜୁରୀ ବଢ଼େଇଲେ ମାନେ ଦେବେ, ବିଦେଶୀ ଟଙ୍କା ଆସୁଛି, ଏଇଟା ସବୁ ସେମାନଙ୍କ ଲୋକମାନଙ୍କ କଥା ଥିଲା, ବିଦେଶୀ ମାନେ ବିଦେଶୀ ଟଙ୍କା ଆଣୁଛନ୍ତି ଯେତେ କହିଲେ ସେମାନେ ସେ ଦେଇଦେବେ, ହଁ ଗୁରୁମା ସେମିତି ନୁହେଁ, ଗୁରୁମା ଏକଦମ ଟିପ୍ଟା, ଆଉ କାହିଁକି ନା ମୁଁ ନିଜେ ଦେଖିଛି ରିକ୍ସାରେ ଗୁରୁମାରେ ଯିବି 50 ସେତେବେଳେ 50 ହଜାର ଚଳୁଥିଲା, 50 ପଇସା ବି ବାର୍ଗେନିଂ କରିନି, 50 ବେଶୀ କାହିଁକି ନେବୁ ଦେବେ ନେବୁ ଚାଲିକି ପଡ଼ିବ, ଚାଲିକି ପଳେଇ ଆସିବ, ପଇସାଟେ ମାନେ ଟଙ୍କାଟେ ପଇସା ସେ ଏକ୍ସଟ୍ରା କେବେ ଏକ୍ସପେନ୍ସ କରନ୍ତି, ଏଇଟା ମାନେ ଗୁରୁମାଙ୍କ ଜୀବନ, ମୋ ଜୀବନରେ ବି ପ୍ରାକ୍ଟିକାଲ ଦେଖିଛି ଥରେ, ତ 2007 ଘଟଣା ବୋଧେ 2007 ଘଟଣା, ତ ଆମେ ଓଡ଼ିଶା ସଫାରୀ ଟୁର୍ରେ ଆସୁ, ଗୁରୁମହାରାଜ ପୁରା ଆସୁଛନ୍ତି
ମାୟାପୁର
ପୁରା 150 ବିଦେଶୀ ଭକ୍ତ ସହ ଆସୁଛନ୍ତି ଗୁରୁ ମହାରାଜ। ଏଥର 150 ବିଦେଶୀ ଭକ୍ତ ସାଙ୍ଗରେ ଅଛନ୍ତି, ସମସ୍ତେ ଆସୁଛନ୍ତି। ଆସିବା ବେଳେ ଗୋଟେ ପ୍ରୋଗ୍ରାମ କରି 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 ଗଲୁ, ବହୁ ଜାଗା ପ୍ରୋଗ୍ରାମ ହେଇଛି, ବହୁ ଜାଗା ପ୍ରୋଗ୍ରାମ କରିକି ଯେତେବେଳେ ଆମେ ଯାଉଛୁ, ନୀଳଗିରି ବି ଯେତେବେଳେ ବହୁତ ବଡ଼ ପ୍ରୋଗ୍ରାମ ହେଇଥିଲା, ବାଲେଶ୍ୱର ଏଇଠି ପ୍ରୋଗ୍ରାମ ହେଇଥିଲା, ଭଦ୍ରକରୁ ଭଦ୍ରକରୁ ଗଲୁ ଯେତେବେଳେ, ଭୁବନେଶ୍ୱର ପ୍ରୋଗ୍ରାମ ଥିଲା, ଭୁବନେଶ୍ୱର ପ୍ରୋଗ୍ରାମ ସାରି ତାପର ଦିନ ବସ୍ରେ ଗୁରୁମାନଙ୍କର ତାଙ୍କ ଗାଡ଼ି ଥାଏ, କିନ୍ତୁ ଗୁରୁମାନେ କ'ଣ ଗାଡ଼ିରେ ଯାଆନ୍ତି, ଗୁରୁମାନେ ତାଙ୍କ କାର୍ରେ ଜମା ଯାଆନ୍ତିନି। ଯେତେ ଗୁଡ଼ା ବସ୍ ଥିବ, ତିନି ଚାରିଟା ବସ୍ ଥାଏ, ସବୁ ବସ୍ରେ ଯିବେ, ଆଙ୍କ ବସ୍ରେ ଯିବେ, କିଛି ସମୟ ଫାଷ୍ଟ ବସ୍ରେ ଉଠିଲେ ସବୁ ପଛକୁ ପଛରେ ରହିବେ, କେହି କାହାକୁ ଓଭରଟେକ୍ କରିକି ଯିବେ। ଗୁରୁମାନେ ଗୋଟେ ବସ୍ରେ ଯିବେ, ଗୋଟେ ବସ୍ରେ ଭକ୍ତଙ୍କ ସାଙ୍ଗରେ ସହିତ ଏତେ ସୁନ୍ଦର କୃଷ୍ଣ କଥା କହିକି, ସେ ସଫାରି ବା ଏତେ ସୁନ୍ଦର ଟୁର୍ ନେଇକି ଯିବେ ଭକ୍ତଙ୍କ ସାଙ୍ଗରେ। ମୁଁ ସେ ଗାଡ଼ିରେ ବହୁତ ଥର ଗୁରୁମା ସହିତ, ମାନେ ବୋଟ୍ରେ ଡଙ୍ଗାରେ ବି ସଫାରି ହେଇଛି, ପୁରା ଗଙ୍ଗାରେ ଗଙ୍ଗାରେ ସେଥିରେ ବି ରହିଛି, ବସ୍ରେ ବି ରହିଛି। ଏଥର ବସ୍ରେ ଯାଏ, ସେତେବେଳେ ଗୁରୁମା କ'ଣ ସବୁ ବସ୍ରେ ଯାଆନ୍ତି, ସବୁ ବସ୍ରେ କ'ଣ କରନ୍ତି, ଏଇ ବସ୍ରେ ରହିଲେ ବସ, ସଂସ୍କୃତ କୃଷ୍ଣ କଥା କହିଲେ, ବହୁତ ସମସ୍ତଙ୍କୁ ବହୁତ ବହୁତ ସୁନ୍ଦର ସୁନ୍ଦର ଲୀଳା କହିକି, ମହାପ୍ରଭୁ ଲୀଳା ଲୀଳା କହିକି ଆନନ୍ଦ ଦେଇକି ହସେଇକି ଏତେ ସୁନ୍ଦର ମଜା କରିକି ନେଇକି ଯିବେ, ମାନେ କ'ଣ କେତେବେଳେ ପହଞ୍ଚିଯାଇଥିବ ଆମେ ମନେ ନଥିବ। ପୁଣି ସେ ବସ୍ରୁ ଉଠିଲେ ପୁରା ଯେତେଟା ବସ୍ କିଲୋମିଟର ହିସାବ କରିକି ସବୁ ବସ୍ରେ ଏଠି 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 ଯିବେ ସମସ୍ତେ। ଆଉ ସଫାରିରେ ଗଲେ ତାଙ୍କର ଗୋଟେ କାର୍ଯ୍ୟ କାମ ହେଉଛି କ'ଣ, ସେ ଯେଉଁଠିକି ଯିବେ ସଫାରିରେ, ସେ ଭକ୍ତମାନେ କେଉଁଠି ରହିବେ ଆଗେ ତାଙ୍କୁ କେୟାର ନେବେ, ତାଙ୍କ ରହିବା ଘର ଆଗେ ନିଜର ବ୍ୟବସ୍ଥା ପହଞ୍ଚେଇ ଦେଲେ ମହାରାଜ ହିସାବରେ, ସେ ଯାଇକି ନିଜ ଘରଟା କ'ଣ ହେଲା ନାହିଁ ଆଗେ ଟିକେ ରେଷ୍ଟ କରିନେବି, ସବୁ ଟିକେ ଆମେ ଦେଖୁନା, ଦିନରେ କେମିତି ସମୟ ପାଆନ୍ତିନି ଟିକେ ସେ ନିଜେ ଶୋଇବାକୁ। ତ ସେଇଥିପାଇଁ ସେ କ'ଣ କରନ୍ତି ନା, ଆଗେ ଯାଇ ଭକ୍ତଙ୍କ ବାଥରୁମ୍ ଠିକ୍ ଅଛି କି ନାହିଁ, ଭକ୍ତଙ୍କର ସବୁକିଛି ଯାଇକି ଚେକ୍ କରନ୍ତି। ଏଇ ବାଲେଶ୍ୱର ଯେହେତୁ 2003 ଆସିଥିଲେ, ଏମିତି କେଉଁ ବାଦ ଦିଅନ୍ତିନି, ସବୁ ଯେତେ ପ୍ରୋଗ୍ରାମ ଯାଆନ୍ତି ତ ଆଗେ ପହଞ୍ଚିକି ପେଣ୍ଡେଲରେ ଦେଖିଲେ ଯେ ପ୍ରୋଗ୍ରାମ ତ ଠିକ୍ ଅଛି, ଦେଖିକି ମିଶିଲେ ବହୁତ କଥା ହେଲେ କହିକି ଦେଲେ, ତ ବାଥରୁମ୍ ଚେକ୍ କଲେ ଯାଇକି ବାଥରୁମ୍ ଠିକ୍ ଅଛି କି ନାହିଁ କଣ୍ଡିସନ, ଟିକେ ପ୍ରୋବ୍ଲେମ ଏଇଟା ହେଲାନି ସେଟା ହେଲାନି, ଏଟା ଏଇଟା କରିଦେବ ସେଟା କରିଦେବ, ଭଲରେ କହିବେ। ଆଉ ପ୍ରୋଗ୍ରାମଟାରେ ଯିଏ ଯେଉଁଠି ଗୋଟେ ପ୍ରୋଗ୍ରାମ ତ ବହୁତ ଜଣ ବହୁତ ଦାୟିତ୍ୱରେ ଥାନ୍ତି, ତେଣୁ ସମସ୍ତେ ତ ଆସିବେ ପେଣ୍ଡେଲରେ ଲେକ୍ଚରରେ ବି ପଳେଇବେ, ସେଇଆ ନୁହେଁ, ସେ ଗୁରୁ ନୁହନ୍ତି, ସେ ପିତା। ଆମେ ଜୀବନରେ ଫିଲ୍ କରୁଛୁ ବାପା ଯାହା ସେ ସେୟା, ଗୁରୁ ଆସିବେ ଉପଦେଶ ଦେବେ ପଳେଇବେ, ତାଙ୍କ ଲାଇଫରେ ଗୁରୁ ଭଳିଆ ଉପଦେଶ ଦିଅନ୍ତିନି, ସେ ସବୁଗୁଡ଼ା ପ୍ରାକ୍ଟିକାଲ କ୍ଷେତ୍ରରେ କରନ୍ତି। ଭକ୍ତମାନେ ରୋଷେଇ କରୁଥିବେ, ସେମାନେ ତ ପ୍ରୋଗ୍ରାମରେ ଯାଇ ପ୍ରବଚନ ଶୁଣିବେନି, ପ୍ରବଚନ ଶୁଣୁଥିବା ଲୋକ ଆସିକି ସରିଲେ ତ ପ୍ରବଚନ ଶୁଣିବ, ଆଉ ସବୁ ତ ଭକ୍ତମାନେ ହିଁ ସବୁ କିଛି ସେବାରେ ଥାନ୍ତି ନା। ଗୁରୁମାନେ ରୋଷେଇ ଘରକୁ ଯିବେ, କିଚେନ୍ ଯିବେ, କିଚେନ୍ ଟେଣ୍ଟ ଭିତରେ ବସିବେ, ପହଞ୍ଚିକି ସମସ୍ତଙ୍କୁ ଦର୍ଶନ ଦେବେ, ଦେଇ ପଚାରିବେ କ'ଣ କରୁଛ କ'ଣ ନାହିଁ, କ'ଣ କ'ଣ ରୋଷେଇ ହେଉଛି, ହଉ ଏ ଆଇଟମ୍ ହବ, ରେଟ୍ ଧରି ଖଣ୍ଡି ଧରିକି ଛିଡ଼ା ହେବେ, ସେଠୁ ରୋଷେଇ କରିବେ, ସେ 15-20 ମିନିଟ୍ ଛିଡ଼ା ହେବେ କିଚେନ୍ରେ, ଛିଡ଼ା ହେଇକି ଏଟା ଏଇଟା ମସଲା ସବୁ ପକେଇବେ, ଏଇଟା ଦିଅ ସେଟା ଦିଅ, ଆଉ ବଢ଼ିଆ ରୋଷେଇ କରନ୍ତି ସେ ଗୁରୁମାନେ, ବହୁତ ସୁନ୍ଦର ରୋଷେଇ କରନ୍ତି। ମାନେ ବିଦେଶ ଗଲେ ସେ ଏକା ଯାଆନ୍ତି ନା, ମୁସଲିମ୍ କଣ୍ଟ୍ରି ଗୁଡ଼ା ଏକା ଯାଆନ୍ତି, ଆଉ ସେଠି 400-500 ଲୋକଙ୍କର ରୋଷେଇ ସେ କରନ୍ତି, ଆମେ ନିଜେ ଦେଖିଛୁ, ଫଟୋରେ ତ ଦେଖିଛୁ, ଭିଡ଼ିଓ ଦେଖିଛୁ, ଭକ୍ତମାନଙ୍କଠୁ ବି ଶୁଣିଛୁ, ନିଜେ ଆସନ୍ତା। ଗୁରୁମାନେ ଆଗରୁ କହନ୍ତି ଯେଉଁ ଟୁର୍ରେ ଗଲେ, ଟୁର୍ରେ ଯେତେବେଳେ ମାୟାପୁର ଫେରିବେ, ମାୟାପୁର ତାଙ୍କ ଘର, ମାୟାପୁର ଯେତେବେଳେ ଫେରନ୍ତି, ତ ଏଇ ଟୁର୍ଟାର ପ୍ରତ୍ୟେକ ଡେ ୱାଇଜ୍ କେଉଁଠି ଯାଇଛନ୍ତି, କ'ଣ କରିଛନ୍ତି, କ'ଣ ପ୍ରୋଗ୍ରାମ କରିଛନ୍ତି, ଡିଟେଲ୍ କ'ଣ ଭକ୍ତମାନଙ୍କୁ ବସେଇକି, ଏଇଆ ଯାଇଥିଲି, ଏଇ ପ୍ରୋଗ୍ରାମ ହେଲା, ଏଇ ଭଲ ଏଇ ମନ୍ଦ, ମାନେ ଘରୁ ଫେରିଲେ ଛଅ ଯାଇକି ପଚାରି ଆପଣ ପଚାରିବେ, ମାନେ ଏମିତି ଫ୍ୟାମିଲି ଲାଇଫ, ମାନେ ଏତେ ସୁନ୍ଦର ସଙ୍ଗ, କେଉଁଠି ଯାଇଥିଲି କ'ଣ କ'ଣ, କେତେ କୋଶ୍ଚିନ୍ ଆଦାନ ପ୍ରଦାନ ଯାହା 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 ଆଣିଥିବେ ସବୁ ଡିଷ୍ଟ୍ରିବ୍ୟୁଟ୍ କରିବେ, ବହୁତ ମାନେ ଗୋଟେ ଏତେ ସୁନ୍ଦର ଆଦାନ ପ୍ରଦାନ ଥାଏ ତାଙ୍କ ସାଙ୍ଗରେ, ମାନେ କେବେ ଫିଲ୍ ହୁଏନି, ମାନେ ଡିଷ୍ଟାନ୍ସ ଫିଲ୍ ହୁଏ। ଆଉ ସେ କିଚେନ୍ରେ ଯାଇକି ରୋଷେଇ କରିବେ, ରୋଷେଇ କରିସାରିବେ, ମାନେ ଯିଏ ଯେଉଁଠି ଯେଉଁ ଟେଣ୍ଟରେ ଅଫିସ୍ ଇଏ ସିଏ ଷ୍ଟଲ୍ ହଉ, ପ୍ରତ୍ୟେକ ଜାଗାକୁ ଯିବେ, ପ୍ରତ୍ୟେକ ଜାଗାରେ ଯାଇକି କରିବେ, ଆଉ ବହୁତ ଆଡ଼ଭର୍ଟାଇଜମେଣ୍ଟ କରିବେ, କେଉଁ ଶାସ୍ତ୍ର ଗ୍ରନ୍ଥ ଏଇଟା ପୁରା ଫୁଲ୍ ଆଡ଼ଭର୍ଟାଇଜମେଣ୍ଟ କରିବେ, ଏହା ଏହା ତ ସେଲ୍ ବି ବହୁତ କରେଇବେ, ଆମକୁ ଯେଉଁ କଷ୍ଟ ନେଲି ସେଲ୍ କରିଦେବେ, ମାନେ ଆମେ ଷ୍ଟଲ୍ରେ ଛିଡ଼ା ହେଇଯିବେ ନା, ଷ୍ଟଲ୍ରେ ଛିଡ଼ା ହେଇଗଲେ ଏଇଟା ସୁନ୍ଦର ଏହା 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 ହେଇଛି, ତାପରେ ଗୁରୁମାନେ କହିଦେବେ ମାନେ କିଏ ନ ନେବ, ସାଙ୍ଗେ ସାଙ୍ଗେ ମୁଁ ସାଇନ୍ କରିଦେବି, ତମେ କିଏ ଯିଏ ଚାହିଁବ ଇଣ୍ଟରେଷ୍ଟ ଏବେ ନିଅ, ସେଇଠି ଛିଡ଼ା ହେଇକି ବହୁତ ବହି ସେଲ୍ କରିଦେବେ, ଏମିତିଆ ତାଙ୍କର। ଆଉ ପ୍ରଭୁପାଦ କହିଥିଲେ ନା ତମକୁ ପ୍ରତି ମାସରେ 10,000 ବଡ଼ ଆଉ ଛୋଟ ଭାଇ ହେଉଛି ରଖି, ଏଇଟା ତମକୁ ଡିଷ୍ଟ୍ରିବ୍ୟୁଟ୍ କରି ପ୍ରଭାତ କହିଥିଲେ ତାଙ୍କୁ, ସେଥିପାଇଁ ବହୁତ ଗୁରୁତ୍ୱ ଦାୟିତ୍ୱ ଦେଇଥିଲେ। ସେଥିପାଇଁ ତାଙ୍କ ନାଁଟା ହେଉଛି ଆଚାର୍ଯ୍ୟ ପାଦାୟ, ନମ ଆଚାର୍ଯ୍ୟ ପାଦାୟ ଯୋଉ କୁହାହେଇଛି ନା, ଆଚାର୍ଯ୍ୟ ପାଦାୟ ମାନେ ଆଚାର୍ଯ୍ୟ ମାନଙ୍କ ପଦାଙ୍କୁ ଯିଏ ଅନୁସରଣ କରୁଛନ୍ତି, ଯେମିତି ପ୍ରଭୁପାଦ ଶବ୍ଦର ଅର୍ଥ କୁହାହେଇଛି କ'ଣ, ଯିଏ ସବୁ ପ୍ରଭୁଙ୍କ ଚରଣରେ ଆତ୍ମସମର୍ପଣ କରୁଛନ୍ତି, ଯିଏ ପ୍ରଭୁଙ୍କ ଚରଣରେ ଆତ୍ମସମର୍ପଣ କରୁଛନ୍ତି ଆଉ ଆଉ ସବୁ ପ୍ରଭୁ ମାନେ ଯାହାଙ୍କ ଚରଣରେ ଆତ୍ମସମର୍ପଣ। ପ୍ରଭୁପାଦ ପ୍ରଭୁପାଦଙ୍କ ଚରଣରେ କେତେ କେତେ ପ୍ରଭୁ, ଲକ୍ଷ ଲକ୍ଷ ପ୍ରଭୁ ଆତ୍ମସମର୍ପଣ କରୁଛନ୍ତି, ଆଉ ସିଏ ପ୍ରଭୁପାଦ ବି ସେମିତି ସମସ୍ତ ଆତ୍ମସମର୍ପଣ। ସେମିତି ଆଚାର୍ଯ୍ୟପାଦ ଶବ୍ଦର ଅର୍ଥ ଯିଏ ସମସ୍ତ ଆଚାର୍ଯ୍ୟମାନଙ୍କ ପଦାଙ୍କୁ ଅନୁସରଣ କରିଛନ୍ତି, ତ ତାଙ୍କ ପାଦ ପଦ୍ମରେ ଆତ୍ମସମର୍ପଣ କରୁଛନ୍ତି, ପ୍ରଭୁପାଦଙ୍କର ମନବିଷ୍ଟ ପୂର୍ଣ୍ଣ କରିଛନ୍ତି, ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁରଙ୍କର ମନବିଷ୍ଟ ପୂର୍ଣ୍ଣ କରିଛନ୍ତି। ସେ ଚାହିଁଥିଲେ ନବଦୀପ ପରିକ୍ରମା ହଉ, ସାରା ବିଦେଶ ଲୋକ ଆସନ୍ତୁ, ଭକ୍ତି ବିନୋଦ ଠାକୁର ଚାହିଁଥିଲେ ନାମ ଡର ପୂର୍ଣ୍ଣ ସଂସ୍ଥାପନ ହଉ, ଆଉ ନବଦୀପର ଭକ୍ତି ପ୍ରଭୁପାଦ ଆଉ ଭକ୍ତି ଠାକୁର ଉଭୟ ଚାହିଁଥିଲେ ନବଦୀପର ଉନ୍ନୟନ ହଉ। ଆଜି ନବଦୀପ ମଣ୍ଡଳ ପରିକ୍ରମାରେ କେତେ କେତେ ସବୁ ଜାଗାରେ ପରିକ୍ରମା ପାଇଁ କେତେ କେତେ ଜାଗା କିଣିଛନ୍ତି, ସବୁ ପ୍ରକାର ଡେଭଲପ୍ କରିଛନ୍ତି, ମାନେ ଆଜି ସବୁ ଜାଗାରେ ଆଜି ବୃନ୍ଦାବନରେ ବି ପରିକ୍ରମା ହେଉଛି, ମାଆଗୁରୁ ଭକ୍ତମାନେ ଯାଇ କହୁଛନ୍ତି। ଆଜି ମହାରାଜ କାଲି ଯାଇଥିଲେ, ଭକ୍ତି କୃଷ୍ଣ ମହାରାଜ ବୃନ୍ଦାବନ କାଲି ଯାଇଥିଲେ, ଯାଇଥିଲେ କହିଲେ ବେଙ୍ଗଲୀ କିଏ କେଉଁଠୁ କେତେ ଇଲାକାରୁ ଆସୁଛନ୍ତି, ତ ବେଙ୍ଗଲୀ ଡିଭୋଟି ଯାଇଛନ୍ତି ତାମେଜରେ, ମାନେ 60% ବେଙ୍ଗଲୀ ଭକ୍ତ, ଆଉ ସବୁ ସାରା ଇଣ୍ଡିଆ ମିଶିକି 40%। ତାହେଲେ ବେଙ୍ଗଲର ପ୍ରଚାର ତ ନିଶ୍ଚିତ ବେଶୀ ଅଛି ସବୁ ଜାଗାରେ। ତ ସେଇଥିପାଇଁ ସେ କହିଲେ ଯେ ଓଡ଼ିଶାରୁ ଯେତେବେଳେ ବେଙ୍ଗଲୀ ଭଳିଆ ଭକ୍ତ ଆସିବ ମୁଁ ଓଡ଼ିଆରେ କ୍ଲାସ୍ ଦେବି ମହାରାଜ କହିଲି ଯେ ସେ କଥା ଯେ ଗୁରୁମା ତ ପ୍ରେରଣା ତାଙ୍କ ଦ୍ୱାରା ସେ ନବଦୀପ ଧାମର ଉନ୍ନୟନ କରିଛନ୍ତି। ତ ଏମିତି ଗୁରୁମାଙ୍କର ଯେଉଁ ପ୍ରଚାର ପ୍ରସାର ପ୍ରତ୍ୟେକ ଜାଗାରେ ଭକ୍ତଙ୍କୁ ଯେତେ ଆନନ୍ଦ ଦିଅନ୍ତି, ଯେକୌଣସି ପ୍ରୋଗ୍ରାମରେ ନିଜେ ଓହ୍ଲେଇକି ନିଜେ ଭକ୍ତଙ୍କ ସାଙ୍ଗରେ ଗହଣରେ ଏତେ ସୁନ୍ଦର ନାଚନ୍ତି ସମସ୍ତଙ୍କୁ, କାହାକୁ ଜଣେ ଗୋଟେ ପ୍ରୋଗ୍ରାମରେ ଏମିତି ଜଣେ ବାକି ରହିବ ଯିଏକି ନାଚି ନଥିବ, ଆନନ୍ଦ ନ ପାଇକି ଫେରିଥିବ। ପ୍ରାକ୍ଟିକାଲ ଷ୍ଟେଜରେ କିଛି କାମ କରନ୍ତି, ଷ୍ଟେଜରେ ଯାହା ଛିଡ଼ା ହେଇକି ମାଇକ୍ ଧରିକି ଗାଇଲେ ଗଲେ, ଆଗରୁ ବହୁତ କୀର୍ତ୍ତନ ବି ଗାଆନ୍ତି, କିନ୍ତୁ ତଳକୁ ଓହ୍ଲେଇ ଆସିକି ବି ଗାଇବେ, ନାଚିବେ ଭକ୍ତଙ୍କ ସାଙ୍ଗରେ, ନାଚିବେ କିଏ ନ ନାଚିବା ତାଙ୍କ ସାଙ୍ଗରେ। ଆଉ ତାଙ୍କର ଯୋଉ ଦୀର୍ଘ ଚେହେରା ସେ ଯେତେ ଲମ୍ବା, ଏତେ ସୁନ୍ଦର, ସେତେବେଳେ ହେଲ୍ଥ ତାଙ୍କର ଯେତେବେଳେ 45 ବର୍ଷ ବୟସ, 45ରୁ ଦେଖୁଛି ତା ଦିଦି 67 ହେଲା, ତ ସେଇଦିନଠୁ ସେ 45 ବର୍ଷ ବୟସରେ, ଏବେ ସିନା 67, କିନ୍ତୁ 2008-10 ବର୍ଷ ହେଇଗଲା, ପ୍ରାୟ 8 ବର୍ଷ ହେଇଗଲା ଦେହ ଅସୁସ୍ଥ, କିନ୍ତୁ ସେତେବେଳେ ଜୀବନଟା ତ ବହୁତ ଭଲ ନା, ତ ପୁରା ଏତେ ସୁନ୍ଦର ଦେଖିବାକୁ ଲାଗନ୍ତି, ମାନେ ସମସ୍ତେ ଭାବନ୍ତି ସଂସାରରେ ଇଏ ବୋଧେ କୌଣସି ଅନ୍ୟ ସ୍ୱର୍ଗରୁ ଓହ୍ଲେଇ ଆସେ, ସବୁ ଯେଉଁ ଗାଁକୁ ପସନ୍ଦ, ଆଉ କେଉଁ ଗାଁ ତ ଯାଇନାହାନ୍ତି ଏମିତି ବାକି ନୁହେଁ, ଗାଁ ଆମେ ଯେଉଁଠି ପ୍ରୋଗ୍ରାମ କରୁ ସେ ଇଲାକାରେ ଯେତେ ନାମଟା ଥିବ ସେତେବେଳେ ନିଜର ଟାଇମ୍ କହିଲେ ଆମେ ଭକ୍ତଙ୍କ ଘରକୁ ଯିବା। ବାରମ୍ବାର ବହୁତ ଥର କହିଛନ୍ତି ମୋର ବହୁତ ଇଚ୍ଛା, ମୁଁ ସେ ସବୁ ଶିଷ୍ୟ ଘରକୁ ଯିବି, ଯିଏ ଯେଉଁଠି ରହିଛନ୍ତି ସମସ୍ତଙ୍କ ଘର ଘର ବୁଲିବା, ମୋର ବହୁତ ଇଚ୍ଛା ବାରମ୍ବାର କହନ୍ତି ଗୁରୁମା ଏଟା ଆଉ ଆପଣଙ୍କ ଦ୍ୱାରା ସମ୍ଭବ ନୁହେଁ, ସମସ୍ତଙ୍କ ଘରକୁ ସାରା ୱାର୍ଲଡରେ ଯିବା ଏଟା କ'ଣ ସମ୍ଭବ, ଯାଇବା ସମ୍ଭବ ନୁହେଁ, ଯେତେବେଳେ ଯେଉଁଠି ପ୍ରୋଗ୍ରାମ ଯାଆନ୍ତି ସେ ସେଠି ଆମେ ଦେଖିଛେ ପ୍ରାକ୍ଟିକାଲ। ତ ପାଳିଆ ବିନ୍ଦା ଗଲୁ, ଆମର 16ରୁ ଜଣେ ପ୍ରଚାରକ ହେଉଛନ୍ତି, ସେ ପ୍ରଚାରକ ନୁହନ୍ତି, ସେତେବେଳେ ସେ ବ୍ରହ୍ମଚାରୀ ଆଶ୍ରମକୁ ଆସିନଥାନ୍ତି, ତ ସର୍ବେଶ୍ୱର ପ୍ରଭୁ ଯେ ମାୟାପୁର କହୁଛନ୍ତି ନା, ତ ସେ ପାଳିଆ ବିନ୍ଦା ଯେହେତୁ କହିଲେ ଏଠି କେଉଁ କେଉଁ ଭକ୍ତଙ୍କର କେତେଟା ପରିବାର ଅଛନ୍ତି, ମୁଁ ଏଇ ଗାଁରେ ଯେଉଁଠି ପେଣ୍ଡେଲ ହବ ମାର୍କେଟ ଉପରେ ସେଠି ତାଙ୍କ ଘର ପ୍ରାୟ 2 କିଲୋମିଟର ଯିବା, ତାଙ୍କ ଗୁରୁମାନଙ୍କୁ ଯିବା, ଗୁରୁମାନେ ଆଉ ଯିବେ କାହିଁକି, ସେମାନେ ବି ତ କିଏ ଦେଖିବା ନେଇ ନାହାନ୍ତି, କେହି ଦେଖିବା ନେଇ ନଥିଲେ, କାରଣ କେଉଁ କେଉଁ କେତେ ଭକ୍ତ ଘର ଅଛନ୍ତି ଭଗମାନେ, ତ କହିଲୁ ଏଇ ମାନେ ନା ଚାଲ ଯିବ, ମୋତେ ନେଇକି ଚାଲିଲେ ହବ, ତୁମକୁ ଲେଟ୍ ହବ, ଗାଡି ଆସିଲା ଗାଡ଼ିରେ ନେଇକି, ସେ ଯେଉଁଠି ଅନେଇବେନି ଯେ ଗାଡି ଆସିବ ଯିବି, ଶୁଣୁ ଚାଲନ୍ତୁ ସମସ୍ତଙ୍କ ଘର କରି, ସେ ଚାଳ ନିଆ ନୂଆ ଘରକୁ ଇଏ ପଶିବା, ଆଉ ଘର ଘର ଗଲେ ଯାଇକି ସମସ୍ତଙ୍କୁ ମିଶିଲେ କଥାବାର୍ତ୍ତା ହେଲେ ସବୁ ଉପଦେଶ ଦେଲେ, ମାନେ ଗୋଟେ ଆମେ ଆମେ ପ୍ରଚାର ଶିଖିଛୁ ତାଙ୍କୁ କେମିତି ଭକ୍ତ ଘରକୁ ଯିବା ପାଇଁ, ଭକ୍ତଙ୍କୁ କେମିତି ଭଲ ପାଇବା ପାଇଁ ପଡ଼ିବ। ଗୁରୁମାନ କହନ୍ତି ଶାସ୍ତ୍ର କଥାରେ ଲୋକ ବହୁତ କମ୍, ଲୋକ ଭକ୍ତ ହୁଅନ୍ତି ଶାସ୍ତ୍ର କଥା ଶୁଣିକି, ଫିଲୋସଫି ଶୁଣିକି ବହୁତ କମ୍, ପ୍ରାକ୍ଟିକାଲ ଭଲ ପାଇବାରେ ଗୋଟେ ଭକ୍ତର ଭଲ ପାଇବା, ଭକ୍ତ ପର୍ଯ୍ୟନ୍ତ ତା ଘରକୁ ମାନେ ଡାଇରେକ୍ଟ ପରିଦର୍ଶନ ନ କରିଛି ତା ଘରକୁ, ସେ ଭକ୍ତର ଆଧ୍ୟାତ୍ମିକ ଜୀବନ ବି ଡେଭଲପ୍ ହବନି। ଆଉ ଘଟଣା ହେଉଛି ସେ ଆଧ୍ୟାତ୍ମିକ ଜୀବନ କିଛି ଶିଖି ବି ପାରିବନି, ତା ଚାଲିଚଳନ ଜୀବନଯାତ୍ରା ହିଁ ବଦଳିବନି। ସେଥିପାଇଁ ଭକ୍ତ ଘରକୁ ପ୍ରତ୍ୟକ୍ଷ ପରିଦର୍ଶନ କରିବା ପାଇଁ ସେଥିପାଇଁ ସେ ନିଜେ ଯାଉଛି। କେମିତି ବସିବା ପାଇଁ ଗୋଟେ ଆମର ମନେ ଅଛି ପୁରା ଯେମିତି 92ରେ ଗୁରୁ ମହାରାଜ ଆସିଥିଲେ ମହାଗ ଏ ବ୍ରହ୍ମଦେବ ପ୍ରଭୁ ଯେଉଁ ଏଠି ଆସନ୍ତି ଆମ ଥିଲେ ଯେ ସାଙ୍ଗରେ ବ୍ରହ୍ମଦେବ ପ୍ରଭୁଙ୍କ ସେ ଗାଁରେ 92ରେ ବହୁତ ବଡ଼ ପ୍ରୋଗ୍ରାମ ହେଇଥିଲା ଯେତେବେଳେ ବହୁତ ବଡ଼ ପ୍ରୋଗ୍ରାମ ହେଇଥିଲା ବ୍ରହ୍ମଦେବ ପ୍ରଭୁ ଘରକୁ ଯେତେବେଳେ ଆସିଛନ୍ତି ତାଙ୍କରୁ ଇଏ ଗୁରୁମାନଙ୍କୁ ପାଇକି ସବୁ ଏତେ ଖୁସି ହେଇଯାଇଛନ୍ତି ପୁରା ବିଭୋର କେତେ ଲୋକ କହୁଛନ୍ତି ଗୁରୁମାନ କହୁଛନ୍ତି ବସିଲେ ସବୁ ଗୁରୁମାନ ପ୍ରଣାମ କରୁଛନ୍ତି କିଏ କ'ଣ ଗୁରୁମାନ କହିଲେ ନା ଯେତେବେଳେ ଗୁରୁଦେବ ଭକ୍ତ ଘରକୁ ଆସନ୍ତି କି ବୈଷ୍ଣବ ଆସନ୍ତି ସେତେବେଳେ କର୍ତ୍ତବ୍ୟ ହେଉଛି ଆଗେ ତାଙ୍କ ପାଦ ଧୋଇଦେବ ଆଗେ ପାଦ ଧୋଇଥିବ ସେମାନେ ବ୍ୟବସ୍ଥାରେ ଭୁଲି ଯାଇଛନ୍ତି ପାଦ ଧୋଇଦେବା ପାଇଁ ପଡିବ ପଦବୃକ୍ଷଲନଟା ନିହାତି କରିବା ପାଇଁ ପଡେ ସେଥିପାଇଁ ଆଗେ ଗୁରୁମା କହୁଛନ୍ତି କାହିଁକି ଟ୍ରାଡିସନ ଆଜିକାଲି ତ ଆମେ ଧୋଉନାହାନ୍ତି ନା ସେଥିପାଇଁ ଟ୍ରାଡିସନ ହେଉଛି ପାଦ ଧୋଇଦେବା ପାଦ ଧୋଇଦେଲେ ଗୁରୁଦେବ ଯଦି ଘରକୁ ଆସୁଛନ୍ତି ବୈଷ୍ଣବ ତାକୁ ସ୍ତୁତି କରିବା ପାଇଁ ପଡିବ ତାର ବନ୍ଦନା କରିବା ପାଇଁ ପଡିବ କିଛି ନା କିଛି ଗୁରୁ ଆଇଲେ ଗୁରୁ ପୂଜା କରିବା ପାଇଁ ପଡିବ ଏଇଟା ହେଉଛି ବୈଦିକ ରୀତି ଗୁରୁମା ଏମିତି ପ୍ରାକ୍ଟିକାଲ ଯାଇକି ଘର ଘର ଶିଖାନ୍ତି ଏମିତି ପ୍ରାକ୍ଟିକାଲ ଶିଖିଛନ୍ତି ଶୁଧୁ ସେତିକି ନୁହେଁ ମାନେ ଆମର ଭଦ୍ରକ ଯେଉଁ ସିନିୟର ଭକ୍ତମାନେ ଅଛନ୍ତି ସେମାନେ କହନ୍ତି ଗୁରୁମା ଯେତେବେଳେ ସେତେବେଳେ ସମୟରେ ଆସୁଥିଲେ ପ୍ରଚାର ତ ମାନେ ଭଦ୍ରକ ଯେଉଁ ସମୟରେ ଷ୍ଟାର୍ଟ ହେଇଛି 80 ମାନେ ଭଦ୍ରକ ତ 77ରେ ଷ୍ଟାର୍ଟ ହେଇଥିଲା ସେଇ ସମୟରେ ସେ 78 99 ମାନେ 79 ମସିହାରେ ଗୁରୁମା ଯେତେବେଳେ ଗାଁ ଗାଁ ଯାଆନ୍ତି ଭକ୍ତଙ୍କର ନାହାନ୍ତି ନା କେଉଁଠି ପ୍ରସାଦ ପାଇବେ କ'ଣ କରିବେ ଆଉ ଭକ୍ତଙ୍କର ପରିସ୍ଥିତି ସେତେବେଳକାର ପରିସ୍ଥିତି ଅସୀମିତ ବହୁତ ଖରାପ ଗୋଳି ଖାଇବା ବି ତାଙ୍କ ପାଖରେ କଷ୍ଟ ଗୁରୁମା ଗାଁ ଗାଁ ବୁଲନ୍ତି ଗାଁ ଗାଁ ଯେତେବେଳେ ଭକ୍ତ ଘରକୁ ଯାଆନ୍ତି ଏ ଓଡ଼ିଶା ଯେତିକି ବେଙ୍ଗଲରେ ଆଜି ଭକ୍ତ ଯେତିକି ସବୁ କଂଗ୍ରିଗେସନାଲ ପ୍ରିଚିଂ ମିନିଷ୍ଟର ସିଏ ନା ଯେତେ ଆଜି କଂଗ୍ରିଗେସନାଲ ପ୍ରିଚିଂ ଅଛି ପ୍ରିଚିଂର ମିନିଷ୍ଟର ସିଏ କେମିତି କଂଗ୍ରିଗେସନାଲ ପ୍ରିଚିଂ କରାଯାଏ କରିବା ପାଇଁ ପଡିବ ତାର ସେ ପୁରା ପ୍ରାକ୍ଟିକାଲ କେତେ ଟ୍ରେନିଂ ନେଇଛନ୍ତି ମାଆ ସବୁ ଇସ୍କନ ଆଜି ଯେତେ କଂଗ୍ରିଗେସନାଲ ପ୍ରିଚିଂ କରୁଛି ତାର ୱାରଲ୍ଡ କରୁଛି ତ ତାର ଟ୍ରେଣ୍ଡ ଅପ୍ କରିଛନ୍ତି ଗୁରୁମା ସିଏ ସମସ୍ତଙ୍କୁ ଟ୍ରେନିଂ ଦେଇଛନ୍ତି ପ୍ରତ୍ୟେକ ଟେମ୍ପଲ ସମସ୍ତଙ୍କୁ ବଡ଼ ବଡ଼ ଲିଡର ତିଆରି କରିଛନ୍ତି ସମସ୍ତ ଲିଡର ମାୟପୁରରେ 8-10 ଜଣ ଲିଡର ତିଆରି କରି ବିଭିନ୍ନ ଜାଗାକୁ ପଠେଇଛନ୍ତି ନିଜେ ସବୁ ଜାଗା ଯାଇଛନ୍ତି ଯାଇକି ଟ୍ରେନିଂ ଦେଇଛନ୍ତି ସେଇ ହେଉଛି ଘଟଣା ଯେ ଲିଡର ସେତେବେଳେ ଆମେ ଶୁଣିଛେ ଭଦ୍ରକ ଇଲାକାରେ ଗୁରୁମା ପଖାଳ ବି ବାଇଗଣ ପୋଡ଼ା ବି ଖାଇଛନ୍ତି କାହିଁକିନା ପ୍ରସାଦ ପାଇବା ପାଇଁ ପଡ଼ିବ ସେ ଯେ ବିଦେଶୀ ହିସାବରେ ଟ୍ରାଡିସନ ତା ନୁହେଁ ପଖାଳ ବାଇଗଣ ପୋଡ଼ା ଖାଇଛନ୍ତି ଆଉ ମୁଁ ମାନେ ଯାହା ଆମେ ବେଙ୍ଗଲୀ ମାନେ ସେ ଆକ୍ଚୁଆଲି ମହାପ୍ରଭୁଙ୍କ ଇତ୍ୟାଦି ତ ମହାପ୍ରଭୁ ପ୍ରପାତ କହିଛନ୍ତି ଇଏ ହେଉଛି ଚୈତନ୍ୟ ମହାପ୍ରଭୁଙ୍କର ନୈତ୍ୟ ପାର୍ଶ୍ଵ ସେ ସିନା ପାଶ୍ଚାତ୍ୟ ଦେଶରେ ସେ ହଁ ପୁରା ଫ୍ଲୁଏଣ୍ଟ ବେଙ୍ଗଲୀ ମିଶିଛନ୍ତି ତାଙ୍କ ଭାବଧାରା ତାଙ୍କର ହୃଦୟଟାକୁ ବୁଝିବାଟା ବି ଟାଇମ୍ ଲାଗେନି ଗୋଟେ କଲଚର ମହାପ୍ରଭୁ ବି କେତେ ଦିନ ଆଗରେ କ୍ଲାସ୍ ଦେଇଥିଲେ ଜଣେ କହୁଥିଲେ ବିଦେଶୀ ମାନେ କିଛି କଲଚର ଅନୁସାରେ ବେଙ୍ଗଲରେ ହେଇପାରୁନାହାନ୍ତି କହିଲେ ନା ଯଦି ତମକୁ ଭାରତରେ ରହିବାକୁ ଅଛି ବିଦେଶୀ ଭକ୍ତ ଜଣେ କୋଶ୍ଚିନ୍ ତମକୁ ଯଦି ଭାରତ ରହିବାକୁ ଅଛି ଭାରତର ସଂସ୍କୃତିଟାକୁ ଶିଖିବା ପାଇଁ ପଡ଼ିବ ଭାରତର ସଂସ୍କାରଟାକୁ ଜାଣିବା ପାଇଁ ପଡ଼ିବଟା କ'ଣ ଆଉ ଗୁରୁମାନେ ଗୋଟେ କିଛି ଫରକ ପଡ଼େନି ଗୁରୁମାନେ ବହୁତ ଶୀଘ୍ର କ'ଣ କରନ୍ତି ସେଟା ବୁଝିନାହାନ୍ତି ଏତେ ଶୀଘ୍ର ମୁଁ ବା ମୋ ଜୀବନ ମୁଁ ନିଜେ ଜାଣେ ଦିନେ ପୁରୀରେ ଏଇ ଗୋଟେ ପ୍ରୋଗ୍ରାମ ଥାଏ ସେ ପ୍ରୋଗ୍ରାମରେ ପୁରୀ ଯାଇଥିଲି ଏଇ ପ୍ରୋଗ୍ରାମ ବି ନାହିଁ ଯେତେବେଳେ ଗୋଟେ ମାନେ ସେମିନାର କ'ଣ ଚାଲିଥାଏ ଗୁରୁମା ଆସିଥାନ୍ତି ସଫାରି ପ୍ରୋଗ୍ରାମ ଅଛି ସେ ସଫାରି ପ୍ରୋଗ୍ରାମ ପୁରୀର ଭକ୍ତିକୁଟୀରେ ଥାଉ ଗୁରୁମାନଙ୍କୁ ପ୍ରସାଦ ପାଇବା ଦେଇପରି ମୁଁ ସର୍ଭିସ କରୁଛି କଦଳୀ ପତ୍ର ପଡ଼ିଛି ମୁଁ ସର୍ଭିସ କରୁଛି ଯେତେବେଳେ ସର୍ଭିସ କରୁଛି ସେଠୁ ଗୁରୁମା ପ୍ଲେଟ୍ରେ ସବୁ କିଛି ଦେଇଛି ଆଉ ଗୋଟେ କ'ଣ ଆଇଟମ୍ ମୁଁ ଗୁରୁମାନଙ୍କୁ ଇଏରେ ଦେଉଛି ଏ ଦେଉଛି କ'ଣ ପତ୍ରଟା ଚାରିଆଡ଼େ ଚାରିଆଡ଼େ ସବୁ ସଜେଇ ଦେଇଛି ତ ଯେତେବେଳେ ଦେଉଛି ଚାମଚରେ ଦେଉଛି ତ ଏଇ କୋଡ଼କୁ ଯେତେବେଳେ ଦେବି ମୁଁ କ'ଣ କରିଛି କଦଳୀ ପତ୍ରଟା ତ ଏମିତି ଅଛି ତ କୋଡ଼ରେ ଦେଲେ ମୁଁ ଦେଖି ଏଇଠି ଏଇପଟରୁ ଯଦି ବି କାଳେ ପଡ଼ିଆସିବ ପତ୍ର ବାହାରକୁ ପଳେଇଆସିବ ସେଥିପାଇଁ କ'ଣ କଲା ଏମିତି ଚାମଚରେ ଏମିତିକି ଦେଇ ଦେଉଛି ଦେଲେ ଏଇଠି ପଡ଼ିଲେ ସେପଟକୁ ଫୋର୍ସ ହେଲେ ଯିବ ତାହେଲେ ଅନ୍ନ ପାଖକୁ ଚାପିକି ରହିବ ପଡ଼ିବ ଏ ତୁମେ କି କରୁଛ ତୁମେ ଆମକୁ ପିଣ୍ଡ ଦେଇଛ ମାନେ ସାଧ ଦେଇଛ ଇଣ୍ଡିଆନ କଲଚର ଯୋଉଟା ଆମେ ବି ଜାଣିନୁ ଆମେ ବି ଜାଣିନା ଆଉ ଗୋଟେ ଓଡ଼ିଶାର ଟ୍ରାଡିସନ ଅଛି ଜଗନ୍ନାଥ ପ୍ରସାଦ ଓଡ଼ିଶୀ ଇଏ ପ୍ରସାଦ ଗୁରୁମା ସେଟା ବି କହନ୍ତି ନା ଏଇ ପତ୍ରରେ ଜଗନ୍ନାଥ ପ୍ରସାଦ ସବୁ ଏ ପ୍ରସାଦରେ ଆମର ଏଠିକାର ପ୍ରସାଦ ଦିଏ ଅଲଗା ଅଲଗା ପତ୍ରରେ ଦିଏ କାହିଁକିନା ଆମର ଅଛି ନା ଓଡ଼ିଆ ଲୋକମାନେ ପଣ୍ଡାମାନେ ସେଟାକୁ ବି ଜାଣିଛନ୍ତି ଯେ ନା ଏକା ପତ୍ରରେ ମାନେ ଏଠିକାର ଲୋକମାନେ ପାଆନ୍ତିନି ଆଉ ସେଇଥର ହିଁ ଆସିଥିଲେ କିଏ ନା କାହିଁକି ଆମେ ପିଣ୍ଡ ଦେଲେ ଏମିତି ହାତ ପୋଡ଼ିକି ଦିଅନ୍ତି ନା ସେଥିପାଇଁ ପିଣ୍ଡ ଦିଆଯାଏ ସେ ଏମିତି କେବେ ପରିବେଷଣ କରିଦେଲେ ଚାମଚ କେବେ ବି ଦେଇଥାନ୍ତି ମୋର ଜଣା ନାହିଁ ଗୁରୁମାନଙ୍କର କେତେ ପ୍ରାଣିତ। ସେଇଥିରେ ଆସିଥିଲେ ଆମର ଦୈତାପତି ମାନେ, ଜଣେ ଦୈତାପତି ହେଡ୍ ଯିଏ ସିଏ ଆଉ ଆସିଥିଲେ, ଆଉ ପଣ୍ଡା ଦୁଇ ତିନି ଜଣ ମାନେ ଗୁରୁମାଙ୍କୁ ଜଗନ୍ନାଥ ମନ୍ଦିରକୁ ନେବାର ପରିକଳ୍ପନାରେ ଗୁରୁମା ମନା କଲେ ନା ନା ହରିଦାସ ଠାକୁର ଆଚାର୍ଯ୍ୟ ମାନେ ଗୋସ୍ୱାମୀ ମାନେ ଯାଇନାହାନ୍ତି, ସେ ଉଲ୍ଲଂଘନ କରିବେ ମାନେ ବିଦେଶ ଭକ୍ତମାନଙ୍କୁ। ସମସ୍ତେ ପ୍ରଭୁପାଦ ଯଦି ସବୁ ବିଦେଶୀ ଇସ୍କନ ଭକ୍ତମାନେ ଯଦି ରେକମେଣ୍ଡ ମିଳିବ ତାହେଲେ ସମସ୍ତେ ଯିବେ ତ ଯିବେ, ସେ ତ ବହୁତ ଭଲ ଥାଏ ମାନେ ସମ୍ବନ୍ଧ। ଇଦାନିଂ ତ ଯେ ସବୁ ପଣ୍ଡା ମାନେ ଆସନ୍ତି ଆସନ୍ତି ସେ କଥା କହୁଛି ଯେ ମାନେ ସଂସାର କଲଚର ଗୁରୁମାନଙ୍କୁ ଇଣ୍ଡିଆନ କଲଚର ବହୁତ ଜଣା ଅଛି, ଚାଲିଚଳନ ଭକ୍ତ ଓଡ଼ିଶାରେ ମିଶିବା, ଓଡ଼ିଶାରେ ସଂସ୍କାର, ଭାରତୀୟ ସଂସ୍କାର ତାଙ୍କୁ ମାନେ ସେ ଯେହେତୁ ବିଦେଶରେ ଜନ୍ମ ହେଲେ ବି ତାଙ୍କୁ ଇଣ୍ଡିଆନ ଲୋକଙ୍କ ସହିତ ଏତେ ଭାବଧାରା, ଏତେ ଆଦାନ ପ୍ରଦାନ, ତାଙ୍କ ମିଳାମିଶାଟା ବି ଏତେ ଇଜି, ଯେଉଁଥିପାଇଁ ତାଙ୍କ ପାଇଁ କିଛି ବି ଅସୁବିଧା କେବେ ହେଇନି। ଅତି ସହଜରେ ବେଙ୍ଗଲୀ ଶିଖିଛନ୍ତି, ଅତି ସହଜରେ ବେଙ୍ଗଲୀ ଘର ଘର ମିଶିଛନ୍ତି। ହଁ, ଗୌରବିନ୍ଦ ସିଂ ଗୁରୁମାଙ୍କ ଗାଁକୁ ଯାଇଥିଲେ ଗୁରୁମାନେ, ଗୌରବିନ୍ଦ ସିଂ ଗୁରୁମା କହିଲେ ଯେ ତାଙ୍କର ପ୍ରୋଗ୍ରାମ ଥିଲା, ଯେତେବେଳେ ଏପଟେ ଯେକୌଣସି ପ୍ରୋଗ୍ରାମ ହେଲେ ଗୁରୁମା ଗୌରବିନ୍ଦ ସିଂ ଗୁରୁମାଙ୍କୁ ଡକାନ୍ତି, କାହିଁକି ପାତ୍ରନ୍ତର ବୋଲି କୌଣସି ପ୍ରଶ୍ନ ନଥାଏ। କୌଣସି ଇସ୍କନ ହେଲା ପରେ ଏବେ ସବୁ ଇଏ ଗୁରୁ ସିଏ ଗୁରୁ ସେ ଗୁରୁ ସେସବୁ ଭାବନା ଜମା ନଥିଲା। ତ ଏପଟେ ବହୁତ ବଡ଼ ବଡ଼ ପ୍ରୋଗ୍ରାମରେ ଡାକିକି ଗୁରୁମାଜ ବି ଗୌରବିନ୍ଦ ସ୍ୱାମୀ ଗୁରୁମା ଡାକନ୍ତି। ଏଇ ତ ଆମର ଯେଉଁ ଗୋପାଲ ପ୍ରଭୁ ନୂଆ ଜଣେ ବ୍ରହ୍ମଚାରୀ ଦିଲ୍ଲୀ ଟ୍ରେନିଂ ନେଇକି ଆସୁ, ତାଙ୍କ ବାପା ମାଙ୍କର ଯେତେବେଳେ ଦୀକ୍ଷା ହବ ତା ବାପା ମା ସେଇ ପାଖାପାଖି ଗୋଟେ କିଲୋମିଟର ଦେଢ଼ କିଲୋମିଟର ଡିଷ୍ଟାନ୍ସ ଦୁଇ ଜଣଙ୍କ ଘର, କୃଷ୍ଣ ଶରଣ ପ୍ରଭୁ ଆଉ ଭାଗବତ ଶରଣ ପ୍ରଭୁ, ଦୁଇ ଜଣ ଜଣେ ଭାଗବତ ଶରଣ ଜଣେ କୃଷ୍ଣ ଶରଣ, ଦୁଇ ଜଣଙ୍କର ଠିକ୍ ଠାକ୍ ବିବାହ କଥା ବେଳେ ଗୁରୁବାର ଦେଖିକି କହିଲେ ଠିକ୍ ଅଛି ହେଇଯାଉ। ସେ ଭକ୍ତ ଘର ଛୋଟ ପିଲାମାନେ ଗୋପାଲ ବାପା ମାଙ୍କ କଥା ଜୀବନ ଦେଖ, ସେମାନେ ହୁଏ କ'ଣ ଗୁରୁମା ଗୌରବିନ୍ଦ ସିଂ ଗୁରୁମା କହିଲେ ମହାରାଜ ଆପଣ ଏମାନଙ୍କୁ ଆଗେ ଦୀକ୍ଷା ଦିଅନ୍ତୁ ଆଉ ତାପରେ ଏମାନଙ୍କର ବାହାଘର କର। ଗୌରବିନ୍ଦ ସିଂ ଗୁରୁମା ଟିକେ ଯାହା ବି କରିଛନ୍ତି ଯେହେତୁ ସିଏ ଆଗରୁ ମାନେ କ'ଣ ଗୃହସ୍ଥ ଆଶ୍ରମରେ ଥିଲେ, ତାଙ୍କୁ ନିର୍ଦ୍ଦେଶ ଦେଲେ ଯେ ତମେ ବାହାଘରକୁ ଆଗେ ଦୀକ୍ଷା ଦିଅ ତାପରେ ବାହାଘର, ଦୀକ୍ଷା ବାହାଘର ସେମାନେ ଅଛନ୍ତି ଆଜି ତାଙ୍କୁ ବ୍ରହ୍ମଚାରୀ। ତ ଗୋଟିଏ ତ ସେ କଥା କୁହାଯାଏ ଯେ ସେ ଗୌରବିନ୍ଦ ସିଂ ଗୁରୁମା ଯେତେବେଳେ ତାଙ୍କ ଗାଁକୁ ଗୁରୁମା ସିଏ ଡାକନ୍ତି ଗାଁକୁ ଯେତେବେଳେ ଯିବ ଗୁରୁମା ତ ସେତେବେଳେ କ'ଣ ହେଇଛି ନା ଡାକିଲେ ସିଏ ମାନେ ବ୍ରଜପ୍ରଭୁ ବୋଲି ଜଣେ ଥାନ୍ତି ଆମର ଆଉ ତାପରେ କଣ ହେଲା ଗରମ ସେମାନେ କହିଲେ ମହାରାଜ ଆପଣ ଯିବେ କେମିତି ଗାଁରେ ତ ପାଇଖାନା ନାହିଁ, ଆପଣଙ୍କୁ ତ ବାହାର ବିଲକୁ ଯିବା ପାଇଁ ପଡିବ, ଆମେ ତ ନହେଲେ ଭାରତୀୟ
ଓଡ଼ିଶା
ଆମର ଅଭ୍ୟାସ ଅଛି ସେଥିରେ ଯିବା ଅଭ୍ୟାସ ଅଛି। ତ ଆପଣ କହିଲେ କଣ ହେଲା ମୁଁ ତ ମୁଁ ସବୁ ଜାଗାରେ ମୋର କୌଣସି ଅସୁବିଧା ମୁଁ ବାହାରକୁ ଯାଇପାରିବି, କାହିଁକିନା ବିଦେଶ ଭକ୍ତ ଏଇଟା ବହୁତ ପ୍ରୋବ୍ଲେମ, ବାହାରକୁ ଯିବା ବିଲ ବାଡ଼ିରେ ଯିବା ଇମ୍ପସିବୁଲ ତାଙ୍କର, ତ ସେଟା ଗୁରୁମା ପାଇଁ କିଛି ପ୍ରୋବ୍ଲେମ ନାହିଁ। ରହିବା ବି କହିଲେ ଦେଖନ୍ତୁ ଏଠି ଚାଳ ଘର କେମିତି ମାଟି ଘର, ଆପଣ ଲାଇଫ ଷ୍ଟାଇଲ କେବେ ବି ସେ ବି ଧନୀ ଘର ପିଲା ଥିଲେ ଲାଇଫ ଷ୍ଟାଇଲ ଜୀବନରେ କେବେ ବିତେଇ ନାହାନ୍ତି ସେଭଳିଆ। ଗୁରୁମା କହନ୍ତି ମୋ ମାର୍କରେ କୋଉ ଘରେ ମାର୍କରେ ପ୍ରଭା ଯେତେବେଳେ ଛାଡ଼ିଦେଲେ ତାକୁ ଏଠି ତ ତାଳ ଦଲମା ଘର ଯେତେ ଘରରେ ରହିକି ଆଉଛି ପାଇକିନା ବୋଲି ମାର୍କରେ କିଛି ଥିଲା କି କିଛି ନଥିଲା ତାହେଲେ ମୋ ପାଇଁ ଏଠି କ'ଣ ଟ୍ରାଡିସନ ପ୍ରୋବ୍ଲେମ୍? ଗଛମୂଳ ତ ବାଇବେଲ ଆମେ ତ ଭଜନକୁଟି ପାଖରେ ସେଇ ଭଜନକୁଟି ପାଇଁ ତ ଥିଲା, ସେତେବେଳେ ସେ ଗଛମୂଳେ ପିଣ୍ଡା ବାରଣ୍ଡାରେ ଗଛମୂଳ ଏମିତି ବାହାରେ ଶୁଣୁଥିଲେ, ବାହାରଟାରେ ଶୁଣୁଥିଲେ କେତେ ଜୀବନ ସାକ୍ରିଫାଇସ୍ କରିଛି, କେତେ ସୁଖଟାକୁ କେତେ ତ୍ୟାଗ କରିଥିଲେ, ତ ତାଙ୍କ ପାଇଁ କିଛି କରୁଛୁ ସେ ଲୋକ ଜୀବନ ବିତେଇ ଜିନିଷ ଭଳିଆ ତାଙ୍କ ପାଇଁ ଏଇଟା କିଛି କଷ୍ଟ ନୁହେଁ, ସେମାନଙ୍କ ପାଇଁ ଏଇଟା ବହୁତ ବଡ଼ ଗୋଟେ କଥା। ମନେ କଲେ ମୁଁ ସନ୍ନ୍ୟାସୀ ଘର କ'ଣ ଦରକାର, ମୁଁ ତ ଗଛମୂଳେ ରହିପାରିବା, ସନ୍ନ୍ୟାସୀ କ'ଣ ଘର ଖୋଜେଇକି ଗଛମୂଳେ ରହିପାରିବି, ସବୁ ଜାଗାରେ ମୋର କିଛି ଅସୁବିଧା ନାହିଁ। ଯାଇକିନି ତାଙ୍କ କେତେଥର ଯାଇକିନି ଗୁରୁମାନେ ପ୍ରୋଗ୍ରାମ୍ କରିଛନ୍ତି, ମାନେ ତାଙ୍କ ଗାଁ ଗୋବିନ୍ଦ ଗୁରୁମାନେ ଗାଁ ପାଖରେ ବି ବହୁତ ପ୍ରୋଗ୍ରାମ୍ କରିଛନ୍ତି ଗୁରୁମାନେ ଯାଇ, ସେ ଭକ୍ତମାନେ ଗଲେ ବି କୁହନ୍ତି। ତ ସେ କଥା ଯେ ସେମାନଙ୍କ ପାଇଁ ସନ୍ନ୍ୟାସୀ ଜୀବନରେ ବି ତାଙ୍କର ଓଡ଼ିଶା ଟ୍ରାଡିସନ୍ ବା ଇଏ ପାଇଁ କେମିତି ତାଙ୍କ କଷ୍ଟ ବୋଧ ହେଇନି, ସବୁ ଅତି ସହଜରେ ତାଙ୍କ ପାଖରେ ବଦଳ ହୋଇଛି। ଆଉ ସେ ଟଙ୍କାଟେ ବି ଅପଚୟ କରିତେ ଚାହାନ୍ତି, ତାଙ୍କ ଜୀବନରେ କେବେ ବି କୌଣସି ପରିସ୍ଥିତିରେ ଟଙ୍କାଟେ ପଇସା ଅପଚୟ କରନ୍ତି। ସେ ରିକ୍ସାବାଲା କହୁଥିଲେ ଆଉ ପିପିଲି କଥା କହୁଥିଲେ, ପିପିଲି ଯେତେବେଳେ ବଜାଉଥିଲୁ ବସ୍ରେ ସେ ଯାଉଛି ଯେତେବେଳେ ଭୁବନେଶ୍ୱର ଉଠିଲୁ ଗୁରୁମା ଆମ ଗାଡ଼ିରେ ଥିଲେ, କହିଲେ ଆମେ କିଣିବା ଇଏରେ ପିପିଲିରୁ କିଛି ଜିନିଷ କିଣିବା, ଚାନ୍ଦୁଆ ଆଉ କ'ଣ କ'ଣ ସବୁ କିଣିବା, ଆଉ ତମେ ବାର୍ଗେନିଂ କର। ଆମେ ଗଲେ ତମ ଆମେ ଆଜି ଯିବୁନି, ଆମେ ଗଲେ କହିବି ବିଦେଶୀ ଲୋକ ବହୁତ ଦାମ କହିବେ, ଜାଣିକି କହିବି ସେଇଥିପାଇଁ ଫରେନର୍ ଡିପୋର୍ଟ ଗୁଡ଼ା ବହୁତ ଅଛନ୍ତି, ତମେ ଯାଇକି କ'ଣ ମୋତେ ବତେଇଦେଲେ ସେ ଯେଉଁ କାନ୍ଥରେ ଲଗାନ୍ତି କଣିଆ ଠିକ୍ରିଆ ହେଇକି ଜଗନ୍ନାଥ ତାକୁ ନେବା, ଏ ଯେଉଁ ଝୁଲାନ୍ତି ଭଲ ଭଲ ଡିଜାଇନ ଉପରୁ ସେଗୁଡ଼ା ନେବା, ଆଉ ଦୃଶ୍ୟ ପାଇଁ ପଙ୍ଖା ନେବା, ଇଏ ମୋତେ କହିଲେ ଏଇଗୁଡ଼ା ଯାଇକି ତମେ ଏଇ ସାଇଜ୍ ସାଇ ତମେ ଖାଲି ବାର୍ଗେନିଂ କର କେତେ ନେବା କଥା, ଏକଥା ଦେଲେ କହିଲେ ପ୍ରାୟ ଓଡ଼ିଆ ମିଶେଇକି କହ ପୁରା ଓଡ଼ିଆରେ 45 ମିନିଟ୍ ଘଣ୍ଟାରେ ଲେକ୍ଚର୍ ଦିଅନ୍ତି ସବୁ ସବୁ ବେଳେ ଦିଅନ୍ତି, କାହିଁକିନା ଓଡ଼ିଆ ଘର ଘର ବୁଲିଛନ୍ତି ନା, ଏମିତି କୋଉ ମାନେ କେବେଠୁ ବୁଲିଛନ୍ତି ପୁରା ନା। ଆଉ ଭଦ୍ରକରେ ତାଙ୍କର ଫାଷ୍ଟ ଦୀକ୍ଷା ଅନୁଷ୍ଠାନ ଗୁରୁମାଜୀ ହେଉଛନ୍ତି ଗୁରୁ ହେଲେ, ମାନେ 1900 ପ୍ରଭା ଥିଲା ଅବସ୍ଥା ତ ସେ ଚାରିଥର ଯାଇକି ଦୀକ୍ଷା ଦେଇଛନ୍ତି, ତ ତାପରେ ବି ଫାର୍ଷ୍ଟ ଟାଇମ୍ ଯିବି ସେ ଅନୁମୋଦନ ପ୍ରଭା ରେକମେଣ୍ଡ କରି ଯାଇଥିଲେ ନା, ଯେମିତି ଏବେ ଗୁରୁମା ଅସୁସ୍ଥ ହେଲେ ମଝିରେ ଭକ୍ତିପୃଷ୍ଣ ମହାରାଜ ଗୋଲାମପୁର ମହାରାଜ ଦୀକ୍ଷା ଦେଲେ ଗୁରୁମା କଥା ଅନୁସାରେ ଦେଲେ, ତ ସେତେବେଳେ କ'ଣ ହେଲା ନା ପ୍ରଭୁପା ଯେତେବେଳେ ଅସୁସ୍ଥ ଥିଲେ ଗୁରୁମାନ ବି ପଠେଇଥିଲେ, ତାର କେତେ ସିନିୟର ଶିଷ୍ୟ ଥିଲେ କିନ୍ତୁ ସେ ଗୁରୁମାନଙ୍କୁ ପଠେଇଛନ୍ତି ଯେ ତମେ ଯାଇକି ଦିଅ, ସେଥିପାଇଁ ଗୁରୁମାନ ଫାର୍ଷ୍ଟରୁ ଦେଖିଛି ଗୁରୁ ହେଇଥିଲେ। ସେଥିପାଇଁ ଇସ୍କନ ନେଇ ପ୍ରଭୁପାଦଙ୍କ ପରେ ଯେତେ ସିନିୟର ଡିସାପିଲ ପ୍ରଭୁପାଦଙ୍କ ଡିସାପ ଯାହା ସବୁ ପ୍ରାୟ ଜୟପତାକ ସିଂହ ଡିସାପିଲ, କାରଣ ପ୍ରଥମ ଦିନରୁ ତାଙ୍କ ଗୁରୁ ହେଲା ବେଳକୁ ତାଙ୍କ ବୟସ 26+ 26+ 27ରେ ହିଁ ସେ ଗୁରୁ, ତା ଚେତନା ଭାବଧାରା ସେତେ ଉନ୍ନତ ବି ଥିଲା। ଆଉ କାହିଁକିନା ସେ ଇସ୍କନ ଗୋଟେ ଏତେ ଷ୍ଟ୍ରଙ୍ଗ ଏତେ ମେନ୍ ଲିଡର ଥିଲେ, କମଳକୃଷ୍ଣ ମହାରାଜ ବାର ବାର କି କହିଛନ୍ତି, ତ ଏ କଥା କହିଛନ୍ତି ଯେ ଜୟପତାକା ଆମେ ନିଜେ ପ୍ରାକ୍ଟିକାଲ ଶୁଣିଛେ ଜୟପତାକା ସ୍ୱାମୀ ହେଉଛନ୍ତି ଇସ୍କନର ମେନ୍ ପିଲର, ଦୃଢ଼ ସ୍ତମ୍ଭ ମୁଖ୍ୟ ପିଲର, ଗୋଟେ ଗୋଟେ ଘର ଏକଦମ ମଝି ଖୁଣ୍ଟ ଗୋଟେ ମେନ୍ ଖୁଣ୍ଟ ଥାଏ ନା, ଯାହା ଯିଏକି ସମସ୍ତଙ୍କୁ ସପୋର୍ଟ କରିକି ଧରିକି ରଖେ, ଇଏ ହେଉଛନ୍ତି ସେ, କାରଣ ଯେତେ ପ୍ରୋବ୍ଲେମ୍ ଅଛି ତାର ସବୁ କୁଇକ୍ ସମାଧାନ ଦିଅନ୍ତି ଯେମିତି ହଁ ୱାରଲ୍ଡ ବେଶିକ ସୋସାଇଟି ଭିତରେ କେତେ ସମସ୍ୟା କେତେ କ'ଣ ସବୁର, କାରଣ ଯେତେବେଳେ ସବୁ ଇଲାକା ଭାଗ ହେଲା ମହାରାଜମାନଙ୍କର କିଏ କେଉଁ ଇଲାକା ରହିବେ କିଏ କେଉଁଠି ପ୍ରଚାର କରିବେ, ଯେତେବେଳେ ଇଲାକା ଭାଗ ହେଲା ସେତେବେଳେ ଯିଏ ଯାହା ଚୁଜ୍ କରିବା କଥା ଆଗେ ନେଲେ, ସମସ୍ତେ ନେଇସାରିଲେ ଯେ ଇଏ ଇଏ ଇଲାକାରେ ହବ ସେ ସେଇ ଇଲାକାରେ ପ୍ରଚାର କରିବେ ସେସବୁ ନେଇସାରିଲେ, ନେଇସାରିଲା ପରେ ଯାହା ବହକିଲା ତାଙ୍କୁ ଦିଆହେଇଛି ଲାଷ୍ଟ, କିନ୍ତୁ ଯେଉଁଟା କେହି ନ କରିବେ ସେଇଟା ମୁଁ କରିବି, ମୁସଲିମ କଣ୍ଟ୍ରି କେହି ନେଲେନି, କିଏ ଯିବ ସେ ଟିକେ ସମସ୍ୟା, ମୁସଲିମ କଣ୍ଟ୍ରି କିଏ ନେଲେନି, ଆଉ ଆସାମ ପୁରା ଇଏ ସାଇଡ଼ଟା ୱେଷ୍ଟବେଙ୍ଗଲ ଆଉ ଓଡ଼ିଶା ବିହାର ଅପ୍ ଟୁ ପୁରା ସାଉଥ ଏଟାକୁ କେହି ଚୁଜ୍ କଲେନି, ଏପଟ ସାଇଡ଼ରେ ଅର୍ଥନୀତିରେ ବହୁତ ବେଙ୍ଗଲ ବହୁତ ଅର୍ଥନୀତି ଓଡ଼ିଶା ଆହୁରି ଖରାପ, ସାଉଥ ଇଣ୍ଡିଆରେ ବି ଯେତେବେଳେ ପ୍ରଚାର ପ୍ରସାର ନଥିଲା, ତ ଏଇଗୁଡ଼ା ହିଁ ଗୁରୁମାନଙ୍କୁ ମିଳିଲା। ଆଉ ଯେତେ ସବୁ ଆରବିଆନ ପଣ୍ଡିତ ଏଇଗୁଡ଼ାକ ମ୍ୟାକ୍ସିମମ୍ ଆରବିଆନ୍ କଣ୍ଟ୍ରି ଗୁଡ଼ା ସିଏ ତାଙ୍କର ଆଗରୁ ଆମେ ଦେଖିଛେ ନା ଯୋଉ ତାଙ୍କ ଡ୍ରେସ୍ ଯେ ଫେରିଦେଲେ ନେଇକି ଫେରନ୍ତି ଫେରିଲା ବେଳକୁ ସବୁ ଫ୍ରେଞ୍ଚ କଟ୍ ଦାଢି ମାନେ ମେକଅପ୍ କରିକି ଯାଆନ୍ତି ନା ପୁରା ଟୋପି ଦାଢି ପ୍ୟାଣ୍ଟ ସାର୍ଟ ଯୋଉଗୁଡ଼ା ନେଇକି ଯାଆନ୍ତି ମାନେ ପୁରା ଏକ୍ୟୁରେଟ୍ ଦେଖିଲେ ତାଙ୍କ ଫଟୋ ଦେଖିଲେ କହିବେ ମୁସଲିମ କାହିଁକି ସେ ଦେଶକୁ ଯାଇବେ ତାଙ୍କୁ କନଭିନ୍ସ କରିବେ କନଭିନ୍ସ କରିବି ଯୋଉଭଳିଆ ପ୍ରିଚିଂ କରିବେ କେମିତି କରିବେ ତ ତାଙ୍କ ଭଳିଆ ହେଲେ ତ ଯାଇକି କରିବେ ନା ନହେଲେ ସେମାନେ ଫାଷ୍ଟ କ୍ଲାସ୍ ମୁସଲିମ କଣ୍ଟ୍ରି କ'ଣ ଯାଇପାରିବେ ଗ୍ରୀକ୍ ଇସ୍ରାଏଲ୍ ତୁର୍କୀ ତ ଯେତେ ଯେତେ ଜାଗା ସବୁ ଗୁଡ଼ାରେ ଯେତେ ଜାଗା ସବୁ ଜାଗା ଗୁଡ଼ାରେ ସେଭଳିଆ ବେଶରେ ନ ଯାଇକି ନ ମିଶିଲେ କେମିତି କରିବେ ସେଥିପାଇଁ ଗୁରୁବାର ବହୁତ କଷ୍ଟରେ ଯାଆନ୍ତି ବହୁତ ଡିଫିକଲ୍ଟ ସେଠି ଖାଇବା ପିଇବା ବହୁତ କଷ୍ଟ ସ୍ୱୀକାର କରୁଛି ଆସିଲେ ମାଗରେ ପହଞ୍ଚି ସେ ସବୁ କଥା ମାନେ ଗୋଟେ ଗୋଟେ ଦିନ ତାହେଲେ କେତେ କଷ୍ଟରେ ବିତିଥିବ ଖାଇବା ପିଇବାରେ ତ ସେମାନେ ସେ ଆମେ ପ୍ରାୟ 8 ବର୍ଷ ମାନେ ଆଗରୁ ସବୁ ଗ୍ରୀକ୍ ଇସ୍ରାଏଲ୍ ଏଗୁଡ଼ାକ ସବୁ ମାନେ ସବୁ ଦେଶର ହଙ୍ଗେରୀ ଏଇସବୁ ଦେଶମାନଙ୍କର ଲୋକ ସେମାନେ ଆସନ୍ତି ମାୟପୁର ତାଙ୍କର ଯେଉଁ ଧର୍ମଯାଜକମାନେ ସେମାନେ ଆସନ୍ତି ହରେ କୃଷ୍ଣ କୁହନ୍ତି ମଙ୍ଗଳାରତୀ ଆଟେଣ୍ଡ କରନ୍ତି ତାଙ୍କୁ ମାନେ ପ୍ରଚାର କରିକି ସେମାନେ କ'ଣ ଯାଇଛି ଜଗିଆ ମହାରାଜ ଆମେ ତ ଏଇଭଳିଆ ଭାତୃତ୍ୱ ତିଆରି କରିଦେଇଛନ୍ତି ନାଇଁ ହଉ ତ ସେ କ୍ଷେତ୍ରରେ ରୁହେ କ'ଣ ମାନେ ସେ ସେଭଳିଆ ସମସ୍ତଙ୍କ ଭିତରେ ଭଲ ପାଇବାଟାକୁ ବହୁତ ବିତରଣ ଗୁରୁ ମହାରାଜ କୁହନ୍ତି ଯେ ତୁମେ ଜଣେ ପ୍ରଚାରକ ସନ୍ନ୍ୟାସୀମାନେ ଜୀବନରେ କାହାଠୁ ଭଲ ପାଇବା ଆଶା କରିବ ଜୀବନରେ ଭଲ ପାଇବା ସନ୍ନ୍ୟାସୀ ଜୀବନ ନୁହେଁ ପ୍ରଚାରକ ଜୀବନ ହେଉଛି କ'ଣ ଜୀବନ ସାରା କେବଳ ଭଲ ପାଇବା ବାଣ୍ଟିବା ପାଇଁ ପଡ଼ିବ ମୋତେ କିଏ ଭଲ ପାଇଲା ଦେଖିବନି ଇଏ ମୋତେ କାହିଁକି ମୋତେ ଭଲ କଲାନି ମୋତେ ହେଟ୍ କଲା କି କ'ଣ ନା ସିଏ ତୁମକୁ ଭଲ ପାଉ ନ ପାଉ ତୁମକୁ ଆଦର କରୁ ଘୃଣା କରୁ ଏଥିରେ ମ୍ୟାଟର ନୁହେଁ ପୁରା ଭଲ ପାଇବା ଜୀବନ ସାରା ଦେବ ଏତେ ଭଲ ପାଇବା ଦେବ ତୁମ ଭଲ ପାଇବାରେ ଲୋକ ଭକ୍ତ ହବ ତମ ଶାସ୍ତ୍ର କଥା ଶୁଣିଲେ ଲୋକ ଭକ୍ତ ହବନି ଶାସ୍ତ୍ର କଥା ଶୁଣିଲେ କେତେଟା ଲୋକ ଭକ୍ତ ହବ ଫିଲୋସଫି ଗ୍ରହଣ କରିଦେବ ବହୁତ ଟାଇମ୍ ଲାଗିବ ଆଉ ତମେ ଯେଉଁ ଲୋକ ଭଲ ପାଇବା ଦେବ ସେ ଲୋକଟା କ'ଣ କରିବ କିଛି ଦିନ ଭଲ ପାଇବା ପରେ ତମକୁ ଭଲ ପାଇବା ବୋଲି ତମ ଭଲ ପାଇବାରେ ତମେ ଯାହା କହିବ ସେ ସେଇଟା ମାନିବାର ଅଛି ସେଇଥିପାଇଁ ଆଗେ ଲୌକିକ ଶ୍ରଦ୍ଧା ତାପରେ ଶାସ୍ତ୍ରୀୟ ଶ୍ରଦ୍ଧା ସେଇଥିପାଇଁ ଏତେ ଲୋକର କଥାରେ ଶ୍ରଦ୍ଧା ଆସିଥିବ ତାହେଲେ ସେ ଶାସ୍ତ୍ରୀୟ ଶ୍ରଦ୍ଧାଟାକୁ ଗ୍ରହଣ କରିବ ଆଉ ପରେ ତମ ପ୍ରତି ଶ୍ରଦ୍ଧା ଆସିଥିଲା ତମେ ଶାସ୍ତ୍ର ପ୍ରତି ଶ୍ରଦ୍ଧାଟାକୁ ବୃଦ୍ଧି କରିବ ଶାସ୍ତ୍ର ପଢ଼ ଏହା କର ସେୟା ପଢ଼ୁ ଫାଷ୍ଟ ଲୋକ ସମୟ ଜମା ଦେବନି ଯେତେ କହିଲେ ବି ଜମା ସମୟ ଦେବନି ଆଉ କେହ ଦେଖିବା ଚେଷ୍ଟା କରିବ ଏ କଥା କହିକି ଗୋଡ଼େଇବ ଲୋକ ସେ ତମେ ଏତେ ମିଶିବ ତାଙ୍କ ସହିତ ସେ ଅଟୋମେଟିକ ରାଜି ହେବେ ଏଗୁଡ଼ା ଆମକୁ କହନ୍ତି ପ୍ରଚାର ତ ଫାଷ୍ଟ କ'ଣ କଥା ହଉଥିଲି ମୁଁ ଗୁରୁମା ଦେଖିଲି ଫାଷ୍ଟ ଟାଇମ୍ ସେତେବେଳେ ତ ଆସୁଥିଲି ଦିନେ ଗୁରୁମା ମାୟପୁର ଆସିଥିଲି ସେ ବନ୍ୟା ସମୟ ବୁଲି ବୁଲି ସବୁ ଜାଗାରେ ଖାଇବାକୁ ଦିଅନ୍ତି ଇଏ କରନ୍ତି କେଉଁ ଗାଁ ଛାଡ଼ନ୍ତି ସବୁ ଗାଁ ବୁଲନ୍ତି ବୁଲିକି ତୁ ଘର ଘର ଗଲେ ଇଏ ପାଇଲେ କେମିତି ତ ମାନେ ଇଣ୍ଡିଆନ୍ ସିଟିଜେନ୍ ଭାରତୀୟ ନାଗରିକତ୍ୱ ପାଇଲେ କେମିତି ଏତେ ଖୁସି ହେଇଗଲେ ନାଗରିକତ୍ୱ ପାଇବାରେ ମାନେ 90 ପାଶେ ତାଙ୍କୁ ରେକମେଣ୍ଡ କଲେ ନା ଇଏ ଭାରତୀୟ ନାଗରିକତ୍ୱ ପାଇଁ ସାରା 90 ତାଙ୍କୁ ପରମିଶନ ଦେବ ଆଉ ପ୍ରୋପାଲ ବି ପ୍ରଥମରୁ କହିଥିଲେ ଯେ ଆଙ୍କର ଇଣ୍ଡିଆନ୍ ସିଟିଜେନ୍ସିପ୍ ଆଙ୍କର ଦରକାର କାହିଁକିନା ଇଏ ଇଣ୍ଡିଆରେ ରହିବେ ସବୁଦିନ ଇଣ୍ଡିଆ ଭାରତୀୟ ସେଥିରେ ପ୍ରଭୁପାଦ କହିଥିଲେ ସେ କଥାଟା ହବା ପାଇଁ ଇଏ ଭାରତୀୟ ନାଗରିକ ଆଉ ଅଟୋମେଟିକ ତାଙ୍କ କାର୍ଯ୍ୟକଳାପରେ ନବଦୀପ ମାନେ ଖୁସି ହେଇଛନ୍ତି ଭକ୍ତିଷ୍ଠ କହୁଥିଲେ ତାର ଅସୁବିଧା ତ ବିବେକାନନ୍ଦ ଯାଇଥିଲେ ବିଦେଶକୁ ଯାଇଥିଲେ ନା ବିବେକାନନ୍ଦ ବିଦେଶକୁ ଯାଇଥିଲେ ତ ଭାରତୀୟ ନାଗରିକ ହେଇଛି ବିବେକାନନ୍ଦ ଯାଇକି ଯାହା ନେଇ ଯାହା ନେଇକି ଆସିଥିଲେ ସେ ତ ଯାହା ପ୍ରଚାର କରୁଛନ୍ତି ତାଙ୍କୁ ଲୋକ ଏତେ ମାନ୍ୟତା ଦଉଛି କିନ୍ତୁ ପ୍ରଭୁପାଦ ଯାଇଥିଲେ ବିଦେଶ ବିବେକାନନ୍ଦ ଯାଇ କ'ଣ ଆଣିଛନ୍ତି କ'ଣ ସଂସ୍କାର ବିଦେଶକୁ ଶିଖିଛନ୍ତି ସେ ତୁଳନାରେ ଗୀତା ବାପ ବୋଲି କିଏ ଜାଣିନାହାନ୍ତି ଗୀତା ଦିନେ ହିନ୍ଦୁ ଧର୍ମର ଲିଡର ଗୀତା କେବେ ପଢ଼ୁନାହାନ୍ତି ଗୀତା କଥା ଥରେ କହିନାହାନ୍ତି ହିନ୍ଦୁ ହିନ୍ଦୁ କିନ୍ତୁ ହିନ୍ଦୁରେ ହିନ୍ଦୁ ଜଣେ ହିନ୍ଦୁ ଧର୍ମ ପ୍ରଚାର କରିଛି ଗୀତା ପଢ଼ନି ଆଉ କାହାକୁ ଗୋଟେ ଭଗବତ ଗୀତାର କଥା ଗୋଟେ ଶବ୍ଦ କହିନି ପ୍ରଭୁପାଦ ଜଣେ ଥିଲେ ଯିଏକି ଯାଇକି କଥା ପ୍ରଚାର ଆଉ ଯିଏକି ଜୈବିକ ସ୍ୱାମୀ ମହାରାଜଙ୍କ ଭଳିଆ ଜଣେ ଭକ୍ତକୁ ନେଇକି ଆସିଛନ୍ତି ଜଣେ ବ୍ୟକ୍ତିକୁ ଯିଏକି ଆସିକି ବେଙ୍ଗଲର କ'ଣ ଡେଭଲପ୍ କରିଛି ଆଜି ଯଦି ଜୈବିକା ସ୍ୱାମୀ ମହାରାଜ ବେଙ୍ଗଲକୁ ନ ଆସିଥାନ୍ତେ ତ ଆଜି ବେଙ୍ଗଲର ପ୍ରତ୍ୟେକଟି ଗାଁ କେଉଁ ଗାଁ ନାହିଁ ଯିଏକି ଇସ୍କନକୁ ଜାଣିନି ଯେଉଁ ଗାଁ ନାହିଁ ଯେଉଁ ଗାଁରେ କୃଷ୍ଣ ମହାରାଜଙ୍କୁ ପ୍ରଚାର ନାହିଁ ଏମିତି ଜଣକୁ ନେଇକି ଆସିଥିଲେ ଯେ କି ଗାଁ ଗାଁ କେତେ ଗାଁ ଜୀବନରେ ବୁଲିଛନ୍ତି ବେଙ୍ଗଲର। ଆଜି ବେଙ୍ଗଲରେ ଏତେ ପ୍ରଚାର ଚାଲିଛି ନା, କେତେ ପ୍ରଚାର, ସେ ସବୁଠୁ ଟପ୍ ପ୍ରଚାର ବେଙ୍ଗଲର ନା। ତ ଜଣେ କେବଳ ସାରା ମାନେ ସାରା ବେଙ୍ଗଲଟାକୁ ଏଇଟା ଏଇଟାକୁ ସବୁଠୁ ବଡ଼ ଧନ୍ୟବାଦ ଦେବା ଦରକାର ପ୍ରଭୁବାଦଙ୍କୁ, ଯେ କି ସେଇଭଳିଆ ଜଣେ ବ୍ୟକ୍ତିଙ୍କୁ ନେଇକି ଆସିଥିଲେ ବିଦେଶରୁ, ତ ଯିଏକି ସାରା ବେଙ୍ଗଲକୁ ଆଜି ଧନ୍ୟ କରିଛି। ଆଉ ଓଡ଼ିଶା ଏଇସବୁ ଇଲାକାକୁ କେତେ କେତେ ଇଲାକାକୁ ଜଣେ ବିଦେଶୀ ପ୍ରଭା ଯାହା କହିଯାଇଥିଲେ ସେ କରିକି ଯାଇଛନ୍ତି। ସେଇଟା କ୍ରେଡିଟ୍ ଦେବା କଥା ପ୍ରଭୁବାଦ, ବିବେକାନନ୍ଦଙ୍କୁ ତାଠୁ ବେଶୀ ଦିଆହଉଛି, ପ୍ରଭୁବାଦଙ୍କୁ କେତେ କ୍ରେଡିଟ୍ ଦେବା ଦରକାର। ସେ କଥା କହୁଥିଲେ ମୁଁ ଗୁରୁମାନ କଣ କରୁଥିଲି ଆଜି ପଞ୍ଚାନ ମାସରେ ଯେତେବେଳେ ଆସନ୍ତି ମାୟାପୁର, ହଠାତ୍ ଦିନ ମୁଁ ମନ୍ଦିରରେ ଗୁରୁମାନ ଦର୍ଶନ କରେ, ଫାର୍ଷ୍ଟ ଟାଇମ୍ ଦର୍ଶନ, ଫାର୍ଷ୍ଟ ଟାଇମ୍ ଗୁରୁମାନ ଦର୍ଶନ କରେ। ଦର୍ଶନରେ ପିପିଲି କଥା କହିଦେଇ କଟକ ଗୁରୁମାନଙ୍କ ଦର୍ଶନରେ ଏତେ ଖୁସି ଲାଗିଲା, ସେ ଆସିକି ଭଗବାନଙ୍କୁ ଦର୍ଶନ ତ ଆଗେ ଗୁରୁମାନ ଯେତେବେଳେ ଆସୁଥିଲେ ସେତେବେଳେ ମନ୍ଦିରରେ ଦର୍ଶନାର୍ଥୀର ଗୋବିନ୍ଦ ମହାଦେବର ସମ୍ବାଦ ସବୁ ମନ୍ଦିରରେ ସେତେବେଳେ ଦର୍ଶନ ଦେଲେ କରି ଗୋବିନ୍ଦ ମହାଦେବର ସମ୍ବାଦ, ତ ଏତେ ସୁନ୍ଦର ଦେଖିଲେ, ଏତେ ହସ ହସ, ଏତେ ପ୍ରସନ୍ନ, ସମସ୍ତଙ୍କୁ ଯେମିତି ପୁରା ଆନନ୍ଦ ବାଣ୍ଟି ଦେଉଛନ୍ତି, ଆଉ ଅଟୋମେଟିକ ଜଣେ ଆନନ୍ଦିତ ହେଇଯିବ। ଆମେ ମାନେ ଯିଏ ହେଲେ ତାଙ୍କ ପଛରେ ଗୋଡ଼େଇବ, ତାଙ୍କ ପଛରେ ତ କିଏ ଗୋଡ଼େଇ ପାରେନି, ଚାଲି ସିଏ ତାଙ୍କ ଚାଲିବାରିଲେ ଲୋକଙ୍କୁ ଗୋଡ଼େଇବ, ଏତେ ସ୍ପିଡ୍ ତାଙ୍କ ଚାଲିବାଟା ଯେ ଲୋକ ପଛରେ ଦୌଡ଼ିବା ଦୌଡ଼ିକି ପକେଇଯିବ। ସକାଳୁ ଉଠିବା ଯେ ସବୁଦିନ ମାନେ ମାୟାପୁର ଉଠିବେ, ଜପ କ୍ଲାସ, ଜପ କ୍ଲାସ 6ଟା ବେଳେ ମନ୍ଦିର ଖୋଲା ରହିବ, ଜପ କ୍ଲାସ, ଜପ କ୍ଲାସରେ ମସ୍ତ ମଙ୍ଗଳାରତୀ ଆସିବେ, ପ୍ରାୟ ଦିନ ସେତେବେଳେ ଆରତୀ କରନ୍ତୁ, ସବୁଦିନ ଗୁରୁମାନ ମଙ୍ଗଳାରତୀ ନିଶ୍ଚିତ, ରାଧା ମାଧବ ଆରତୀ କରୁଥିଲେ, ପର୍ଯ୍ୟଟନ ନୃସିଂହ ଯାହା ହେଲେ ଆରତୀ କରିବେ, ସବୁଦିନ ଗୁରୁମାନ ଥିବେ, ମାନେ ଆଉ ବସିବେ, ତୁଳସୀ ଆରତୀ ସରିବ, ଜପ କରିବେ ପର୍ଯ୍ୟଟନ ସାମ୍ନାରେ, ମାନେ ଏଇ ଯୋଉ ଏକା ସାଙ୍ଗରେ ବସିକି ଜପ କରିବେ, କେବେ ବି ଗୁରୁମାନ ବନ୍ଦ କରନ୍ତି, ସବୁ ଭକ୍ତ ବସିବେ, ସମସ୍ତେ ବସିକି ଏକା ସାଙ୍ଗରେ ଗୁରୁମାନ ଜପ କରନ୍ତି। ଜପ ସରିଯିବ ମନ୍ଦିର 6ଟାରେ, ପଞ୍ଚତତ୍ଵ ଯେତେବେଳେ ଛୋଟ ପଞ୍ଚତତ୍ଵ ଥିଲେ ପଞ୍ଚତତ୍ଵ ବନ୍ଦ ହେଇଯିବ, ପଞ୍ଚତତ୍ଵ 6ଟା ପର୍ଯ୍ୟନ୍ତ ଖୋଲା ରହୁଥିଲା ଆଗରୁ, ଏବେ ବଡ଼ ପଞ୍ଚତତ୍ଵ ଅର୍ଚ୍ଚନ ପାଇଁ ଏବେ ଡ୍ରେସ୍ ପିନ୍ଧିବା ପାଇଁ ଲେଟ୍, ଆଗରୁ ଛୋଟ ପଞ୍ଚତତ୍ଵ 6ଟା ପର୍ଯ୍ୟନ୍ତ ପୁରା ରହିବେ ଖୋଲା, 6ଟା ବେଳେ ମନ୍ଦିର ବନ୍ଦ ହବ, ଏପଟେ ମେନ୍ ଏଇ ମେନ୍ ଗେଟ୍ରେ କୋନିତାଙ୍କର ହେଉଛି କ'ଣ 6ଟା ପର୍ଯ୍ୟନ୍ତ ଖୋଲା ରହୁଛି, ସେଠି ବସି ଭକ୍ତମାନେ ଜପ କରୁଛନ୍ତି, ପଞ୍ଚତତ୍ଵ ସାମ୍ନାରେ ଗୁରୁବାର ବସିବେ ପୁରା ସେଠି ଭକ୍ତଙ୍କ ସହିତ ଜପ କରିବେ, ତାପରେ ମର୍ଣ୍ଣିଂ ୱାକ୍ ଯିବେ, ପୁରା ସେପଟେ ଯିବେ ଯେ ଗୋଶାଳା ଯିବେ, ଗୋଶାଳା ଫେରିକି ସେଇ ଯେଉଁ ଇଣ୍ଟରନ୍ୟାସନାଲ ସ୍କୁଲ ଅଛି ଲେଡ଼ିଜ ଗୁରୁକୁଳ, ତା ଭିତରେ ବସି ହାଉସିଂ ଭିତରେ ବସି ସୁଲଭ କିଚେନ ପ୍ରଭୁପାଦ ସମାଧି ଆସିବେ, ପ୍ରଭୁପାଦ ସମାଧିରୁ ବୁଲିକି ମାନେ ଗୋଟେ ରାଉଣ୍ଡ ମାରିଦେବେ। ଆଉ ଦିନର ବେଳା ଦିନ ବେଳା କ'ଣ କରନ୍ତି, ଏତେ ଜାଗା ଯେଉଁ ଯାଆନ୍ତି ତାଙ୍କର ସାଇକେଲ ଥିଲା ଗୁରୁମାନ ମାୟପୁର ଭିତରେ, ଏବେ ଭଗବାନ ମୋଟରସାଇକେଲ ଚଲଉଛନ୍ତି ଗୁରୁମା ଏ ଡିପାର୍ଟମେଣ୍ଟ, କେଉଁ ଡିପାର୍ଟମେଣ୍ଟ ସିଏ ଆସିଲା ମାନେ ସବୁ ଡିପାର୍ଟମେଣ୍ଟରେ ୱାର୍କ ମାନେ ଫାଷ୍ଟ, କାହାର କିଛି ଡେଫିସିଟ୍ ନଥିବ, ସବୁ କେଉଁ ଅଫିସ କ'ଣ ଅଛି କେଉଁ ଡିପାର୍ଟମେଣ୍ଟରେ କ'ଣ ପ୍ରୋବ୍ଲେମ, ଇନଚାର୍ଜ ଜଣେ ଇନଚାର୍ଜ ଭଳିଆ ଅଫିସର ମାନେ ଅଫିସରେ ବସିବା, କେଉଁ ଡିପାର୍ଟମେଣ୍ଟର କେଉଁ ଅଫିସ କ'ଣ ଭଲ ମନ୍ଦ ସେସବୁ ତାଙ୍କ କାମ, ସିଏ ସବୁ ଏ ସାଇକେଲ ନେଇକି ସାଇକେଲ ନେଇକି ଏଠିକି ଯିବେ ସେଠିକି ଯିବେ, ସବୁ କାହାର କ'ଣ ହେଲା ଲ୍ୟାଣ୍ଡ ଯିବେ, କେଉଁ କେଉଁ ଜମିରେ କ'ଣ କ'ଣ ସମସ୍ୟା ଅଛି ଏଠି ସେଠି, ସେ ମାନେ ପୁରା ମାନେ ଦିନ ସାରା ଏତେ ଏନଗେଜ ମାନେ ନପାରେ, ତା ଭିତରେ ବି ପ୍ରୋବ୍ଲେମ, ସେଥିପାଇଁ ତାଙ୍କୁ ଥ୍ୟାଙ୍କସ ବା ଜଣା ହେଇଛି ଇଣ୍ଡିଆରେ, କାରଣ ଏମିତି ତ ୱାର୍ଲଡର ଏବେ ବି ତ ମାନେ ତାଙ୍କୁ ଗୋଟେ ଦିନ ଇଣ୍ଡିଆରେ ଗୋଟେ ଦିନ ଟ୍ରାଭେଲ ଏୟାର ଇଣ୍ଡିଆ ତରଫରୁ ଗୋଟେ ଦିନ ଫ୍ରି ଦିଆଯିବ, କାରଣ ଆପଣ ଯେଉଁ ଦିନ ଯେଉଁଟା ଚୁଜ୍ କରିବେ ସେଇ ଦିନଟା ଆପଣଙ୍କ ପାଇଁ ଟ୍ରାଭେଲିଂ ପାଇଁ, କାହିଁକିନା ଗ୍ରୀନ ବୁକ୍ରେ ଦେଖାଯାଇଛି ଯେ ତାଙ୍କ ଜୀବନରେ 6 ମାସ ହେଉଛି ଫ୍ଲାଇଟ୍ରେ, 6 ମାସ ହେଉଛି ପର ଏଇଭଳିଆ, କାହିଁକିନା ଗୋଟେ ଗୋଟେ ଦିନରେ ଥରେ ଗୋଟେ ଗୋଟେ ଦିନରେ ସେ କଣ କରୁଥିଲେ ଥରେ ଜନ୍ମାଷ୍ଟମୀ, ହଁ ତାପରେ ବି ଗୋଟେ ଦିନରେ କେତେଟା ଜନ୍ମାଷ୍ଟମୀ ଆଟେଣ୍ଡ କରୁଥିଲେ, ସିଏ ବେଙ୍ଗଲୋରରୁ ଆଇଲେ, ବେଙ୍ଗଲୋରରେ ଜନ୍ମାଷ୍ଟମୀ ଦିନ ସକାଳେ କ୍ଲାସ ଦେଇକି ଆଇଲେ, ଆସି କୋଲକାତାରେ ଓହ୍ଲେଇଲେ, କୋଲକାତାରେ ଜନ୍ମାଷ୍ଟମୀ କ୍ଲାସ ଦେଇକି ମାୟାପୁର ଆସିଲେ, ମାୟାପୁର କ୍ଲାସ ଦେଇକି ଅଭିଷେକ କଲେ, କରିଦେଇକି ସେଇଦିନ ରାତିରେ ଆମେରିକା ପଳେଇଲେ, କାରଣ ଆମେରିକା ତା ପର ଦିନକୁ ସେଇ ରାତାରାତି ପଳେଇଗଲେ, ଏଠି ଜନ୍ମାଷ୍ଟମୀ ସାରି ଦେଇକି ରାତିରେ ପଳେଇଗଲେ ଆମେରିକା ଆଟେଣ୍ଡ କଲେ, ମାନେ ଏମିତି ଟ୍ରାଭେଲିଂ ସେ ମହାରାଜ କହୁଥିଲେ, ଭକ୍ତି ଏଇଥର ଆସିଥିଲେ ଆଗଥର କହୁଥିଲେ, କିନ୍ତୁ ଆଜି କ'ଣ ଖାଇଲେ ଦେବ ନା, ଆଜି ପାଇଁ ଏକାଦଶୀ, ଆରେ ଭାଇ ଏତେ ଦିନ ଏକାଦଶୀ କରିବି, ବେଳେବେଳେ ମୋ ଭାଗ୍ୟରେ ତ ପଡ଼ୁଛି, ଆଉ ଗୁରୁବାର ଜୀବନରେ କ'ଣ ପଡ଼ିଛି ଜାଣିଛ,
ଦିଦିନ ତିନି ଦିନ ମାନେ ଏଠି ଏକାଦଶୀ ସେଠି ଏଠୁ ଗଲା ମାନେ ସେଠି ଜନ୍ମାଷ୍ଟମୀ ସେଇ ଅନୁକୂଳ ଆଉ ଏଠୁ ଚାଲିଗଲା ଏଠି ସରିଯିବ ପ୍ରୋଗ୍ରାମ ରାତି ରାତିରେ ଚାଲିଗଲା ବେଳେ ସେଠି ବସିଲେ ଦିନ ହେଇଯିବ ରାତି ବି ଜୁଟେନି ବେଳେ ବେଳେ ଦୁଇ ଦିନ ତିନି ଦିନ ଚାଲିବ ରାତି ସହିତ ଆଉ ସମ୍ବନ୍ଧ ହୁଏନି ଶୋଇବି କେତେବେଳେ ଆଜି ଶାରୀରିକ ଅସୁସ୍ଥତାର କାରଣ କ'ଣ ଲୋକ ବଡି ରେଷ୍ଟ ଦରକାର ଶରୀର ତ ନା ତା ରେଷ୍ଟ ଦରକାର ସେଗୁଡ଼ା ଅନିୟମିତତା ବହୁତ ଅନିୟମିତ ଖାଇବାର ଆଉ ତାଙ୍କ ଖାଦ୍ୟ ତ କି ଖାଏ ତାର ଟିକେ ପ୍ରେସର ଥିଲା ଗୁରୁମାନେ କହିଲି ଭକ୍ତି ବିଷୟ କହନି ଜୁହାର ଗୁରୁମାନେ ପ୍ରସାଦକୁ ପ୍ରଣାମ କରି ମୋର ଦରକାର ନାହିଁ ଖାଇପାରିବି କାହିଁକି ତେଲ ପଡ଼େନି କିଛି ପଡ଼େନି ଘିଅ ପଡ଼ିବ ଗୋଟେ ଚାମଚ ଘିଅ ପଡ଼ିବ ଆଉ ଅଳ୍ପ ଏକଦମ ସନ୍ଦେହ ଲୁଣ ଅଳ୍ପ ଲୁଣ ପଡ଼ିବ ଖାଲି ସିଝା ଧଳା ଦେଖାଯାଉଥିବ ଯାହା ଦେଖାଯାଉଥିବ କ୍ଷୀର ପିଇଲେ ସେ ହଳଦୀ ଗୋଳେଇକି ପିଇ ପିଏନି ତ ସେଥିରେ ଏତେ କମ୍ ଏତେ ଅରୁଣା ଖାଇବା କେମିତି ଥାଏ ଖାଇବା ବି କଷ୍ଟ ତାଙ୍କ ପାଇଁ ବହୁତ ଖାଇବା ଆମେ ଖାଇପାରିବିନି ଅଲଣା ଲାଗୁ ଆମେ ଦେଖିବେ ଏବେ ବି ଯାଇକି ଖାଇବେ ଦେଖିବେ ଉପରେ ପ୍ରସାଦ ଯୋଉ ହଉଛି ଖାଇବ ମାନେ ଅନ୍ନ ସବଜି ଖାଇପାରିବେ ଅଲଣା ଲଣା କେମିତି ଖାଇବ ଗୋଟେ ବ୍ରତ ସବୁ ଜିନିଷ ସେମିତି ଥାଏ ଆମେ ଭାବନ୍ତି ବୋଧେ ଗୁରୁ ବର୍ଗ ମାନେ ବହୁତ ବଡ଼ ବଡ଼ ଗୁରୁ ହେଲେ ବହୁତ ହାଇ ଫାଇ ଖାଇବା କହନ୍ତି କିଛି ନାହିଁ ସିମ୍ପଲ ଲାଇଫ ଏମିତି କଥା ଏମିତି ଗାଉଁଲି ଘର ଲୋକ ଯେମିତି ଖାଆନ୍ତି ସେମିତି ଯିବ ଏମିତି କଥା ଯେ ତ ନା ମାଗରେ ଯଦି ଦେଖା ହେଲା ମାଗରେ କଣ ହେଲା ନା ଦେଖି ଏତେ ସୁନ୍ଦର ଲାଗିଲା ସେ ମାନେ ଏତେ ଆନନ୍ଦରେ ମୋ ମନଟା କାଇଁ ଭାବୁ ମାନେ ଏତେ ମୁଁ ଆନନ୍ଦିତ ଥିଲି ସେ ନା ମୋତେ ଭୋକ ନା ଶୋଷ ମୁଁ ତାଙ୍କୁ ଦେଖିକି ତାର ଗୁରୁମାନେ କ୍ଲାସ ଦେଲେ କ୍ଲାସ ବି ଶୁଣିଲେ କ୍ଲାସ ଶୁଣିଲେ ମାନେ ମୋ ମନରେ ଖାଲି ତାଙ୍କ କଥା ମନେ ପଡ଼ୁଛି ଏତେ ଦିବ୍ୟାନନ୍ଦ ଶୁଧୁ ସେଇଦିନ ନୁହଁ ଜୀବନ ସାରା ମୁଁ ଫିଲ୍ କରିଛି ଯେତେବେଳେ ଗୁରୁମାନେ ମୁଁ ଦେଖେ ସେତେବେଳେ ଏତେ ଗୋଟେ ଅଦ୍ଭୁତ ଆନନ୍ଦ ଲାଗେ ମନେ ହୁଏ ମୋ ଗୋଲଗୋବିନ୍ଦା ଯିବା କି ଦରକାର ମୋ ଅନ୍ତରରେ ଆସେ କ୍ଲାସରେ ଶୁଣେ ଗୋଲଗୋବିନ୍ଦା ଯିବା ଆରେ ଗୋଲଗୋବିନ୍ଦା ଯିବା କି ଦରକାର ମାନେ ଗୋଟେ ଅଭୟ ଯେମିତି ଲାଗେ ତାଙ୍କ ସାନ୍ନିଧ୍ୟରେ ରହିଲା ମାନେ ଜୀବନରେ ଅତ୍ୟନ୍ତ ଆନନ୍ଦ ଲାଗେ ଯେ ତାଙ୍କ ସାଙ୍ଗରେ ରହିଲେ ଆଉ ଗୋଲଗୋବିନ୍ଦା ଯିବା ଦରକାର ପଡ଼ିବ ଆନନ୍ଦ ତ ଅଟୋମେଟିକ୍ ମିଳିଯାଉଛି ତାଙ୍କ ପାଖରେ ରହିଲେ ସେ ଏତେ ବି ଆନନ୍ଦ ଦିଅନ୍ତି ଯେ ମାନେ ଭାବି ବି ହୁଏନି ଏତେ ଆନନ୍ଦ ମିଳେ ଦେଖିଲା ମାନେ ଆନନ୍ଦ ତାଙ୍କ ଚାଲି ଚଳନ କଥାବାର୍ତ୍ତା ସାଙ୍ଗରେ ରହିଗଲେ ସେ ତମ ମାନେ ଏତେ ଆନନ୍ଦ ପାଇବ ନିଶ୍ଚିତ ଯିଏ ଥିବେ ସବୁ ଗୋଡ଼ଉଥିବେ ତାଙ୍କ ପଛରେ ସ୍ୱାଭାବିକ ଯିଏ ପାଇଲା ତାଙ୍କୁ ଛାଡ଼ିକି ଯିବେ କୋଉ ଗୁରୁ ବୋଲି ମେଟର ନୁହେଁ ଯିଏ ଦେଖିଲା ତାଙ୍କ ପଛରେ ଗୋଡ଼େଇବେ ଏଟା ହଉଛି ତାଙ୍କର ନେଚର ଏଇଟା ହଉଛି ମହାପ୍ରଭୁ ଯେମିତି ଯାଉଥିଲେ ଯୋଉ ଯାହା ଯାଉଥିଲେ ଚୈତନ୍ୟ ଲକ୍ଷ ଲୋକ ତାଙ୍କ ପଛରେ ଗୋଡ଼ୁଥିଲେ ଗୁରୁମାନଙ୍କ ସିଷ୍ଟମ ସେୟା ସେ ଯୋଉଠିକି ଯିବେ ଆଉ ଯୁଆଡେ ଯିବେ ଯିଏ ତାଙ୍କୁ ଦେଖିବ ନିଶ୍ଚିତ ତାଙ୍କ ପଛରେକୁ ଯିବ ଏଇଟା ଏମିତିଆ ତାଙ୍କ ଜୀବନ ଥିଲା ସେ ପଛରେ ଗୋଡ଼େଇବେ ସେଇଥିପାଇଁ ମାନେ ସମସ୍ତେ ବି ମାନେ ଆଶ୍ଚର୍ଯ୍ୟ ହେଇଯାନ୍ତି କ'ଣ ତାଙ୍କ ପାଖରେ ଅଛି ଏତେ ଲୋକ ତାଙ୍କୁ ଅଟୋମେଟିକ ତା ପଛରେ ଗୋଡ଼ନ୍ତି ତ ସେଇଠି ଦେଖିକି ମୋ ମନରେ ବହୁତ ଆସିଲା ସେ ମୁଁ ଯେଉଁ ଆମକୁ ଯେତେବେଳେ NDP ବି ଥିଲି ମୁଁ NDP ଯେତେବେଳେ NDP ମୋର ଚାଲିଥାଏ ନିଉଡ଼ି ଟ୍ରେନିଂ କୋର୍ସ ଚାଲିଥାଏ ସେ ସମୟ ଦେଖା ମୁଁ ଯେ NDP ଇନଚାର୍ଜ ଥିଲେ ଅଯୋଧ୍ୟା ଆଚାର୍ଯ୍ୟ ଭୁଲ ତାଙ୍କୁ ପଚାରିଲି କେଉଁଠି କ'ଣ ଆଉ ତାଙ୍କୁ ପଚାରିଲି ସବୁ କିଛି ତ ଦେଖିଲେ କାହିଁକି ଏତେ ଆନନ୍ଦ ଲାଗୁଛି କେମିତି ତା ପଚାରିଲି ତ ସେ ବହୁତ କଥା କହିଲେ ଯେମିତି ଜନ୍ମ ସେଇ ଗୁରୁ ଯେପଟେ ସେ ଗୁରୁମାନେ ବିଷାକୁ ନୁହନ୍ତି ହରିକେଶ୍ୱର ଥିଲେ ତ ହେଲେ ବି ତ ବହୁତ ସୁନ୍ଦର କଥା ଉପଦେଶ ଦେଲେ ଏମିତି ଏମିତି ତାଙ୍କ କଥା ଏଠି ପଚରା ଯାଇନି କିନ୍ତୁ ମୁଁ ପଚାରିଲି ଆମେ ତ ନୂଆ ପିଲା ନା ଜାଣୁ କ'ଣ ତାଙ୍କ କାହିଁ ମାନେ କ'ଣ ବହୁତ କଥା କହିଲେ ବି ତାଙ୍କ ବିଷୟରେ ଭଲ ଲାଗିଲା ତ ସେଇଦିନ ତ ମନରେ ଗୋଟେ ଭାବନା ଥାଏ ଯେ ମୁଁ ମାନେ ତାଙ୍କଠୁ ମାନେ ଦୀକ୍ଷା ଫିକ୍ଷା ବି ବେଶୀ କିଛି ଆମକୁ କେତେବେଳେ ବୁଝାଯାଏନି କିଏ କେତେବେଳେ ହବ କ'ଣ ଦୀକ୍ଷା ହବ ଏକ ଦେଖିଥିଲି ଅଟୋମେଟିକ ଯେତେବେଳେ ଦେଖିଲେ ତାଙ୍କୁ ପୂଜା ପରେ ତ ମୁଁ NDP ବାହାରେ ବି ମୋ ଜୀବନରେ ସେତେବେଳେ ଭକ୍ତିଚାରୁ ସ୍ୱାମୀ ଗୁରୁ ମହାରାଜ ଆଉ ଜଣେ ଗୁରୁଘର ସେ ବି ବେଙ୍ଗଲୀ ତାଙ୍କ ସହିତ ଦେଖା ହେବି ସେ ଦେଖିତେ ବି ବହୁତ ସୁନ୍ଦର କିନ୍ତୁ ବହୁତ ଧୀରସ୍ଥିର ବହୁତ ସୁନ୍ଦର ବଳାରେ ଗାଆନ୍ତି ତ କିଛି ଭକ୍ତ ମୋତେ ମୁଁ ଯେତେବେଳେ ଡିପାର୍ଟମେଣ୍ଟ ଚେଞ୍ଜ କରିଲି କି ମୋର କୋର୍ସ ସରିଗଲା ଗଲି ଅନ୍ୟ ଡିପାର୍ଟ ସେତେବେଳେ ଅନେକ ଭକ୍ତ ମୋତେ ମୁଁ ଯେଉଁଠି ସେବା କରୁଥିଲି ସେଠି ଆଉ ଜଣେ ଓଡ଼ିଆ ପିଲା ମୋତେ ବହୁତ ବହୁତ କୋର୍ସ କରିଥିଲେ ଯେ ତୁମେ ଭକ୍ତିଚାନ୍ଦ ମହାରାଜଙ୍କୁ ଦୀକ୍ଷା ନିଅ ବୋଲି ଏଇଟା ସେଇଟା ଶ୍ରେଷ୍ଠ ବହୁତ କଥା କହିଲେ କହିଥିଲେ କିନ୍ତୁ କଥା ହେଉଛି କ'ଣ ଯାହାଙ୍କର ଯାହା ପାଇଁ ଯିଏ ଉଦ୍ଦିଷ୍ଟ ବୈଷ୍ଣବ ତ ସମାନ ଆଉ ଭକ୍ତିଚାନ୍ଦ ସ୍ୱାମୀ ଗୁରୁମାନ ତ ମାଇଭରେ ପରେ ବହୁତ ଗ୍ଲୋରି ମୁଁ ଶୁଣିଛି ମାନେ ନିନ୍ଦା ନୁହେଁ, ମାନେ ମୁଁ କଥା ହେଉଛି କ'ଣ, ଭକ୍ତିଜାତ ସ୍ୱାମୀ ଗୁରୁ ମହାରାଜ ବ୍ୟାସ ପୂଜା ଥିଲେ, ଭକ୍ତିଜାତ ସ୍ୱାମୀ ଗୁରୁ ମହାରାଜଙ୍କର ବ୍ୟାସ ପୂଜା ଉତ୍ସବ ମନ୍ଦିରରେ ପାଳନ ହେଉଥିଲା, ଥିଲି ବି ବ୍ୟାସ ପୂଜା, ତ ମୁଁ ବି ଯାଇଛି ମହାରାଜଙ୍କ ରୁମ୍କୁ ଯାଇଛି, ମୁଁ ସେବା ବି କରିଛି। ମୁଁ ତ ଆଗରୁ ଗୁରୁ ମହାରାଜ ଆମେ ରହୁଥିଲୁ କେଉଁଠୁ, ଗୁରୁ ମହାରାଜଙ୍କ ବିଲ୍ଡିଂ ଯେଉଁ ଲୋଟସ୍ ବିଲ୍ଡିଂ ତା ତଳେ ତଳେ ପାରେ ଯେଉଁ ନାମଟଟା ଅଛି ଇଏଟା, ସେ ନାମଟରେ ନା ଆଗେ ଲୋଟସ୍ରେ ରହୁଥିଲେ ଗୁରୁ ମହାରାଜ, ଆଉ ସବୁଦିନ ଲୋଟସ୍ରୁ ବି ନାମଠୁ ପାଖକୁ ଆସିଲେ, ନାମଟା ପାଖରେ ଆମ ପ୍ରାୟ ଦିନ ଗୁରୁମାନଙ୍କୁ ବାଥରୁମ୍ ପରିଷ୍କାର କରେ, ଗୁରୁମା ଯେତେବେଳେ ଅଛନ୍ତି ତାଙ୍କ ରୁମ୍ ପରିଷ୍କାର କରେ, ନହେଲେ ତାଙ୍କ ମୋ ବାଥରୁମ୍ ପରିଷ୍କାର କରେ। କେତେଥର ମୋ ବାଥରୁମ୍ରେ ଥିବି ଗୁରୁମା ଠକ୍ ଠକ୍ କରିବେ, ମୁଁ ଗାମୁଛା ପିନ୍ଧିବି, ପାଗିଡ଼ି ଜାଗାଟା ପିନ୍ଧିବି, ଆଉ ଗୋଟେ ମୁଣ୍ଡରେ ଆଉ ଗୋଟେ ଗାମୁଛା ବାନ୍ଧିବି, ହେ ତୁମେ କି କରୁଛ ରୁ ଭିତରେ ଗୁରୁମା, ଆଚ୍ଛା ଆଚ୍ଛା କ୍ଲିନ୍ କରୁଛ ଠିକ୍ ଅଛି, ଦେଖି ବହୁତ ଥର ଗୁରୁମାଜ ବହୁତ ଆଦର କରନ୍ତି, ବହୁତ ପ୍ରସାଦ ଦିଅନ୍ତି, ବହୁତ କଥା ଉପଦେଶ ଦିଅନ୍ତି ଗୁରୁମାଜ ପାଖରେ, କାରଣ ଗୁରୁମାଜଙ୍କ ସାନ୍ନିଧ୍ୟ ବହୁତ ପାଇଛି, ବହୁତ ପାଇଛି ମାନେ କାହିଁକି ଜାଣି ମୁଁ ଜାଣିନି, ମୋ ଭାଗ୍ୟଟା ଗୋଟେ ଏମିତି ଯେ ସେତେବେଳକା ସମୟରେ, ତ ମୁଁ ପ୍ରାୟ 2000 ମସିହାରୁ ଗୁରୁମାନଙ୍କ ସେ ନାମଟା ପାଖରେ ଥିଲି, ସବୁବେଳେ ଆସିକି ସେବା କରେ, ଏଟା ସେଟା ଭକ୍ତଙ୍କ ସାଙ୍ଗରେ ପୁରନ୍ଦର ପାଉ ଓଡ଼ିଆ ପ୍ରଭୁ ରହିଛି, ସେ ସବୁବେଳେ ଲାଗିଗଲେ, ସିଏ ମୋତେ ସବୁବେଳେ ନେଇକି ଯାଆନ୍ତି, ମୁଁ ସବୁବେଳେ ଗୁରୁମାନ ପାଖରେ ରହିଲି ସେବା କରତେ କରତେ ନାମଟରେ ମୋତେ ପ୍ରାୟ 2000 ମସିହାରୁ ମୋତେ ଦୀକ୍ଷା ଦାୟିତ୍ୱ ମିଳିଲା, 2000 ମସିହାରେ ଯୁଗଳ ପ୍ରଭୁ ଥିଲି, ତାପରେ ସବୁଦୟ ପ୍ରଭୁ ଯେତେବେଳେ ଦାୟିତ୍ୱ ନେଲି, ସେତେବେଳଠୁ ମୁଁ ସବୁବେଳେ ଦୀକ୍ଷା ନାମ ଚୁଜ୍ କରିବା, ଏବଂ ଜାଣିନଥିଲି ମୋତେ ଧୀରେ 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 ତାପରେ ବସି ବସି ନାମ ଚୁଜ୍ କରିବା, ପରେ ଏଟା ଏଇ ନାମ ହେଲେ ଭଲ ସେ ନାମ କରିଦେ ତ ବସେ, ନେଇକି ନାମ ଚୁଜ୍ କରିବି, ଯେତେବେଳେ ନାମ ଚୁଜ୍ କରେ, ନାମ ଚୁଜ୍ କଲା ମାନେ ଗୁରୁମାଜ କ'ଣ କରି ତାଙ୍କ ପାଖରେ ବସେ, ନାମ ତ ତୁମେ ଯେଉଁ ଯେଉଁ ଲୋକ ଯେଉଁ ନାଁ ଦେଇଛ କାହିଁକି ନାଁଟା ଦେଲ ପଚାରିବେ, ଏଟା କାହିଁକି ନାଁ, ଏଇ ନାଁଟା କାହିଁକି ତମେ ପସନ୍ଦ କରିଛ, ମୋତେ ଗୋଟେ ନାଁରେ 3-3ଟା ନାଁ ଆମେ ପସନ୍ଦ କରିକି ଦେଇଥାଉ, ସେଟା ତାଙ୍କ ଇଚ୍ଛା, ସିଏ ଚୁଜ୍ କରିପାରନ୍ତି ନ କରିବେ, ସେଟା ତାଙ୍କ ମନେ ଇଚ୍ଛା, ତ ସେଇଦିନଠୁ କ'ଣ କରନ୍ତି ତାର ଅର୍ଥ ପଚାରେ, ଏହାର ଅର୍ଥ କ'ଣ, ଯେକୌଣସି ଓଡ଼ିଆ ଗୋଟେ ଶବ୍ଦ ଥିବ ତ ଆମର ତ ଏଇଟା ତ ଭଲ ଶବ୍ଦ ଗୁଡ଼ା, ଶବ୍ଦ ଗୁଡ଼ା ପଚାରି ଏ ଶବ୍ଦର ଅର୍ଥ କ'ଣ, ସେ ଆମେ ନ କହିପାରିଲେ କହିଲେ ତୁମେ ଆମେ ବିଦେଶୀ, ବିଦେଶରେ ଜନ୍ମ ହେଇଥିଲୁ, ଆମେ ତୁମ ସଂସ୍କୃତ ଜାଣିନୁ, ଏ ଶବ୍ଦର ମାନେ ବୁଝିବା ପାଇଁ କଷ୍ଟ, ତମ ତମକୁ କାହିଁ କଷ୍ଟ, ତମେ କାହିଁ ବୁଝିପାରିବ, ଏଇ ଅର୍ଥ ଏଇଆ, ସେ ନିଜେ କହିଲେ ଏହାର ଅର୍ଥ, ବେଙ୍ଗଲୀ ଭଲ କହୁଥିଲେ ନା, ପୁରା ଫ୍ଲୁଏଣ୍ଟ ଜାଣିଛନ୍ତି ବେଙ୍ଗଲୀ, ସେ ତାଙ୍କୁ ଶବ୍ଦ ବୁଝିବାକୁ କ'ଣ ଅସୁବିଧା, କିଛି ଅସୁବିଧା, ପୁରା ପଢ଼ୁଥିଲେ ସବୁ ଶାସ୍ତ୍ର ବେଙ୍ଗଲୀ, ତ ସେଥିରେ ତାଙ୍କ ପାଇଁ କିଛି ଅସୁବିଧା, ଏଇଥର ହଉଥିଲା ନା, ଆମେ କ୍ଲାସ୍ ଯାଇଥିଲେ ବେଙ୍ଗଲୀ ଚୈତନ୍ୟ ଭାଗବତ କ୍ଲାସ୍ ଦେଉଥିଲେ ନା, କେତେ ସୁନ୍ଦର ବ୍ୟାଖ୍ୟା କରୁଥିଲେ, ତେଣୁ ବହୁତ ତାଙ୍କ ପାଇଁ ବୁଝିବା କିଛି ପ୍ରଶ୍ନ, ସେ ମୋତେ କହିଲେ ଏଇ ଅର୍ଥ ଏଇଆ, ଏ ଜାଗାରେ ଏଇଟା ହେଇପାରିବ କି ନ ହେଇପାରିବ, ସେ ନିଜେ ବ୍ୟାଖ୍ୟା କରନ୍ତି, ସେଥିପାଇଁ ତାଙ୍କ ପାଖରେ ରହି 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 ସବୁବେଳେ ସେ ନାମ ଚୁଜ୍ କରୁଥିଲେ, ପାଖରେ ପାଦ ପାଖରେ ବସୁଥିବୁ, ପାଦକୁ ମେସେଜ୍ କରୁଥିବୁ, ପାଦ ତ ନୁହେଁ ଏଇଟା ଲୋଭୀ, ମାନେ ବେଶୀ ଜୋରେ ଟିଭି ରଖିଲେ ମାନେ ଏତେ କୋମଳ ଏତେ ସଫ୍ଟ, ମାନେ ମାନେ ଲୋହଣୀକି ଚିପିଦେଲେ ଯାହା ସିଏ ଠିକ୍ ଚିପିଲେ ତାଙ୍କ ପାଦକୁ ଚିପିଲେ ଠିକ୍ ସେମିତି ଲାଗେ, ତ ସେମିତି ସାନ୍ନିଧ୍ୟଟା ପୁରା ଫୁଲ୍ ମିଳୁଛି। 2004 ସିଲିଗୁଡ଼ି ଟେମ୍ପୁଲ ଓପନିଂ ହେଲା, ସେ 2004 ସିଲିଗୁଡ଼ି ଟେମ୍ପୁଲ ଓପନିଂରେ ତ ସେତେବେଳେ ନାମଚୁଜ୍ ତ ମୁଁ କରୁଥିଲି କରୁଥିଲି, ତ ଯେତେ ବ୍ରାହ୍ମଣ ଦୀକ୍ଷା ହଉଥିଲା ସବୁ ବ୍ରାହ୍ମଣ ଦୀକ୍ଷାର ପରୀକ୍ଷା ନବା, ଖାତା ଦେଖିବା, ମାର୍କ ଦେବା ଦାୟିତ୍ୱ ମୋର, ମୁଁ ରେକମେଣ୍ଡ କଲି ସେ ବ୍ରାହ୍ମଣ ଦୀକ୍ଷା ନବା, ଏଇଟା ଥିଲା କେତେବେଳେ ମୋ ନାମଟର ସବୁ କିଛି, ତ ସେଇଥିପାଇଁ ମୁଁ ସବୁ କୋଶ୍ଚିନ୍ ତିଆରି କରେ, ଯାହା ଯାହା ଯେଉଁ ବ୍ରାହ୍ମଣ କୋଶ୍ଚିନ୍ ଅଛି ମୁଁ ପରୀକ୍ଷା କରେ, ସେଠି ମୁଁ ଫେଲ୍ କରିଦେଇଥିଲି, କେତେ ଜଣଙ୍କୁ ପ୍ରାୟ ଫେଲ୍ କରିଦେଇଥିଲି, 3-4 ଜଣ ମାତ୍ର ସିଲେକ୍ଟ ହେଇଥିଲି, ସେଠିକାର ଇନଚାର୍ଜ ହେଇଥିଲେ ସିଲେଡ଼ି ବିଶ୍ୱଜିତ ପ୍ରଭୁ ଆଉ ସୁଭଦ୍ର ସୁଧୁର ପ୍ରଭୁ ଯାଇ କମ୍ପ୍ଲେନ୍ କଲେ, ପୂର୍ଣ୍ଣଚନ୍ଦ୍ର ସମସ୍ତଙ୍କୁ ଫେଲ୍ କରିଦେଇଛି, ସେ ବୁଢ଼ା ଲୋକ ଆଉ ଲେଖିବାର ଅଭ୍ୟାସ ନାହିଁ, ଇଏ ନାହିଁ ସିଏ ନାହିଁ, ମୁଁ ଗୁରୁମା ମୌଖିକ ନେଲୁ ହେଲେ ପୂର୍ଣ୍ଣଚନ୍ଦ୍ର ଡାକ, ମୁଁ ଗୁରୁମା ବସିଛନ୍ତି ଏମିତି 12ଟାରେ ଦେଖି ଅଛନ୍ତି, ଦେଖି ମୁଁ ସିଡ଼ିରେ ଉଠୁଛି, ଦେଖି ଗୁରୁମା ଜୟ ପୂର୍ଣ୍ଣଚନ୍ଦ୍ର ଉପରେ ବସିକି ପ୍ରସାଦ ପାଆନ୍ତି, ଟେବୁଲଟା ଥାଏ ଡାଇନିଂ ଟେବୁଲ ଭଳିଆ ବସିକି ଚକାମଡ଼ି ହେବ, ପ୍ରସାଦ ପ୍ରସାଦ ପାଇସାରିଲା ଟେବୁଲଟା ଘୁଞ୍ଚେଇ ଦେବେ କରିବୁ, ବହୁତ ପରିବେଶ ବହୁତ ଇଏ ବେଳେ ଥାନ୍ତି, ଟାଣ ହାତ ବଢେଇବେ ଆମେ ତାଙ୍କୁ ଉଠେଇବୁ ଉପରକୁ ଆଉ। ଆଗରୁ ସେ ସିଡ଼ିରେ ଉଠିଲେ ଆଇଲେ ଆମେ ସେ ଲାଠି ତାଙ୍କ ଗୋପାଳ ଲାଠି ଧରନ୍ତି ଗୋଟେ ବଢିଆ ସୁନ୍ଦର ଲାଠି, ସେ ଲାଠି ଆମେ ଧରିକି ଟାଣିବୁ ନହେଲେ ପଛରୁ ଠେଲି ଆଉ ଠେଲୁ ତୁମେ ଠେଲୁ ତୁମେ ସେ କଣ କରିବେ ଗୋଟେ ପାଦ ଏମିତି ଠେସ ଦେଇକି ରହିଯିବେ ଯେ ଆମେ ଯେତେ ଜଣ ଥାଉ ଏକଦମ ଦୁଲଦାଲ କି ପଡିବୁ ବୋଧେ ଯାଇକି ସେ ଟିକେ ବି ହଲେଇ ପାରିବୁନି ତ ଏମିତି କଣ କରିବେ ଚେୟାର ବସିଛି ସେ ବସିଛି ସେ କହିବେ ହାତ ବଢେଇବେ ଯେ ତମେ ଉଠାଅ ହାତ ବଢେଇ ଉଠେଇବା ଭାଇ ତ ଆମେ ହାତ ବଢେଇବୁ ଜଣେ ତ ନୁହେଁ ଦି ଜଣ ଦୁଇ ପଟରୁ ହାତ ଉଠେଇବୁ ଧରିକି ଜୋରେ ଶକ୍ତି ଗୁରୁମାନେ ଉଠେଇଦେବୁ ଯେତେବେଳେ ଉଠେଇଦେବୁ ତ ସେତେବେଳେ ସିଏ କଣ କରି ଆମେ ତ ଜୋରେ କି ତମକୁ ଟାଣିବୁ ଉଠେଇଦେ ଏମିତି ଏମିତି ସ୍ୱାଭାବିକ ଥିବେ ହାତ ବି ନରମ କରି ରଖିଥିବେ ରଖିଥିବେ ଯେ ଆମେ ଦି ଜଣ ଜବରଦସ୍ତି କରି ତମେ ଟାଣୁ ଜବରଦସ୍ତି କରି ଟାଣିଦେବୁ ସିଏ କଣ କରିବେ ଏତେ ଜୋର ଧରି ଟାଣିବେ ସେ ଏମିତି ହାତ ନରମ କରିକି ରଖିଥିବେ ଏମିତି ଥରେ ଟାଣିଦେବେ ଆମେ ଦେଖି କଣ କରିବେ ଟାଣିଦେଇକି ହାତକୁ ଏମିତି କରିଦେବେ ଆମେ ଦି ଜଣ ସାରା ଯାଇକି ତା ଛାତି ଉପରେ ଦୁଲ ଦୁଲକେ ପଡିବୁ କେତେ ମଜା କରନ୍ତି ଆନନ୍ଦ ଦିଅନ୍ତି ତାକୁ ଆମେ ତାକୁ ଦେହରେ ଯାଇ ବାଡ଼େଇବୁ ନା ହସିବା ହେଲେ ଏତିକି ଉଠେଇ ପାରୁନ ମୋତେ ଆଉ କଣ ତମେ ମୋ କେୟାର ନବ କେତେ କେତେ ମଜା କରି କରି କହିବ ତାକୁ କିଏ ଉଠେଇବ ଯେ ତ ଓଜନ ତ ତାଙ୍କର ପ୍ରାୟ ଶହେ ବାର କି ଶହେ କୋଡ଼ିଏ କିଛି ଓଜନ ହବ ଯାଇ ହଉ ତ ଏଭଳିଆ ମାନେ ସେତେବେଳେ ପ୍ରସାଦ ପାଆନ୍ତି ବି ପ୍ରସାଦ ପାଉଛେ ପ୍ରସାଦ ଯାଚି ଯାଇଛି ଦେବେ ଏଟା ନିଅ କେଉଁଟା ତମକୁ ଭଲ ଲାଗେ ମୁଁ ତ ଭଲ ଲାଗେନି କେଉଁଟା ଯାଇ ଯାଚି ଯାଚି ବି ଦିଅନ୍ତି ଆଉ ଗୋଟେ ସବୁଠୁ ବଡ଼ କଥା ମୁଁ କୁହାଯାଏ ହଁ ସେ ସିଲିଗୁଡ଼ି କଥା କହୁଛି ସିଲିଗୁଡ଼ିରେ ସେ ଦୀକ୍ଷା ନାମରେ ଦୀକ୍ଷା ନାମ ଚୁଜ୍ କରୁଥିଲ ଯେତେବେଳେ ନା ସେଇଠି ସେ କହିଲେ କ'ଣ ଏମିତି ଏମିତି କରୁଛ ମାନେ ପାସ୍ ତମ ନାଁରେ ସମ୍ବଲପୁର କମ୍ପ୍ଲେନ୍ କରୁଛି ଗୁରୁମା ଦେଖନ୍ତି ରିଏଲି ଆପଣ ମୁଖ୍ୟ ପଚାରେ ଯାହା ନା ଷ୍ଟାଣ୍ଡ ଅପ୍ କରାହେଇ ଆଉ ମୁଁ ଆପଣଙ୍କର ଏଇ ଏକ୍ଜାମ୍ପଲ୍ ନେଉଛି ମୁଁ ଭୁଲ କେବେ କରିବିନି ମୁଁ ତାଙ୍କର ମୋର କର୍ତ୍ତବ୍ୟ ସେମାନେ ଆପଣ କ'ଣ କୃପା କରିପାରିବେ ସେଟା ଅଲଗା କଥା କିନ୍ତୁ ସିଏ ଯାହା ରେଜଲ୍ଟ ଆପଣ ଏବେ ପଚାରିଲେ ସିଏ ଯେତିକି ଜାଣିବେ ମୋ ସେଇ ଅନୁସାରେ ମାର୍କ ଦେବା କର୍ତ୍ତବ୍ୟ ମୁଁ ଆପଣଙ୍କ ମୁଁ ତ ପ୍ରଚାରକର ନୁହେଁ ମୁଁ ଯେ ପ୍ରଚାରକର କହିବେ ତାର ତାର ସମୟ ହେଇକି ପାସ୍ କରିଦେବି କିଛି ଅସୁବିଧା ହଁ ଯାହା ମୌଖିକ ନେଇକି ଯଦି ପ୍ରାକ୍ଟିକାଲ ଭଲ ଥାଏ ମାନେ ପ୍ରାକ୍ଟିକାଲ ଆଚରଣ ଯଦି ଭଲ ଥାଏ ତାହେଲେ ଦେଖ କୃପା କର ମୁଁ କହିଲି ଆପଣ କୃପା କହିଲେ କଲେ ସେଇଟା ହେଲା ଦେଖି କ'ଣ କରେ ନା ଆସିକି ନିଏ ଏକ୍ଜାମ୍ ସେଦିନଠୁ ସେତେ ମୁଁ କଣ୍ଟିନ୍ୟୁ ସେଇମାନେ ବହୁତ ଦାୟିତ୍ୱ ସେଇଦିନଠୁ ସେଇଦିନଠୁ କଣ୍ଟିନ୍ୟୁ ଥିଲା ସେଥିପାଇଁ ତାଙ୍କ ସାନ୍ନିଧ୍ୟଟା ପୁରା ଏତେ ମିଳେ ଯେ ବହୁତ ସାନ୍ନିଧ୍ୟ ମିଳେ ପ୍ରଚାର ଆଜ୍ଞା ପ୍ରତ୍ୟେକ ବର୍ଷ ଏମିତି କେଉଁ ବର୍ଷ ନାହିଁ ଯେ ଗୁରୁମାଜ ଓଡ଼ିଶା ଆସୁନଥିଲେ ସବୁ ବର୍ଷ ଗୁରୁମାଜ ଓଡ଼ିଶା ଆସୁଛି ଦେଖା ହବ ମାନେ ଡାକିବେ ନାନ୍ଦରୀ ଡାକିବେ କେମିତି ଅଛ ମୁଁ କେବେ ଓଡ଼ିଶା ଯିବି ମୁଁ ବି ଓଡ଼ିଶା ଯିବାକୁ ଚାହେଁ ତୁରନ୍ତ ପ୍ରୋଗ୍ରାମ କର ପୁରା ମାନେ ଓଡ଼ିଆରେ କହନ୍ତି ଆମ ସହିତ ଓଡ଼ିଆରେ କଥାବାର୍ତ୍ତା କରନ୍ତି ଏମିତି କଥା କିଛି କିଛି ବେଙ୍ଗଲୀ କହୁଛି ନହେଲେ ଏଇ କଥାଟା ଭଲ ଅଛ ତ କେବେ ଫେରିଲ ପ୍ରଚାର କେବେ ଫେରିଲ ଆଉ କ'ଣ ଓଡ଼ିଶାର ହାଲଚାଲ କେଉଁଠି କ'ଣ ହେଇଛି ପୁରା ଡାଇରେକ୍ଟ ରିପୋର୍ଟ ନିଅନ୍ତି ଡାଇରେକ୍ଟ ରିପୋର୍ଟ ନିଅନ୍ତି କେଉଁ ଭକ୍ତ କ'ଣ ଏଇଟା ସେଟା କାହାର କ'ଣ ଅସୁବିଧା ଅସୁବିଧା ସବୁ ଡିଟେଲ ବୁଝି ଏବଂ ବନ୍ୟା ହେଇଥିଲା ଦହମୁଣ୍ଡାରେ ହେଇଥିଲା ଯେଉଁ ସୀତାପତି ପ୍ରଭୁ ସିଏ ଏଥର ଭଦ୍ରଜାଲରୁ ଆସୁଥିଲେ ପ୍ରଚାର ଗୁରୁମାଜ କ'ଣ କଲେ ନା ଦିନେ ପେପରରେ ପଢୁଛନ୍ତି ଯେ ସୁବର୍ଣ୍ଣରେଖାରେ ବନ୍ୟା ହେଇଛି ସୁବର୍ଣ୍ଣରେଖାରେ ବନ୍ୟା ହେଇଛି ମାନେ ତାଙ୍କ ମନେ ପଡ଼ିଲା ଦହମୁଣ୍ଡାରେ ତ ସେ ଭକ୍ତ ଘର ପୁରା ସୀତାପତି ପ୍ରଭୁଙ୍କର ପୁରା ନଈ କୂଳରେ ବଂଶୀ ପ୍ରଭୁ ଘର ତ ସେଇଠୁ ସିଏ କ'ଣ କଲେ ଗୁରୁମା ମୋର ବହୁତ ବଡ଼ ବନ୍ୟା ହେଇଥାଏ ପେପରରେ ପଢ଼ିକି ଭଜର ମୁଁ ଡାକିଲି ତମେ ଆସିକି ଏଇଠି ବସିଛ ହେଲେ ବନ୍ୟା ଓଡ଼ିଶାରେ ସୁବର୍ଣ୍ଣରେଖାରେ ପେପର ଦେଖ ସେ ସେତେବେଳେ ମାନେ ପେପର ବି ଯାଏ ମାୟାପୁର ଏବେ ବି ଯାଉଛି ମାୟାପୁର ପେପର କେମିତି ଖବର ପାଇଛନ୍ତି ଯାଉ ପେପରରୁ ବୋଧେ ଖବର ପାଇଲେ ନା ତ ସେଇଠୁ ସେ କ'ଣ କଲେ ସେତେବେଳେ ତ ରେଡ଼ିଓ ଲୋକ ହେଇଥିଲେ ଟିଭିର ପ୍ରଚଳନ ତ ବେଶୀ ଥିଲା ନଥିଲା କାହିଁକି କିନ୍ତୁ ଯାଏ ଗୁରୁମା ସେତେବେଳେ ଟିଭି ତ ୟୁଜ୍ କରିନି କିଏ ଦେଖେନି ପେପର ବା ସେଠୁ ସାଙ୍ଗେ ସାଙ୍ଗେ ଭଚାର ମୁଁ କହିଲେ ଯାହା ହବନି ନିଶ୍ଚିତ ସୀତାପତିଙ୍କର ବହୁତ ଅସୁବିଧା ହେଇଛି ଦେଇକି ପଇସା ପଠେଇଲେ ସାଙ୍ଗ ତାଙ୍କର କେମିତି ସହିତା ନେବେ ତାଙ୍କ ଘର ଦ୍ୱାରା କ'ଣ ପରିସ୍ଥିତିରେ ଅଛନ୍ତି କେଉଁଠି ଅଛନ୍ତି ତୁରନ୍ତ ଯା
ସାଙ୍ଗେ ସାଙ୍ଗେ ପଠେଇଲେ, ଏତେ କେୟାର ନିଅନ୍ତି ଭକ୍ତଙ୍କର ପ୍ରାକ୍ଟିକାଲ। ଏ ତ ମନେ ରଖିଛନ୍ତି ସବୁ ଭକ୍ତଙ୍କୁ ନା, ମାନେ ପୁରା ତାଙ୍କର ହୃଦୟରେ ଆମ ବେଳେବେଳେ ଆମେ ଗୃହଜୀ ବୋଧେ ବିସ୍ଫୋରଣ ହେଇଯାଇଥିବେ, ମନେ ନଥିବ ଏଇ ନଥିବ ଏଇ। ସେଇ 97 ଗୁରୁମାଜୀ ଆସିଥିଲେ ଭଦ୍ରକ ଆସିଥିଲେ 2004 ଘଟଣା। 2004 ସେ ବରପଦାର ଗୋଟେ ଜାଗା ଆମର, ସେ ଜାଗାରେ ମୁଁ ଏଇଥର ମାୟପୁରରେ ଯେଉଁ ଏଡିସ୍ ମିଟିଂ ଥିଲା ସେ ମିଟିଂରେ କହିଲି ସେ ଜାଗାଟା ଟିକେ ଅସୁବିଧା ହେଇଛି, ସେ ଦେଇଥିବା ଲୋକ ମନ୍ଦିର ହେଇପାରୁନି, ଲୋକାଲ ଭଗବାନ ଜମା କରିବା ପାଇଁ ଚାହିଁଲେନି। ଆପଣ ଯାଇଥିଲେ ସେ ଜାଗାକୁ ଯେତେବେଳେ କହିଲେ କି ଯଦି ମନ୍ଦିର ହେବା ପାଇଁ ଚାହୁଁଛୁ କେଉଁମାନେ ସେବା କରି ହାତ ଉଠା, କିଏ ହାତ ଉଠେଇଲେ, ସେଥିପାଇଁ ଆପଣ ଆଉ ଅନୁମୋଦନ ଦେଲେନି, ପଳେଇ ଆସିଥିଲେ ଆଉ କହିଥିଲେ ଭକ୍ତ ହୁଅନ୍ତୁ ଯେତେବେଳେ ସେବା କରିବା ମାନସିକତା ମନ୍ଦିର ହେବ ଆଜି ପର୍ଯ୍ୟନ୍ତ ସେ ଲୋକ ନେଇଯିବା ପାଇଁ କହୁଛି ଗୁରୁମା ଡିଟେଲ କହିଲି କହିଲି ମାନେ ଦୁଇ ବି ମାନେ ଚାରି କଥା ଜଷ୍ଟ କହିଲି, ଏତିକି କହିଲି ଯେକି ଗୁରୁମା କହିଲେ ମାନେ ଭଦ୍ରକରୁ ଯେଉଁ ବରପଦା ରାସ୍ତାରେ ଯେଉଁଟା ଯାଇଛି ରାସ୍ତା ଗୋଟେ ଯେଉଁ ଗୁରୁମା ଡିଟେଲ ମୁଁ ଖାଲି କହିଥିଲି ବରପଦା ଜାଗାଟା ଏତିକି କହିଥିଲି, ସିଏ ଡିଟେଲ ମୋତେ ଦଉଛନ୍ତି ସେ ଯେଉଁ ଫ୍ୟାକ୍ଟ୍ରିଟା ଥିଲା ଔଷଧ ଫ୍ୟାକ୍ଟ୍ରି, ଏପଟେ ଗୋଟେ ଆଳୁ ବି ଫ୍ୟାକ୍ଟ୍ରି ଥିଲା, ଗୁରୁମା ଏଇଥିରୁ କହୁଛନ୍ତି ତାର ଡିଟେଲ ଡାଇଗ୍ରାମ ରାସ୍ତା କୋଉଠୁ ଲାଗିଛି ସେ ସବୁ ଜାଗା ସେଇ ସେଇ ସେ ଜାଗା କଥା କହୁଛନ୍ତି। ମୁଁ କହିଲି ହଁ ଗୁରୁମା ସବୁ ଭକ୍ତ ଆବା କି ମାନେ ଏବେ ଆମେ ହଉଛେ ବିସ୍ମରଣ ମାନେ କୋଉ ଦୀର୍ଘ ଆସିକି 15 ବର୍ଷର ଘଟଣା, 15 ବର୍ଷ ପୂର୍ବରୁ ଆସିଥିଲି, ସେ 15 ବର୍ଷ ପୂର୍ବରୁ ଯୋଉ ଆସିକି ସେ ଜାଗା ଦେଖିକି ଯାଇକି ଯୋଉ ଯାହା ଯାହା ହେଇଥିଲା ଯାହା ଯାହା ହବା କଥା ଡିସ୍କସନ୍ ଥିଲା ସବୁ କଥା ମନେ ରଖୁଛି।
ସେ ଯୋଉ ପୁରୀ ଜାଗା ବିଷୟରେ କହିଲି ଲାଷ୍ଟ ଇୟର ମୁଁ ଯାଇଥିଲି ଶ୍ରୀକ୍ଷେତ୍ରରେ ଗୋପାଙ୍କ ସାଥିରେ ଯାଇଥିଲି ସେ ଜାଗା କେମିତି କେମିତି ସେତେବେଳେ ନେଗୋସିଏସନ୍ ହେଇଥିଲା କ'ଣ ଥିଲା ସେ କଥା ମୁଁ ଆଜି କହିଲି ତାଙ୍କୁ ଇଂଲିଶରେ କହିଲେ ଇଏ କରାହେଲା
ମାନେ ଏତେ ଡିଟେଲ ତାଙ୍କର ସ୍ମରଣ ବି ରହୁଛି ସେ କଥା ବେଳେ ଭାବେ ଯେ ସେ କେବେ କ'ଣ ଜିନିଷ ମାନେ ମାନେ ଭୁଲୁ ନାହାନ୍ତି ଭଗବାନ ତାଙ୍କୁ ସ୍ମରଣ ରଖିଛନ୍ତି ସବୁବେଳେ କୋଉ କଥା ତାଙ୍କୁ ପଠେଇଦେଲେ ସମସ୍ତଙ୍କର ସବୁ ଭକ୍ତଙ୍କୁ ମାନେ କାହାର ଅସୁବିଧା ସୁବିଧା ଆଉ ସବୁ ପ୍ରାକ୍ଟିକାଲ ପଚାରେ ଯୋଉ ଯୋଉ ପ୍ରଚାରକ ଗଲେ ଆମେ ଯେତେବେଳେ ପ୍ରଚାରକୁ ନେଇକି ସେମାନେ ଆମର ପ୍ରଚାରକ ମାନେ ଯାଇକି ଯୋଉ ମିଟିଂ କରୁ ଗୁରୁମାନ ସାମ୍ନାରେ କୋଉ କୋଉ ପ୍ରଚାର ରିପୋର୍ଟ ଯାଇକି ତାଙ୍କ ପାଖରେ ଦବା ପାଇଁ ଆମେ ପ୍ରଚାର ଫେରିଲା ପରେ ଯେ ଗୁରୁମାନ ଯଦି ଥିବେ ତାହେଲେ ଆମର ରିପୋର୍ଟ ଦବ ଏଥର ଯାଇଥିବ ତମେ କୋଉଠି କ'ଣ କହିଲେ ସିଏ ପ୍ରଚାରକୁ ଫେରିଲା ମାନେ ରିପୋର୍ଟ ଦେବେ ଗୁରୁମାନ କହନ୍ତି ଯେ ଚୈତନ୍ୟ ମହାପ୍ରଭୁ କହିଛନ୍ତି ଡେଲି ତମେ ନାମଟ କରିବ ନାମଟକୁ ଗଲ ଫେରିଲେ ନିତ୍ୟାନନ୍ଦ ଯାଇ ରିପୋର୍ଟ ଦିଅନ୍ତି ଆଜି ନାମଟ ଯାଇଥିଲେ ନାମଟରେ ଏଇଆ ହୁଏ ନାହିଁ ଭକ୍ତର ତାକୁ ସେ ଲେଖିଛନ୍ତି ନା ସେ ପୁରା ସିଷ୍ଟମ ଫଲୋ କରନ୍ତି ଯେ ମୁଁ ବଡ଼ ହେଇଗଲି ବୋଲି ମୁଁ ସେ ତ ଗୁରୁ ସିଏ କାହାକୁ ରିପୋର୍ଟ ଦେବେ କିନ୍ତୁ ସେ ରିପୋର୍ଟ ଦିଅନ୍ତି ସନ୍ନ୍ୟାସୀ କ'ଣ ରିପୋର୍ଟ ଦିଅନ୍ତି ସବୁ ଭକ୍ତମାନେ ଆଜି ଗୁରୁ ଆସିଲା ମାନେ ତାଙ୍କ ଛାତ ଉପରକୁ ଯିବେ ସମସ୍ତେ ବସି ସେ ରିପୋର୍ଟ ଦେବେ ମୋ ପ୍ରଚାର ରିପୋର୍ଟ ହେଇ ଏଇଠିକି ଯାଇଛି ଏହା ହେଇଛି ଏ ଘଟଣା ଏଭଳିଆ ପ୍ରଚାର ଏଭଳିଆ ହେଇଛି ସବୁ ଡିଟେଲ ଆମକୁ ଆମେ ବାଦ ଦେଇଦେବା ଆମେ ଫେରିଲେ ଏଇଠିକି ଯାଇଛୁ ଏହା ହେଇଛୁ ଏ ତାହେଲେ ସେ କ'ଣ ତାହେଲେ ବହୁତ ଖୁସି ହୁଅନ୍ତି କ'ଣ ଖୁସି ହୁଅନ୍ତି ଯେ ସବୁ ଗାଁ ଗୁଡ଼ା ତାଙ୍କ ସିଏ ଯାଇଛନ୍ତି ନା ସଂସ୍ମରଣ ହୁଏ କେଉଁ ଇଲାକା କେଉଁ ଥାନା କେଉଁଟା ଆପଣ ରାସ୍ତା ନ ଜାଣିଥିବେ ସେ ରାସ୍ତା କହିଦେବେ ଏଇ ଏଇପଟେ ଏଇପଟେ ଏଇ ଜାଗା ଆପଣ କହିବେ ଏଇ ଗାଁ ବୋଲି ସେ ସବୁ ଡାଇଗ୍ରାମ ସବୁ ମାନେ ତାଙ୍କର ଯେମିତି ମୁଖସ୍ଥ ହେଉଛି ୱେଷ୍ଟବେଙ୍ଗଲ ବ୍ଲକ କେଉଁ ଥାନା କ'ଣ ପରେ ଆମେ ନିଜେ ଗାଇଛୁ ଓ ଏଇ ଥାନା ଏଇ ରାସ୍ତା ଏଇ ଡିଟେଲ କହିଦେବେ ମାନେ କେତେ ବୁଲିଛନ୍ତି ତାହେଲେ ତାଙ୍କ ଜୀବନ କେତେ ସମୟ ଦେଇଛନ୍ତି ଆଉ କେତେ ତା ଭିତରେ ସେମିତି ରିପୋର୍ଟ ବି ନିଅନ୍ତି ଗୁରୁମା ସେଥିପାଇଁ ଭଲ ଲାଗେ ବହୁତ ଆଉ ଖୁସି ଲାଗିବ ଆପଣ ଯାଇକି ଗୁରୁମା ସାମ୍ନାରେ ଆପଣ ପ୍ରଚାର ରିପୋର୍ଟ ଏଇଠି ଯାଇଥିଲେ ଏମିତି ପ୍ରୋଗ୍ରାମ ହେଇଛି ଏତେ ଭକ୍ତ ହେଇଛନ୍ତି ଏଇଟା କେତେ ଖୁସି ଲାଗିବ ବହୁତ ଖୁସି ଲାଗେ ମାନେ ଆମେ ଦୁଃଖୀ ହେବେ ଯେ ମାନେ ଗୁରୁମା ଟିକେ ରିପୋର୍ଟଟା ଆମେ ଏବେ ଆଉ ଦେଇପାରୁ ତ ଅଫିସିଆଲି ଯାଉଛି ରିପୋର୍ଟ କିଛି ଅସୁବିଧା ଗୁରୁମାନେ ଜାଣୁଛନ୍ତି କିନ୍ତୁ ଡାଇରେକ୍ଟ ସେ ଶୁଣୁଥିଲେ ନା ଆମଠୁ ଏବେ ଆମେ ଯାଉଛୁ ମିଶୁଛୁ ପ୍ରଚାର ମାନେ ବି ସେ କହୁଛନ୍ତି ଯାଇ ହଉ ତ ପିପିଲି କଥା କହୁଥିଲି ପିପିଲି କଥାରେ ବି ରହିଯାଇଛି ତ ସେ ପିପିଲି କଥାରେ ଗୁରୁମା କହିଲେ ତ ବାର୍ଗେନିଂ ଓଡ଼ିଆ ପିଲା ଯାଇ ବାର୍ଗେନିଂ କହିଲି ବାର୍ଗେନିଂ ମୁଁ ଯାଇକି କଲି ବାର୍ଗେନିଂ କଲେ ସେତେବେଳେ ସେ କହୁଛନ୍ତି ଯେ ପଚାରିଲେ ଏଇଟା କେତେ ଦାମ ସେ ଠିକିରି ବେଳା ଜଗନ୍ନାଥ ଏଇଟା ଏଇଟା କେତେ ଦାମ କହିଲେ 40 ଟଙ୍କା ଏଇଟା 40 ଟଙ୍କା ଠିକ କୁହନ୍ତୁ କେତେ ଟଙ୍କା ନେବ ସେ କହିଲେ ନା ଠିକ ଯେତେ ବାର୍ଗେନିଂ କରି 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 ବହୁତ ନା ଏଇଟା ବହୁତ ରେଟ୍ ହେଉଛି ହେଉଛି ସେ ହେଉଛି ସେ ଦୋକାନ ବୁଝିଲି ଏତେ କହିଲେ ତଥାପି ସେ 30 କହିଲେ ଆଉ ସେ ଗୁରୁମାନଙ୍କୁ କହିଲି ଗୁରୁମାନ କହିଥିଲେ ଗୁରୁମାନ ଦୋକାନରେ ପଶିଲେ ଯଦି ବାର୍ଗେନିଂ ହେଇଗଲା ଦେଖି ସେ ବୁଝିପାରିଲି ଦୋକାନରେ ବସିଲି, ଦୋକାନରେ ବସିଲି କହିଲେ କେତେ ଟଙ୍କା 30 ଟଙ୍କା, ସେ ତାକୁ ଓଡ଼ିଆ ଟିକେ ବଙ୍ଗଳା ମିଶେଇକି କହୁଛନ୍ତି 30 ଟଙ୍କା ନେଇ। ଆଚ୍ଛା ଆଉ ଗୋଟେ କ'ଣ ଆଇଟମ୍ ଅଛି ଦେଖିଲ, ଏଇଟା ଦେଖିଲ, ସେ ଦେଖିଲା, ଏଇଟା କେତେ ପିସ୍ ହବ, କେତେ ପିସ୍ ଅଛି ତମ ଦୋକାନରେ, ଏଇଟା ଏଇ ଆଇଟମ୍ଟା ଦେଖିଲ, 7-8ଟା ଆଇଟମ୍ ମାଗିଥିଲେ, ଏଇଟା ମାଗ, ଏଇଟା ଏଇଟା ଦେଖିଲ। ଆଚ୍ଛା ଏଇଟା କେତେ ପିସ୍ ତମ ଦୋକାନରେ ଅଛି, ଠିକ୍ ଦେଖନ୍ତୁ କିଣିବାର। ଆଚ୍ଛା ତ ଠିକ୍ ଅଛି, ତ କେଉଁଟା କେତେ ଦାମ୍ ନେବ, 100 ପିସ୍ ନେଲେ, ଏଇଟା ଏଇଟା 100 ପିସ୍ ନେଲେ କେତେ ଦାମ୍, 100 ପିସ୍ ନେଲେ କେତେ ଦାମ୍, ଏଇଟା 100 ପିସ୍, 10 ପିସ୍ କିଣା ହବ ନା, ବାର୍ଗେନିଂ କରୁଛି 100 ପିସ୍, ସିଏ 5-7ଟା ଆଇଟମ୍ ଯେବେ ଖୋଲି ସାରିଲେଣି, ଏଇଟା 100 ପିସ୍ ହବ, ଏଇଟା 100 ପିସ୍ ଯଦି 100 ତ ନେବି ନିଶ୍ଚିତ କହିଲେ, ଏ ସେ କହୁଛନ୍ତି 30 ଟଙ୍କା, 30 ଟଙ୍କା କାହିଁକି, ମୁଁ ସେ ଦୋକାନରୁ ବା ଦେଖି ଆସିଲି, ସିଏ କହୁଛି କମ୍ ଦାମ୍, ମାନେ ମାନେ କିଣିବାର ଚାହିଏ ଗୋଟେ ଠିକ୍ ସାର୍, ଏମିତି କରିଦେଲେ ସେ ଲୋକ 22 ଟଙ୍କା, 25 ଟଙ୍କା ତ ସିଏ କହିଲେ ନା 25 ଟଙ୍କା, 25 ଟଙ୍କା କାହିଁକି, 22 ଟଙ୍କା ଲୋ ହବ ନା ନା, ସେ ଦୋକାନକୁ ପଳେଇବ, ସିଏ ଇଏ ଭାଇ ଏତେ ଆଇଟମ୍ ନାହିଁ, ମାନେ କୋଉଠି 40 ଟଙ୍କା, ମୋର 30 ଟଙ୍କା, 22 ଟଙ୍କା, ସେ ଆଇଟମ୍ଟା ବୁଝିପାରୁଛନ୍ତି ନା, ଦେଖି ଯେତେବେଳେ 22 ଟଙ୍କା ସେ ରାଜି ହେଇକି ଜିନିଷ ଦେଲା, ମତେ ଏତେ ଗୋଟେ ଗୋଟେ ଆଖି କରି କହୁଛି, 30 ଟଙ୍କା, ମୁଁ ବି ମୋର ଘରେ ଖୁସି, 40 ଟଙ୍କା 30 ଟଙ୍କା ନବ, ଗ୍ରହଣ 30 ଟଙ୍କା ନବ, ଫାଇନାଲ 40 ଟଙ୍କା ବହୁତ, 22 ଟଙ୍କା କଲା ବେଳକୁ ମତେ କେମିତି ଅଧିକ ଦେଇ ଚିନ୍ତା କରୁ, ଭଗବାନ ମତେ ଏତେ ଲଜ୍ଜା ଲାଗିଲା, ଆଉ କଣ କହିବି, ସେଇଥିପାଇଁ ମାନେ ତାଙ୍କ ଜୀବନ ଏଇଭଳି। ଆଉ ସବୁଠୁ ମତେ ଗୋଟେ ଚୁଜ୍, ମୁଁ ବି ସେଇ ନୂତନ ଭକ୍ତ ପରେ ପରେ ଯିବି ସେମିତି କହୁଥିଲି, କେତେ ସନ୍ନ୍ୟାସୀ ଥିଲେ, କେତେ ଗୁରୁବର୍ଗ ଥିଲେ, ମାନେ ତାଙ୍କ ଜୀବନ ବୈଷ୍ଣବ ଜୀବନ, ମୁଁ ଆଜି ପର୍ଯ୍ୟନ୍ତ କେହି ଦିନେ ଆଜି କେବେ କହିନି, ଆଜି ପର୍ଯ୍ୟନ୍ତ କୌଣସି ଭକ୍ତ ଇଏ କେବେ ବୈଷ୍ଣବ ଅପରାଧ ଥରେ ତାଙ୍କ ମୁହଁରେ କହିଛନ୍ତି, କହିବା ଦୂରର କଥା, କେବେ ଶୁଣିଛନ୍ତି କୋଉ ଭକ୍ତ ମହାରାଜ, କୌଣସି ଭକ୍ତ ଛୋଟ ହଉ ବଡ ହଉ, ନା କାନରେ କେବେ ଶୁଣିଛନ୍ତି ଏ କଥାଟା, କେହି ବି ୱାର୍ଲଡରେ କହିପାରିବେ ଜୟନ୍ତକା ମହାରାଜ ତାଙ୍କ ବିଷୟରେ ଏ କଥାଟା ଶୁଣୁଥିଲେ, ଏତେ ବି କିଏ କହିପାରିବେ, ତାଙ୍କ ସର୍ଭେଣ୍ଟ ମାନେ କ'ଣ ଏଟାକୁ ପ୍ରଶ୍ରୟ ଦିଅନ୍ତିନି, ବୈଷ୍ଣବ ନିନ୍ଦା ବୈଷ୍ଣବ ଅପରାଧ କାହାର ଆଲୋଚନା କରିବେ, ମାନେ ଜୀବନରେ ତାଙ୍କ ଟ୍ରାଡିସନ୍ ହିଁ ନାହିଁ। ଆଉ ମୋତେ ସବୁଠୁ ଭଲ ଲାଗିଲା ତାଙ୍କ ଜୀବନରେ, ମୁଁ ଜିନିଷ ସର୍ଭିସ କରୁଥାଏ, ସେତେବେଳେ ଗେଷ୍ଟ ହାଉସ୍ ଗଲି ସର୍ଭିସ କରୁଥାଏ, କଥା ତ ବହୁ, ତ ଯେତେବେଳେ ଜିନିଷ ସର୍ଭିସ କରୁଥାଏ ସେତେବେଳେ କହିବାକୁ ସିନିୟର ସନ୍ନ୍ୟାସୀ, ଫାଷ୍ଟ ସନ୍ନ୍ୟାସୀ ତ ସିନିୟର ସନ୍ନ୍ୟାସୀ, ସିନିୟର ସନ୍ନ୍ୟାସୀ ସବୁ ମହାରାଜ ମାନେ ପ୍ରସାଦ ପାଆନ୍ତି, ଗୁରୁମାଜ ନିଜେ ସର୍ଭିସ କରନ୍ତି, ସମସ୍ତେ ସର୍ଭିସ କରନ୍ତି, ସର୍ଭିସ କରିସାରିବେ, ଆଉ କେତେବେଳେ ସର୍ଭିସ ନହେଲେ ବି ତ ମହାରାଜ ମାନେ ବହୁତ କହେ, ତାଙ୍କ ପ୍ଲେଟ୍ ହେଇଥାଏ, ତାଙ୍କ ପ୍ଲେଟ୍ ହେଇଥାଏ ସବୁ, ଯେତେବେଳେ କ'ଣ ମହାରାଜ ମାନଙ୍କ ପାଇଁ ଆସନ ପଡ଼େ, ଆସନ ପଡ଼େ ଏ ଯେଉଁ ଡେକ୍ସ, ଯେମିତି ଡେକ୍ସ ଡେକ୍ସ ଭଳିଆ ସନ୍ମାଇକର ଟେବୁଲ୍ ଥାଏ, ସବୁଠୁ ଜଣଙ୍କ ପାଇଁ ଜଣଙ୍କ ପାଇଁ ଲାଇନ୍ ଦେଇକି ସଜଡ଼ା ଥାଏ, ଗୁରୁମାନେ କ'ଣ କରିବେ ନା ସବୁ ପତ୍ର ଦିଆଯାଏ, ସମସ୍ତେ କହନ୍ତି ଗୁରୁମାନେ ପସନ୍ଦ, ଗୁରୁମାନେ ବହୁତ ରିକ୍ୱେଷ୍ଟ କରନ୍ତି, ସମସ୍ତେ ସିନିୟର ସନ୍ନ୍ୟାସୀ ଆମେ ସମସ୍ତେ କେଉଁ ଗୁରୁମାନେ ବସିଲେ ବସିକି ପ୍ରସାଦ ପାଆନ୍ତି, ଆଉ ପ୍ରସାଦ ପାଇସାରିଲେ ସମସ୍ତେ ଉଠିକି ପଳେଇବେ, ଗୁରୁମାନେ ବସିଥିବେ ଜମା ଉଠୁ, ସବୁ ଉଠି ସାରିଲା ପରେ ଲାଷ୍ଟ ଉଠୁ, ଏଇଟା ତାଙ୍କ ନେଚର, ଆଗରୁ ଜମା ଉଠିକି ଯିବେ, ତାଙ୍କ ଭାବ ଦ୍ୱାରା ପ୍ରସାଦ ପାଇବା ଭିତରେ ଆଗେ ଉଠିତେ ନେଇ କେନ୍ଦ୍ର, ତ ଓଡ଼ିଶା ଟ୍ରାଡିସନ୍ ନାହିଁ ସବୁ, ଆଉ ଜମା ଆଗେ ଉଠିବେ, ଲାଷ୍ଟ ପର୍ଯ୍ୟନ୍ତ ବସିଥିବେ, କିଛି ନଥିବେ ପତ୍ରରେ, କିଛି ନ ଦେଖିବେ, ସମସ୍ତେ ସମସ୍ତେ ଟିକେ 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 ନେଇ ଚାଟୁଥିବେ ପ୍ରସାଦ, ପତ୍ରଟାକୁ ପରିଷ୍କାର କରିବେ, ନହେଲେ ଯାହା ବି ପତ୍ରର ବହୁତ ସମୟ ଆମେ ତ ବେଶୀ ବେଶୀ ଦେଇଦେବୁ ରହିବ ଆମ ପାଇଁ ବୋଲି, ତ ରହେ ବି ତ ସେ ଖାଉ, ତାପରେ କ'ଣ କରନ୍ତି ସାଙ୍ଗରେ ପାଇ ସାରିଲା ପରେ ସବୁ ହାତ ଧୋଇକି ତାହେଲେ ଚାଲିଯିବେ, କହିବେ ସେ ମହାରାଜ ପ୍ରସାଦ ଆଣ, ଯେତେ ମହାରାଜ ବସିଥିବେ ସବୁ ପ୍ରସାଦ ମଗେଇବେ ତାଙ୍କ ପତ୍ର, ଆମେ ଦେଖିଛୁ ଜୀବନୀ ସେମିତି କେହି କରନ୍ତିନି, କିନ୍ତୁ ଗୁରୁମା ସିନିୟର ସନ୍ନ୍ୟାସୀ ସେମାନଙ୍କର କୁହାଯାଇଛି ନା ବୈଷ୍ଣବ ଭକ୍ତପଦ ଧୂଳିଆର ଭକ୍ତପଦ ଦଳ ଭକ୍ତଭକ୍ତ ଅବଶ୍ୟ ସେ ତିନି ସାଧାରଣ ମାନେ ମାନେ ସମସ୍ତଙ୍କୁ ଏମିତି କାହାକୁ ନାହାନ୍ତି ସେ ପ୍ରଣାମ କରନ୍ତିନି କାହାକୁ ନାହିଁ ହମ୍ବଲ ବହୁତ ବହୁତ ମାନେ ନିଜର ଅନ୍ତରଙ୍ଗ କରନ୍ତି ଆଉ ବେଳେବେଳେ ଯଦି କୌଣସି ସେବା ଥାଏ ଲାଷ୍ଟରେ ଆସନ୍ତି ଆସିଲେ ପଚାରିବେ କେଉଁ କେଉଁ ମହାରାଜ କେଉଁ ବି ବସିଥିଲେ ସେମାନଙ୍କ ପତ୍ରରୁ ଉଚ୍ଛିଷ୍ଟ ପ୍ରସାଦ କରନ୍ତି ଯଦି ବଡ଼ ଜ୍ଞାନ ଥାଆନ୍ତା ସେ କେବେ ବି ଜୀବନରେ କାହାର ଉଚ୍ଛିଷ୍ଟ ପାଆନ୍ତି ଉଚ୍ଛିଷ୍ଟ ପାଆନ୍ତି ରିଏଲି ତାଙ୍କୁ ଉଚ୍ଛିଷ୍ଟ ପତ୍ର ଉଚ୍ଛିଷ୍ଟ ଇଏରୁ ପ୍ରସାଦ ପାଆନ୍ତି ମୋତେ ଦେଖି ଏତେ ଆଗେ ପରେ ସିନା ବିକଶ ବି ଜାଣିଲେ କିନ୍ତୁ ଆନନ୍ଦ ଲାଗେ ନିଜକୁ କେତେ ଛୋଟ ମନେ କରନ୍ତି ସମସ୍ତଙ୍କ ପାଖରେ ସମସ୍ତ ଗୁରୁ ଭାଇମାନଙ୍କର କୃପା ଆଶୀର୍ବାଦ ଜୀବନରେ ଦରକାର ଏଇଥିପାଇଁ ସେ କେତେ ନିର୍ଭର କରନ୍ତି ଆଉ ଜଣଙ୍କ କଷ୍ଟ ପାଇଥିଲେ ବୋଲି ତାକୁ ବ୍ୟାସ ପୂଜାରେ ଯେଉଁ ସେ ହେମରେଜ୍ ହେଇଗଲେ ଗୁରୁମାନେ ହେମରେଜ୍ ହେଲା ହେମରେଜ୍ ପରେ ସେ ଯେଉଁ ବ୍ୟାସ ପୂଜାରେ ଆସିଥାନ୍ତି ସେତେବେଳେ ସବୁ ମହାରାଜମାନେ ତାଙ୍କ ବ୍ୟାସ ପୂଜାକୁ ଆସିଥିଲେ ଭକ୍ତିଆନ ମହାରାଜ ଲୋକନାଥ ମହାରାଜ ସେଠି ସେ ଗୋଟେ କଥା କହିଲେ ଲୋକନାଥ ମହାରାଜ କହିଲେ ଗୁରୁମାନ ମୁଁ ଲୋକମାନେ ମହାରାଜଙ୍କ ଚରଣରେ ଆଗରୁ ବହୁତ କ୍ଷମା ମାଗିଛି ଆଜି ବି ମୋର ସେ କଥାଟା ମନେ ପଡ଼ୁଛି ବୋଲି ମୁଁ କ୍ଷମା ଆଜି ବି ମାଗୁଛି ମହାରାଜ ମୋତେ କ୍ଷମା କରିଦେବେ ମାଗୁଛନ୍ତି ତାଙ୍କ ଚରଣରେ ମୋର ଅପରାଧ ହେଇଥିଲା ସେତେବେଳେ ମହାରାଜ ଚାହୁଁଥିଲେ ଯେ ଶଗଡ଼ଗାଡ଼ି ପଦଯାତ୍ରା ଯେଉଁ ଫାର୍ଷ୍ଟ ଟାଇମ୍ ହେଲା ତ ଲୋକନାଥ ଦ୍ୱାରକାରୁ ଷ୍ଟାର୍ଟ ହେଇଥିଲା ମାୟପୁର ପର୍ଯ୍ୟନ୍ତ ଦ୍ୱାରକାରୁ ଯେଉଁ ମାୟପୁର ଶଗଡ଼ଗାଡ଼ି ପଦଯାତ୍ରା ଆସିଲା ପରେ ଯେଉଁ ମେନ୍ ଗେଟ୍ରେ ଭଜନପୁଟି ଯେଉଁ ଗୋନିତା ଅଛନ୍ତି ସେଇ ଗୋନିତା ସୁନ୍ଦର ଗୋନିତା ଲୋକନାଥ ମହାରାଜ ଚାହୁଁଛନ୍ତି ତାଙ୍କୁ ପୁଣି ପରିକ୍ରମା ନେବ ଗୁରୁମାଜ ତାଙ୍କୁ ନେବା ପାଇଁ ଦେଇନଥିଲେ କାହିଁକି ଦେଇନଥିଲେ ସେ ଗୁରୁମାଜ କହିଲେ ମୁଁ ଗୋନିତା ପଦଯାତ୍ରା ପାଇଁ ତିଆରି ହେଇଥିଲେ ପଦଯାତ୍ରା ପରେ ମୁଁ ରଖିଦେବାଟା ଲିଡିଂ ବି ଗୁରୁମାନ ନେଇଥିଲେ ରଖିଦେବାଟା ମହାରାଜ ଚାହୁଁଥିଲା ମନରେ ବହୁତ ଦୁଃଖ ହେଇଥିଲା ଯେହେତୁ ବିଗ୍ରହ ଟିକେ ଅଙ୍ଗ ହାନି ହେଇଯାଇଥିଲା ମାନେ ଫାଟି ଯାଇଥିଲେ ତାର ବିଗ୍ରହ ତ ଏତେ ଟ୍ରାଭେଲିଂ କରିକି ଆସିଲା ପରେ ଫାଟି ଯାଇଥିଲେ ଫାଟି ଯାଇଥିଲେ ବିଗ୍ରହ ଟିକେ ହେଉଥିଲା ତାକୁ ପରିକ୍ରମାରେ ପରବର୍ତ୍ତୀ ନେଲେ ନଷ୍ଟ ହେଇଯାଇଥାନ୍ତା ସେଇଥିପାଇଁ ଆଉ ଗୋନି ଟାଇମ୍ରେ ଯଦି ଅତ୍ୟନ୍ତ ଭଲ ପାଇବାରେ ମୁଁ ଆଉ ତାଙ୍କୁ ଦେଇନି ନଷ୍ଟ ହେଇଯାଏ ବିଗ୍ରହ ଏତେ ସୁନ୍ଦର ମୋର କ'ଣ କହିବ ହୃଦୟର ଏ ଭାବନାଟାକୁ ମୁଁ କ'ଣ ମାନେ କ'ଣ ମହାରାଜଙ୍କ ଉଦ୍ଦେଶ୍ୟରେ ଆଉ ଦେଇପାରିନି ସେଥିପାଇଁ ମହାରାଜ ଦୁଃଖୀ ଥିଲେ ସେତେବେଳେ ଆଜି ସେଥିପାଇଁ କ୍ଷମା ମାଗୁଛି ଅବଶ୍ୟ ତାଙ୍କ ଅଭିଳାଷଟା ମୁଁ ପୂର୍ଣ୍ଣ କରିଛି ଯେ ସପ୍ତାହରେ ହାତୀ ପ୍ରସେସନରେ ଗୋନିତାଇ ବୁଲୁଛନ୍ତି ସେଠି ହାତୀ ପ୍ରସେସନରେ ଗୋନିତାଇ ଯାଆନ୍ତି ସେଥିପାଇଁ ୟା ଭିତରେ ହେଲେ ବି ଗୋନିତାଇ କେବଳ ଖୁସି କହିଥିଲେ ଯେ ଗୋନିତାଇ ବୁଲିବା ଦରକାର ସେଥିପାଇଁ ବୁଲୁଛି ଆଉ ଗୋନିତାଇଙ୍କ ପ୍ରତି ମୋର ଅତ୍ୟନ୍ତ ଦୁର୍ବଳତା ଥିଲା ଆଉ ବିଗ୍ରହ ଟିକେ ହାନି ହେଇଯାଇଥିଲେ ସେଇଥିପାଇଁ ମୁଁ ରଖିଥିଲି ଆଜି ବି ମହାରାଜ ମୋ ସେଦିନ ମୋ ମନରେ ଦୁଃଖ ଥିଲା ଆଉ କ'ଣ କରିବି ବିଗ୍ରହ ନଷ୍ଟ ହେଇଯିବାକୁ ଗୋଟେ ଜାଗାରେ ରହିଲେ ଭାବନା ଥିଲା ଆଜି ବି କ୍ଷମା ମାଗୁଛି ମହାରାଜଙ୍କ ଚରଣରେ ସେଟା ଯେମିତି ସେ ମୋ ପ୍ରତି ସେ ଅପରାଧ ଯଦି ମନୋଭାବ ଥାଏ ଯେଉଁଟା କ୍ଷମା କରିବେ ସେଇଥିପାଇଁ କେତେ ଦିନର ଘଟଣା ସେ ହେଉଛି ବୋଧେ 1982-83 ଘଟଣା ଆଜି ବି କ୍ଷମା ମାଗୁଛନ୍ତି ସେଇଥିପାଇଁ ଅନୁଶୋଚନାରେ ମାନେ ତାଙ୍କ ଜୀବନ କେବେ ବି କେହି ଶୁଣିନି କାହା ବିଷୟରେ ସେ ଆଲୋଚନା କେବେ କରୁଛନ୍ତି ଏମିତିଆ ତାଙ୍କ ଜୀବନ ଥିଲା ତ ଗୁରୁବାର ଏତେ ପୁତ୍ର ଭଳିଆ ବି ଭକ୍ତକୁ ସ୍ନେହ ନିଅନ୍ତି ସମସ୍ତ ମୁଁ ଏତେ ଦିନ ହୁଅନ୍ତି ଏଇ କଥାରେ ଆମେ ପ୍ରାକ୍ଟିକାଲ ଆଖି ଆଗର ଘଟଣା ଘଟ ଗୁରୁଦୟାଲ ବୋଲି ଜଣେ ଭକ୍ତ ଆମ ନାମ ଅଠାଉ ଗୁରୁଦୟାଲ ପ୍ରଭୁ ଆସାମୀ ପିଲା ଛୋଟ ବାଙ୍ଗରା ଟିକେ 40 ବର୍ଷ ହେଲାଣି ତା ନିଶ ଟିକେ ଉଠିନି ଟିକିଲ ଛୁଆ ଭଳିଆ ଦେଖାଯାଉ ଏବେ ତ ତାକୁ 40 ପରେ ହେଇଗଲାଣି ମନେ ତ ନିଶା ଟିକେ ଉଠେ ତ ସେତେବେଳେ ଛୋଟ ପିଲାଟା ଆସ୍ଥାଏ ସାଙ୍ଗରେ ନାମ ଅଟୋରେ ଥାଏ ତ ଦିନେ ଗୋଟେ ଜାଗାରେ ଏମିତି ଗୋଟେ ପ୍ରୋଗ୍ରାମ ଚାଲିଛି ସେ ପ୍ରୋଗ୍ରାମରେ ଷ୍ଟେଜରେ ତ ସେତେବେଳେ ଷ୍ଟେଜ ମାନେ ବୋଧେ ପ୍ରଭୁପାଦ ସମାଧି ଅଡିଟୋରିୟମ ମଧ୍ୟ ନା କେଉଁଠି ଆମର ଗୋଟେ କେଉଁ ହଲ୍ଟାରେ ଗୋଟେ ପ୍ରୋଗ୍ରାମ ଚାଲିଛି ମହାରାଜ ତ ଭକ୍ତିଚାର ମହାରାଜ ଶୁଭକ୍ଷ ମହାରାଜ ଗୁରୁମାନ ତିନି ଜଣ ବସିଥାନ୍ତି ସେତେବେଳେ ତିନି ଜଣ ବହୁତ ଉତ୍ତପ୍ରୋତ ସବୁ ମାନେ ବହୁତ ଭଲ ପାଇବା ଥାଏ ମାନେ ସମସ୍ତେ ସମସ୍ତଙ୍କ ସହିତ ଭଲ ପାଇବା ଦୃଢ଼ ହେବେ କିଛି ଡିଫରେନ୍ସ ନଥାଏ ଏ ମହାରାଜ ସେମାନେ କିଛି ଡିଫରେନ୍ସ ନଥାଏ ତ ସେତେବେଳେ କ'ଣ ହେଇଛି ନା ସେ ନେଇକି କ'ଣ କହିଲି ଗୁରୁମାଜ ଗୋଟେ ମାଳ ପିନ୍ଧେଇ ଦେଇଛି ଗୋଟେ ଫୁଲ ମାଳ ପିନ୍ଧି ପୁଣି ସେକେଣ୍ଡ ମାଳଟା ଜଣେ ଆଉ ଦେଇଛି ଆଉ ଜଣେ ଭକ୍ତ ଆଣିକି ଦେଇଛି ସେ ମାଳଟା ପିନ୍ଧେଇ ଦେଇଛି ସେ ଛୁଆ ବୁଝିବା ଦରକାର ଗୁରୁମାର ମାଳଟା ଯେତେବେଳେ ନେଇଯାଇଛି ଗୁରୁମାଜ ପିନ୍ଧି ଇଏ ଭକ୍ତ କହିଛି ଗୁରୁମାଜ ପିନ୍ଧି ଦେଇଛି ଇଏ ନେଇକି ପୁଣି ଗୁରୁମାଜ ପିନ୍ଧେଇ ଦେଇଛି ଗୁରୁମାଜ ଯେତେବେଳେ ମାଳ ପିନ୍ଧେଇ ଦେଇଛି ତ ଗୁରୁମାଜ ସେଠି ଚାପଟେ ପିନ୍ଧିଛି ମାନେ ଗୋଟେ କମନ୍ ସେନ୍ସ ରହିବା ଦରକାର। ଗୋଟେ ମାଳ ମୋତେ ପିନ୍ଧିନି, ଆଉ ମାଳ ଆସିଲେ ଅନ୍ୟ ମାଳ ପିନ୍ଧିଲେ ଗୋଟେ ସମ୍ମାନ ମୋତେ। ସେ ଆଗେ ପ୍ରଥମଥର ଯେତେବେଳେ ଗଲେ ଗୁରୁମା ଛାଡ଼ୁଛନ୍ତି ତାକୁ ପିନ୍ଧା, ନିଜେ ପାଇଁ ନୁହେଁ କହୁଛନ୍ତି ତାକୁ ପିନ୍ଧା, ଏ ନେଇକି ଆଗେ ଗୁରୁମା ପିନ୍ଧିଛି। ଆଗେ ପିନ୍ଧିଲା ବେଳେ ସେକେଣ୍ଡ ମାଳଟା ବି ତାକୁ ପିନ୍ଧିବ ନା, ଗୁରୁମା ବହୁତ ଦୁଃଖୀ ହେଇଗଲେ, ଦୁଃଖୀକି ଚାପୁଟେ ପାଇଲେ ତାକୁ। ହଁ ବା ନିଜ ଶିଷ୍ୟ ଭକ୍ତମାନଙ୍କ ଭିତରେ ଆଲୋଚନା, ଏଇଟା କ'ଣ ଆଉ ବହୁତ ବଡ଼ ଷ୍ଟେଜ୍ ପ୍ରୋଗ୍ରାମ ନା, ସେମିତି ଚାପଟେ ମାଇନି, ଗୋଟେ ଅଭଦ୍ରତା ନୁହେଁ ନା ସେଟା। ଅନ୍ୟମାନଙ୍କୁ ଅସମ୍ମାନ ଦେଇକି କେମିତି ଶିଷ୍ୟମାନଙ୍କୁ ଶିଖେଇଛନ୍ତି ଯେ ତାଙ୍କ ଗୁରୁ କେବଳ ମାଳ ପିନ୍ଧୁଛି, ଲୋକ ଦୃଷ୍ଟିଟା ଖରାପ ନୁହେଁ ନା, କାହାକୁ ଭଲ ଲାଗିବ ନା, କେହି ଖୁସି ହେବେ ନା, ଆମେ ବି ନିଜେ ପିନ୍ଧେଇ ପାରିବେ ନା ପିନ୍ଧେଇ ବି ପାରିବେ ନା, ଆଉ ଏତେ ଅମାନବିକତା ହେଲେ କ'ଣ। ତ ସେଠୁ ପିଲାଟା ମନ ଦୁଃଖ ହେଇଯାଇଛି, ତ କାନ୍ଦିଛି କାନ୍ଦିଛି, ଭଳିଆ ଫିଲ୍ କରିପାରିଛି କାନ୍ଦିଛି। ଅନୁଷ୍ଠାନ ସରିଗଲ, ସକାଳର ଘଟଣା, ସକାଳ କେଉଁ କ୍ଲାସ ଉପରଓଳି ପିଲାଟାର ମନ ଦୁଃଖ, ସେ ଆମ ନାମଟ ପିଲାମାନେ ସବୁ ଯାଇକି ଗୁରୁମା ସେବା ଉପରଓଳି ଗୁରୁମା ଛାତରେ ସେ ଗୁଣ୍ଡାଲ ଗ୍ରୁପ କ'ଣ କରୁଛନ୍ତି ତା ଛାତ ଉପରେ ଗୋଟେ କୋଣକୁ ଛିଡ଼ା ହେଲି। ଗୁରୁମାରା ରୁହରୁ ବାହାରିଲେ ଯେତେବେଳେ ଦେଖିଲେ ଯେ ଗୁରୁଦ୍ୱାର ଛିଡ଼ା ହେଲି, ମନ ଶୁଖିକି ସେପଟୁ କରୁଛି ଗୁରୁଦ୍ୱାର ମାରିଲେ ଲୋକ ଖୁସି ଲାଗେ, କାରଣ ଦୁଃଖ କାହିଁକି ଛୋଟ ପିଲା ମନ ଦୁଃଖ ହେଇଛି। ଗୁରୁମା ଯାଇକି ହାତକୁ ଧରିନେଲେ ଗୁରୁଦ୍ୱାର କୁ ଅପରାଧ ହେଇଯାଇଛି, ଏଟା କ୍ଷମା କରିବ ଏହା କହି ତ ହାତ ଧରି ଗୁରୁମା ତା ଗୋଡ଼କୁ ହାତ ବଢ଼େଇଦେଲି। ବିନୟ ଗୁରୁମା ଯାଇ କଥା କହନ୍ତି ଗୋଟେ ମାନେ ଏଟା ଯେ ଏମିତି ସେ ଜାଣିଛନ୍ତି ସଂସାରରେ ସମସ୍ତ ଭଗବାନ ଜୀବାତ୍ମା ବୋଲି, କାହିଁକି ଗୃହସ୍ଥ ପରିବାରକୁ ଆଇଲେ ବି ଆମେ ନିଜେ ପ୍ରାକ୍ଟିକାଲ ଶୁଣିଛେ ଗୃହସ୍ଥ ଭକ୍ତମାନଙ୍କୁ କହନ୍ତି ତମେ ମା ମାନଙ୍କର ଘରେ ବହୁତ କାମ, ତମେ ମାଙ୍କୁ ମାତାଜୀଙ୍କୁ ସାହାଯ୍ୟ କରିବ ସବୁ ସେବାରେ, ତାଙ୍କୁ ଲୁଗା ଧୋଇଦେବ, ସେ ଯଦି ଭଗବାନ ସେବାରେ ବ୍ୟସ୍ତ ଥିବେ ସେ ଜଣେ ବୈଷ୍ଣବ ବୈଷ୍ଣବୀ ତାଙ୍କୁ ଲୁଗା ବି ଧୋଇଦେବ, ଆଉ ତାଙ୍କୁ ଦେଖିବ କିଛି ହେଇପାରିନି ବୋଲି କିଛି ଅସୁବିଧା ଅଛି ତାଙ୍କୁ ସେବା କରିବ, ଆଉ ଘର ତାଙ୍କ ଘର କାମରେ ତାଙ୍କୁ ପରିବା ଦରକାର ବେଳେ ଅମାଣିଆ କରିଦେବ, ଦରକାର ବେଳେ ରୋଷେଇ କରିଦେବ, ଯା ଏକ ତ ପୁରା କହନ୍ତି, ଆଉ ଜୀବନରେ ସେ ଜଣେ ବୈଷ୍ଣବୀ ମୁଁ ତାଙ୍କୁ ଗ୍ରହଣ କରିଛି, ସେ ଭଗବାନଙ୍କର ତମର ନୁହେଁ, ତମର ସାଥିରେ ଧର୍ମ ଆଚରଣ କରିବା ପାଇଁ ଅଛନ୍ତି, କେବେ ବି ତାଙ୍କ ହାତ ଉଠେଇବନି, ଆଉ ତା ମନରେ କୃଷ୍ଣ ହେଲା ଗାଳି ବି ଦେବୁନି, ଏମିତି କହନ୍ତି ବୈଷ୍ଣବ ଭଳିଆ ବୁଝେଇବ ଶିକ୍ଷା ଦେବ ଏକଥା କହନ୍ତି। ହାତ ଉଠେଇଦେବେ କେଉଁଠି ଶୁଣିଥିବେ ଯଦି ଗୁରୁମାଙ୍କ ମାତାଜୀଙ୍କ ଉପରେ କିଏ ହାତ ଉଠିଛି ପ୍ରଭୁମାନେ, କିଏ ଦେଖି ଗୁରୁମା ତ ଅବସ୍ଥା ମାର ବଜେଇଦେବେ, କାହିଁକି ସେ ବୈଷ୍ଣବ ଜ୍ଞାନ ସେଥିପାଇଁ ସେ କାହିଁକି ଗୋଟେ ଶିଷ୍ୟ ଭୁଲ ହେଇଛି ବୋଲି ହାତ ଯୋଡ଼ି ଭଲ, ଆଉ ବୃଦ୍ଧକୁ କାନ୍ଦିକି ଗୁରୁମା ତଳେ ଗୋଡ଼ ତଳେ ପଡ଼ିକି ସେ ଏମିତି ହେଲେ ଯେ ଆଉ ମାନେ ବହୁତ ଦୁଃଖ କଲେ ନିଜକୁ ଭୁଲ ହେଇଯାଇଛି ଗୁରୁମା, ତ ଗୁରୁମା ଯୋଡ଼ିଲି ତା ପାଖରେ କ୍ଷମା, ତମେ ବୈଷ୍ଣବ ଭଗବାନ ଅଂଶ ତମେ କେବେ ବି ମାନେ ଅପରାଧ ନ ବଢ଼ ମାନେ ତାହେଲେ ବୈଷ୍ଣବ ଅପରାଧ କେତେ ଡରୁଥିଲେ ବୁଝିପାରୁଛନ୍ତି, ତା ମନରେ ତା ନିଜ ଶିଷ୍ୟ ସେ ଭୁଲ କରିଥିଲା ମାରିବା ଅଧିକାର ତାଙ୍କର ଅଛି, କିନ୍ତୁ ଶିକ୍ଷାଟା କ'ଣ, ଶିକ୍ଷା ବି ଦେଲେ ନା ଅପରାଧ ହେଇଗଲେ ବି ତା ପାଖରେ କ୍ଷମା ମାଗିବ, ତମେ ଭୁଲ ନ କଲେ ବି ଯଦି ମନେ ତମ ପାଇଁ ଅନ୍ୟ ଜଣେ କଷ୍ଟ ପାଇଛି ତାକି ତାଙ୍କ ଚରଣରେ କ୍ଷମା ମାଗିବ, କେତେ ବୈଷ୍ଣବ ଫିଲୋସଫିଟା ସେ ମେଣ୍ଟେନ୍ କରୁଥାଏ, ବୈଷ୍ଣବ ଅପରାଧଟାକୁ ଜୀବନରେ ସେ କେତେ ଷ୍ଟ୍ରଙ୍ଗ ମାନେ ଜୀବନରେ ଅନୁଭବ କଲେ, କେତେ ଯେତେ ବିଦେଶୀ ଭକ୍ତ ସବୁ ଫଲ୍ଡନ୍ ହେଇଗଲା ନା, କେତେ ଗୁରୁ ଫଲ୍ଡନ୍ ହେଇଗଲା ନା ଆତ୍ମହଙ୍କାର ପାଇଁ ଆଖି ଆଗରେ କେତେ ଘଟିଛି, ସେଥିପାଇଁ ମାୟପୁରରେ ଯିଏ ବି ରହେ କାରଣ ସେ ଜୀବନରେ କେବେ ମାନେ ଏଇଟା ସବୁଠୁ ଗ୍ରେଟ୍ ଆଧ୍ୟାତ୍ମିକ ଜୀବନରେ ସେଇଟା ହେଉଛି ଗୋଟେ ବଡ଼ ଯେ ମାନେ ବୈଷ୍ଣବ ଅପରାଧ ଜୀବନରେ କେବେ ଦୁର୍ବାସ କରନ୍ତି, ତ ମାନେ ପିତାପୁତ୍ରର ସମ୍ବନ୍ଧ ଆମେ ଯେତେବେଳେ ଗୁରୁମା ଓଡ଼ିଶା ଆସନ୍ତି ଯେତେ ପ୍ରୋଗ୍ରାମ ପ୍ରତ୍ୟେକ ବର୍ଷ ତ ଆସନ୍ତି ନା, ପ୍ରୋଗ୍ରାମ ସରିଲା ପରେ ଡାକିବେ ପ୍ରୋଗ୍ରାମରେ କ'ଣ ସୁବିଧା ସୁବିଧା ପଚାରେ ଯେ କ'ଣ ଅସୁବିଧା ହେଇଛି କ'ଣ ସୁବିଧା ହେଇଛି କେତେ ପଇସା ସର୍ଟେଜ୍ ପଡ଼ିଛି, ଗୁରୁମା ଆଇଲେ ଆମର କ'ଣ କରିଦେବେ ଯେ ଗୁରୁମାଙ୍କୁ ପଇସା ପତ୍ର ଦେବା ନା, ଗୋଟେ ଯିବା ଆସିବା ଖର୍ଚ୍ଚ ଦେବା, ଗୋଟେ ପ୍ରଣାମୀ ଦେବା ଆମର କର୍ତ୍ତବ୍ୟ, ସେ ଡାକିକି ନିଜେ କହେ କ'ଣ ପଇସା ସଟେଜ୍ ହେଇଛି, ଅସୁବିଧା କିଛି ହେଇଛି, ପ୍ରୋଗ୍ରାମ୍ ଅଲଗା ନେଇକି ହେଇଛି, ମାନେ ମାନେ କ'ଣ ମହାରାଜ ମାନେ ଆସନ୍ତି ନେଚର ହେଉଛି କ'ଣ ପ୍ରୋଗ୍ରାମ୍ କଲେ ଏମାନେ ତ ଅର୍ଗାନାଇଜ୍ କରୁଥିବେ ନା, ସେମିତି କରନ୍ତି କ'ଣ ଅସୁବିଧା ରହିଲା କ'ଣ ସୁବିଧା ରହିଛି କ'ଣ ଡିଟେଲ୍ ବୁଝନ୍ତି, ପଇସା ପତ୍ର ତ ନିଅନ୍ତି ନାହିଁ, ଦେଇକି ଯାଆନ୍ତି ପଇସା ପତ୍ର ଦେଇକି ଯାଆନ୍ତି, ଭଦ୍ରଭଦ୍ର ବି ଯେତେ ଆସିଛି ନିଅନ୍ତିନି। ଲାଷ୍ଟ କମରଦାରେ ପ୍ରୋଗ୍ରାମ କରିଥିଲି, ଏଠି ନୂଆ ଜାଗାରେ ପ୍ରୋଗ୍ରାମ କରିଥିଲୁ, କମରଦା ଜାଣିଛନ୍ତି ନା, ଜଳେଶ୍ୱରରୁ ଗଲା ବେଳକୁ ଚନ୍ଦ୍ର ସବୁ ମଝିରେ ପଡ଼ିବ କମରଦା, ସେ କମରଦାରେ 2005 ଦୀକ୍ଷା ଅନୁଷ୍ଠାନ ବି ହେଇଥିଲା, ଜାନୁଆରୀ 5-7-8 ଚାରି ଦିନ ପ୍ରୋଗ୍ରାମ ଥିଲା, ଗୁରୁମା ଆସିଥିଲେ ପୁରା ଭକ୍ତିଷ୍ଠ ଗୋରାମପୁରା, ସିଏ ଯେଉଁଠିକି ଆସିବେ ମାନେ ସାରା ଓଡ଼ିଶାର ଆଉ ଯେତେ ମହାରାଜ ସବୁ ଦଳବଳ ସବୁ ସମସ୍ତେ ଉପସ୍ଥିତ ରହିବେ, ବହୁତ ଆନନ୍ଦ ପାଉଥିଲେ ସମସ୍ତେ, ଆଉ ବହୁତ ଲୋକ 5000 କମ୍ ଲୋକ ସେ ପେଣ୍ଡାଲରେ ନଥିଲେ, ଏତେ ଲୋକ ହୁଅନ୍ତି। ତ ସେଠି ପ୍ରୋଗ୍ରାମ ପ୍ରୋଗ୍ରାମ ସରିଲା, ଦୀକ୍ଷାନୁଷ୍ଠାନ ସରିଲା, ଦୀକ୍ଷାନୁଷ୍ଠାନ ସରିଲା ପରେ ଆସି ବି ବହୁତ ସୁଯୋଗ, ଆଉ ଯେଉଁଠି ମୋର ଗୋଟେ ବଡ଼ ଭାଗ୍ୟ ବି କ'ଣ ଗୁରୁମା ଯେଉଁଠିକି ଆସନ୍ତି ପାଦ ଧୋଇବାଟା ମୋ ଭାଗ୍ୟରେ ମିଳିଯାଏ, ମାୟପୁରରେ ବି ବ୍ୟାସପୂଜାରେ ଷ୍ଟେଜ୍ରେ ମୁଁ ବହୁତ ଥର ପାଦ ଧୋଇଛି, ତ କିନ୍ତୁ ଓଡ଼ିଶାରେ ଆଇଲେ ସ୍ପେଶାଲ ଚାନ୍ସ ତ ଆମର ମିଳେ, ଆଉ ମୁଁ ବି ସବୁ ଭକ୍ତମାନେ ଯିଏ ବି ଥାନ୍ତି ସୁଯୋଗ ଦେଇଛି ଅସୁବିଧା ନାହିଁ। ତ ସେ କମଳଦାସ ଦୀକ୍ଷା ଅନୁଷ୍ଠାନ ସରିଯାଏ, ସାରିକି ଗୁରୁମା ସେଦିନ 8 ଦିନ ଧୋଳିରେ ପଳେଇବେ, ରାସ୍ତା ବହୁତ କଦଳୀ, ସେଠି ଯେଉଁ ଭକ୍ତଙ୍କ ଘରେ ରହୁଥିଲେ ସେଦିନ ମୁଁ ଯେତେବେଳେ ଯାଏ ଗଲା ବେଳକୁ ଗୁରୁମା ସ୍ନାନ କରୁଥିଲେ ଯିବେ ଦ୍ୱୀପରେ, ତା ଯିବେ ଯେତେବେଳେ ତା ଆଗ ଦିନ ମାନେ ଦୀକ୍ଷାର ଆଗ ଦିନ 7 ଦିନ ଘଟା, ତ ଗୁରୁମା ଯେଉଁ ନେଇଗଲି ସ୍ନାନ କରୁଥିଲେ ଯେତେବେଳେ ତେଲ ଲଗେଇବେ ଗୁରୁମା ସ୍ନାନ କରିକି ତେଲ ଆଗରୁ ତେଲ ଲଗେଇବେ, ତେଲ ଲଗେଇ ସୋରିଷ ତେଲ ଲଗେଇବେ, ଖରାରେ ଟିକେ ବସିବେ, ପ୍ରଭାତ ଯେମିତି ଆଉ ସେମିତି ନେବେ, ପ୍ରଭାତ ଶିଖେଇଛନ୍ତି ତାକୁ ଆଉ ତେଲ ଲଗେଇବା ସୋରିଷ ଲଗେଇବେ ପୁରା ଭଲ, ଦାମି ଫାମି ବି କିଛି ନାହିଁ, ସୋରିଷ ଲଗେଇବେ ପୁରା ଲଗେଇଲି ମୁଁ, ମୋ ସହିତ ସୀତା ବୋଲି ଥିଲି, ଦୁଇ ପାଦ ଦେହ ପୁରା ଲଗେଇଲି, ଏଥିରେ ବେଶୀ ସର୍ଭେଣ୍ଟ କେହି ଆସନ୍ତିନି ଗୁରୁମା ସାଙ୍ଗରେ, ଜଣେ ଦୁଇ ଜଣ କେହି ଏଇଠି ହେଲେ ଆସନ୍ତି ଦୂର ଦୂରରେ, ଏତେ କିଛି ଗୁରୁମା ଏତେ ମାନେ ସେବକର ନେସେସରୀ ମନେ କରନ୍ତି। ତ ସେଇଦିନ ପଚାରିଲେ ପ୍ରୋଗ୍ରାମ ତ ଚାଲିଛି କ'ଣ ପଚାରୁଛି, ମୁଁ କିଛି କହିଲି ନା କୁହ କ'ଣ କମିଶ ହେଇଛି କ'ଣ କୁହ, ତାପରେ ଦିନ କ'ଣ କଲେ ଦୀକ୍ଷାନୁଷ୍ଠାନ ସରିଲା, ଦୀକ୍ଷାନୁଷ୍ଠାନ ସରିଲା ପରେ ଗୁରୁମାଜୀ ଯିଏ ଯେତେ ଭକ୍ତ ଆସିଥିଲେ ପ୍ରଣାମୀ ଦେଇଥିଲେ, ଯେତିକି ପ୍ରଣାମୀ ପାଇଥିଲେ ସବୁ ପ୍ରଣାମୀ କି କ'ଣ କଲେ ପୁରନ୍ଦର ପ୍ରଭୁ ହାତରେ ଦେଇ ପଠେଇଲେ। ମୁଁ ଦେଇ ପଠଉଛି ହେଉଛି କ'ଣ ଯେ ଦୀକ୍ଷା ପରେ ଯେଉଁ ଭିକ୍ଷାଟା ମିଳିଲା ଗୁରୁମା ହାତରେ ଦେଇ ପଠଉଛି, ଗୁରୁମାଜୀ କ'ଣ କରିଛନ୍ତି ସେଟା ତ ନବା ଦୂର କଥା, ଯାହା ଯାହା ଭିକ୍ଷା ପାଇଥିଲେ ଆଉ ମିଶେଇକି ପଇସା ସେ ଦେଇ ପଠେଇଲେ ପୁରନ୍ଦର ପ୍ରଭୁ ହାତରେ, ଯେ ଏଇଟା ପୂର୍ଣ୍ଣଚନ୍ଦ୍ରକୁ ନେଇ ଦେଇଦେବ, ସେ ଆଣି ମଧ୍ୟ ଗୁରୁମାଜୀ ସବୁ ପଇସା ଦେଇଛନ୍ତି ଯାହା ପ୍ରଣାମ କହିଲେ, ଗୁରୁମାଜୀ ଭଗବାନ ଦେଇଛନ୍ତି ତାଙ୍କ ମୋତେ କାହିଁକି ଦେବେ କଥା, ତ କାଳ ମୁଁ କ'ଣ କରିବି ଫେରେ ତୁମକୁ ପଇସା ପୁରା ଓକେ, କିଛି ଅସୁବିଧା ସର୍ଟେଜ୍ ନାହିଁ, ବେଶୀ କହିନି ବେଶୀ ଗୁରୁଦେବ ସେ ତାଙ୍କ ଗୁରୁଗିରି କରିପାରିବେ, ତ ସେ ପୁଣି କହିଲେ ମୁଁ କହୁଛି ନା ପଇସାଟା ତାକୁ ରଖିବି, ପୁଣି ଦେଇ ପଠେଇଲେ ପଇସା ଦେଇଦେଇକି ସେ ତାଙ୍କ ଘାଟରେ ନେଲେ, ମାନେ ଏତେ କାନ୍ଦ ଲାଗିଲା ସେଦିନ ମୋତେ ମୋ ଜୀବନରେ, ମାନେ ମାନେ ଗୋଟେ କ'ଣ ଅସୁବିଧାରେ ଯେମିତି ପିତାକୁ ପୁତ୍ରକୁ ଛାଡ଼ି ଦେଇକି ଯାଏନି, ସେ ଜୀବନରେ ସେଇଭଳିଆ ହିଁ ଦେଇଛନ୍ତି ଆମକୁ ଭଲ ପାଇଁ, କେବେ ବି କୌଣସି ଦିନ କେଉଁ ଅସୁବିଧାରେ ପଡ଼ିଲା ଭଳିଆ କିଛି କରୁନାହାନ୍ତି, ଆଉ ସେ କେବଳ ଜୀବନ ସାରା ତାଙ୍କ ଜୀବନକୁ ସାକ୍ରିଫାଇସ୍ କରିଛନ୍ତି ପ୍ରଚାର, ସେ ଯିଏ ମାନେ ସେ କଥା ମୁଁ ଦେଖେ ସେଦିନର ଭଲ ପାଇବା, ଆଜି ତ ବହୁତ କଷ୍ଟ ଲାଗେ ଆଜି ଦିନରେ, ଏତେ ଅନ୍ତରଙ୍ଗ ଭାବେ ମିଶନ୍ତି, ଏତେ ମାନେ ପଇସା ପଇସା ତ ନେଉନାହାନ୍ତି ସେଗୁଡ଼ା ବି ଦେଇକି ଯାଉଛନ୍ତି, କେତେ ଖୁସିଆ ପ୍ରତ୍ୟେକ ବର୍ଷ ନିଜ ତରଫରୁ କହିବେ କେବେ ଯିବି ବୋଲି, ଆଉ କାଳେ ଅସୁବିଧା ଥିବ ସୁବିଧା ଥିବ, ଏତେ ଭକ୍ତ ଏତେ ଆରେଞ୍ଜମେଣ୍ଟ, ତ ସେଥିପାଇଁ ତ ସେ କ'ଣ କରନ୍ତି ସବୁ ମାନେ ମାନେ ଆମକୁ ମାନେ ପୁରା ଏତେ ଆନନ୍ଦ ଦିଅନ୍ତି କେଉଁ ଭଳିଆ ଭଲ ପାଇବେ, ସେ ଭଲ ପାଇବାଟା ତ ଅର୍ଥ ନା, ଆଉ ସବୁ ଭକ୍ତମାନେ ସାରା ଓଡ଼ିଶା ଏତେ ଏକତ୍ର ହୁଅନ୍ତି ନା ଗୁରୁମାନଙ୍କ, ଆଜି ପ୍ରଚାର କମିଯାଇଛି, ମୁଁ ଆମ ପାଇଁ ଦେଖିଛି ଯୋଉ ଗାଁରେ ତାଙ୍କର କରତାଲ ବାଜିଥିଲା ସେଇ ଗାଁରେ ଆଜି ଏତେ ଏତେ ଲୋକ ଭକ୍ତ ହଉଛନ୍ତି ଯୋଉଠିକି ଭାବି ହଉ ଏଇଟା ତ କେବଳ ତାଙ୍କର ଗୌରବ ହଁ ବଡ ଝାପ ଧରିକି ଓହ୍ଲେଇ ଆସିବେ ଷ୍ଟେଜରୁ ତା ନ ମାନେ ଲୋକ ତ ଏକଦମ ପାଗଳ ହେଇଯିବ କେତେ କେତେ ଲୀଳା ତ ଏମିତି ତାଙ୍କର ଅହେତୁକ ଲୀଳା ଏଇ ତିଡ଼ିରେ ତିଡ଼ିରେ 1995 ମସିହାରେ ଦୀକ୍ଷା ହେଇଥିଲା ସେ ଦୀକ୍ଷାରେ ମାନେ କାଳିପଡ଼ିଆରେ ତିଡ଼ିରେ ସେଥିରେ କାଳିପଡ଼ିଆରେ ଯେତେବେଳେ ହେଇଥିଲା ବହୁତ ବଡ଼ ବେଳେ 10,000 ଭଳିଆ ଲୋକ ହେଇଥିଲେ ତାକୁ ହରିଣ୍ଡି ଫୁଟି ବହୁତ ଆଗରୁ ଆସିନା ଗାଡ଼ି ଫାଡ଼ି ଆସିନା ପୁରା ସେତେବେଳେ ଆଟ୍ରାକ୍ସନ୍ ବେଶୀ ପୁରୀ ମାନେ ନିଜେ ଆସୁଥିଲେ ବହୁତ ଫରେନ୍ ଡିଭୁଟି ଆସୁଥିଲେ ଗାଡ଼ି ଆସୁଥିଲା ଯୋଉ ଗାଁକୁ ପଶିଗଲେ କିଏ ଆଟ୍ରାକ୍ଟ ଏତେ ବିଦେଶୀ ଭକ୍ତ ଆସୁଥିଲେ ପୁଣି ଗାଡି ବୁଝିପାରୁଥିଲେ ଗାଡି ସାଙ୍ଗରେ ଆଉ ସେଭଳିଆ ଭକ୍ତ ଲୋକମାନେ ବହୁତ ଲୋକ ହୁଅନ୍ତି 10,000 ଲୋକ ସେ ଫିଲ୍ଡରେ ପ୍ରୋଗ୍ରାମ ହେଇଥିଲା ତ ପ୍ରୋଗ୍ରାମ ସନ୍ଧ୍ୟାବେଳେ ହବ ଯେତେବେଳେ ସନ୍ଧ୍ୟା ପ୍ରୋଗ୍ରାମ ହବ ସେ ସମୟରେ ଏଇଟା ପ୍ରାୟ ମାନେ ଲୋକ ଉପରଳୀର ଘଟଣା 4:30 ଉପର ଘଟଣା ଲୋକମାନେ ଏକତ୍ର ହେଇଛନ୍ତି ପ୍ରୋଗ୍ରାମ ସେ ସମୟରେ ପୁରା କଳାହାଣ୍ଡିଆ ମେଘ ଆସିଲା ଘଡ଼ଘଡ଼ି ମାରିକି ଏତେ ଜୋରରେ ମେଘ ଆସିଲା ପକେଟକୁ ପକେଇ ଗଲା ସେଠି କିଛି ନାହିଁ ଲୋକ ଯିଏ ଯୁଆଡ଼େ ଦୌଡ଼ିବାକୁ ଲାଗିଲେ ପଳେଇବାର ଚକରରେ କିନ୍ତୁ ଗୁରୁମା କୀର୍ତ୍ତନ କରୁଛନ୍ତି ଗୁରୁମା କୀର୍ତ୍ତନ ପ୍ରୋଗ୍ରାମ ଷ୍ଟାର୍ଟ ହବ ଗୁରୁମା ଷ୍ଟେଜରେ ଅଛନ୍ତି 5:00 ସମୟ ହବ ତ ସେ ସମୟରେ ପୁରା କୀର୍ତ୍ତନ ଜୋରଦାର କୀର୍ତ୍ତନ ଚାଲିଛି ଲୋକମାନେ ଇତସ୍ତିତ ପୁରା ଅନ୍ଧାର ଗୋଟେ ଖସି ପଡ଼ିବ ମେଘଟା ଏତେ ଜୋରେ ବର୍ଷେ ଗୁରୁମା ଦେଖିଲେ ଏତେ ବଡ଼ ଆରେଞ୍ଜମେଣ୍ଟ କୁଆଡ଼େ ବିଫଳ ହେଇଯିବ କେତେ ବଡ଼ ପ୍ରୋଗ୍ରାମ ଏତେ ଲୋକ ଗୁରୁମାଜ କହିଲେ ସବୁ ରୁହ କେହି ଯିବନି କିଛି ହବନି ତମର ଓହ୍ଲେଇ ଆଇଲେ ତଳୁ ଷ୍ଟେଜରୁ ଓହ୍ଲେଇ ଆଇଲେ କୀର୍ତ୍ତନ କରୁଥିଲେ ଓହ୍ଲେଇ ଆସିକି ଗଲେ ପୁରା ଉପର ଆକାଶ କୀର୍ତ୍ତନ କରୁଥିଲେ ଉପର ଆକାଶ ବନେଇଲେ ହାତକୁ ଉଠେଇଲେ ହାତକୁ ଉଠେଇଲେ ହାତକୁ ଉଠେଇକି ଏମିତି ତଳକୁ ପକେଇଲେ ପ୍ରାକ୍ଟିକାଲ ସବୁ ଏଗୁଡ଼ା ହାତକୁ ତଳକୁ ପକେଇଲେ ସମସ୍ତଙ୍କ ଆଖି ସାମ୍ନାରେ ମୁହୂର୍ତ୍ତଙ୍କ ମଧ୍ୟରେ କୁଆଡ଼େ ମେଘ ପଳେଇଗଲ କିଛି ଏଇ ଘଟଣା କେତେ ଥର ଘଟିଛି ମାୟପୁର ବେଲପୁକୁରରେ ଘଟିଛି ଏ ଘଟଣା ଆଉ ପୁରା କୁଆଡ଼େ ମେଘ ପଳେଇଲା ହାତ ଉଠେଇକି ମହାମନ୍ତ୍ର କରିକି ଯୋଉ ଭଗବାନ ପ୍ରାର୍ଥନା କରି ହାତ ତଳକୁ ଦେଇଦେଲେ ମେଘ ପଳେଇଲା ଆଉ କେତେ ଏକଦମ ସୁନ୍ଦର ପ୍ରୋଗ୍ରାମ ହେଲା ଆଉ କିଛି ଅସୁବିଧା ସବୁ ଗଲେ ଖାଇଲେ ପିଇଲେ ଶୋଇଲେ ବିଛଣାକୁ ସମସ୍ତେ ଯାଇସାରିଲେ ଢାଳିଲା ବର୍ଷା ଏକଦମ ଜୋସ୍ତ ବର୍ଷା ଯଦି ଷ୍ଟକ୍ ହେଇଥିଲା ସବୁ ଲୋକ ଖୁସି ହେଇଗଲେ ଯେ ସାର୍ କଣ ମାନେ ସବୁ ଜାଣିଛନ୍ତି ଇଏ ହଉଛି ଜଣେ ଦେଣା ତାଙ୍କ ଭିତରେ ଗୋଟେ ମାନେ ଅଛି ଶକ୍ତି କାର୍ଯ୍ୟ କରୁଛି ମାନେ ପ୍ରାକ୍ଟିକାଲ ଆଉ ପଙ୍ଗୁ ଲଙ୍ଗ ହେଇଥିକିରି ମୁଁ କମ୍ କରୁଛି ବାଚାଣ ପଙ୍ଗୁ ଗୋଳ ହେଇଥିକିରି ଏଇଟା ତ ଆମ ଆଖି ଆଗରେ ଦେଖୁଛି ଏଇ ଯୋଉ ବର୍ବତା ଜାଗା କଥା କହିଲି ଭାତି ସେ ଲୋକ ତା କାଳୀ ଚା ସାଧକ ଥିଲେ ଶିବ ଉପାସକ ବଡ଼ ଥିଲେ ତାନ୍ତ୍ରିକ ଥିଲେ ତ ମନ୍ତ୍ର କେମିତି ତ୍ରୁଟି ହେଇଛି ତାଙ୍କର କଣ କରୁଛି ନା ତନ୍ତ୍ର ବଳରେ ଓଲଟା କ୍ରିୟା ହେଇଯାଇଛି ତାଙ୍କ ଉପରକୁ କ୍ରିୟା ହେଇଯାଇଛି ପୁରା ଏଇଠି ଗୋଡ଼ ଅଛି କି ତଳୁ କାମ କରେ ଘୁଷୁରୀ 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 ଯାଆନ୍ତି ଛିଡ଼ା କେବେ ହେଇପାରନ୍ତି ଚାକିରି କରୁଥିଲେ ଇରିଗେସନ ଅଫିସରେ ଏଇ ଗୋପୀପୁରଙ୍କ ବାପାଙ୍କ ସାଙ୍ଗରେ ତ ସେଠି ସେ ପ୍ରଭୁ କହିଲେ ବହୁତ ଆଡୁ ବହୁତ କିଛି ଦେଖି ଔଷଧପତ୍ର ଗୁଣି ଗାରୁଡ଼ି ତାନ୍ତ୍ରିକ ଯିଏ ଯାହା ପାରିଲା କଣ ଯିବ ତା ଜୀବନ କେବେ ଆଉ ସଫଳ ହେଲାନି ଗୁରୁମାନେ ମାନେ ଇଏ କହିଲେ ଭଗବାନ ଦେଖନ୍ତୁ ତୁମେ ତ ବହୁତ ଜାଗା ଦେଖିଲଣି ଏଇଟା ହଉଛି ମାନେ 82-83 ମସିହାର ଘଟଣା ତମେ ଗୋଟେ କାମ କର ଆମ ଗୁରୁମାନେ ଆସୁଛନ୍ତି ଭୁବନେଶ୍ୱର ତମେ ଥରେ ତାଙ୍କ ପାଖକୁ ଚାଲ ଥରେ ଚାଲ ଥରେ ଯାଇକି ଦେଖା କରିକି ଆସ ତମକୁ ଜାଣେନି ଗୁରୁ ଏମିତି କାହିଁ ପଟାନି କଣ କଣ ସେଗୁଡ଼ାକ ସାତ କରା କଣ ଯେ ରୋଗ ଭଲ କରିଦେ ଜଣେ ଏମାନଙ୍କୁ ଗୋଟେ ବିଶ୍ୱାସ ଗୋଟେ ଅନେଇ ଚାଲ ବୋଉକୁ କହିଲା ପରେ ସିଏ ତାଙ୍କୁ ବେଳେବେଳେ କଣ କଲେ ତାଙ୍କୁ ଯେତେବେଳେ ଦରମା ବାରି ବାରିକି କିଛି ଗୋଟେ ହୁଏ ମଝିରେ ମଝିରେ ସେ କଣ ତାଙ୍କୁ ରିକ୍ସାରେ ସେଠୁ ଉଠେଇ ଦିଅନ୍ତି ରିକ୍ସାବାଲା ଆଣି ତାଙ୍କ ଚେୟାରରେ ବସେଇଦିଏ କ୍ଲର୍କ ଥିଲେ ସେ ତ ହେଡ଼ କ୍ଲର୍କ ବି ଥିଲେ ସେ ଏରିଏ ସହ ଏମିତି କରିକି ବେଳେବେଳେ ଆସନ୍ତି ଯାଇ ଭେଟଙ୍କୁ ଭକ୍ତଙ୍କ ତାଞ୍ଚରେ ପାଖକୁ ବସ୍ରେ ଭୁବନେଶ୍ୱର ନେଇଗଲେ ଟିକେଟ ଖାଇକି ବସ୍ ନେଇଗଲେ ଗୁରୁମା ଯେତେବେଳେ ଥାନ୍ତି ସେଠି ଗୁରୁମାଙ୍କ ସହିତ ତାଙ୍କୁ ସାକ୍ଷାତ କରିଲେ କିଛି କଥା ନାହିଁ ଶୀଘ୍ର ହେଇଯିବ ତୁମେ ଯେତେ ଶୀଘ୍ର ଚାହିଁବ ସେତେ ଶୀଘ୍ର ହବ। ଭଗବାନ ତାଙ୍କୁ ଯେତେ ଶୀଘ୍ର ଚାହିଁବ ସେତେ ଶୀଘ୍ର ହବ, ପୁଣି ଚାଲିପାରିବ। ବହୁତ ଖୁସି ହେଇ ଜପମାଳା ଆଣିକି ଦେଲେ, ଜପମାଳା ଆଣିବ, ଆଜିଠୁ ଜପ କରିବ। ଜପ କରିପାରିବ କଷ୍ଟର ତ ସମସ୍ତେ କହନ୍ତି ହଁ ଭଲ ଆଳତା। ଯେ ଯେଉଁଦିନ ତୁମର ଷୋଳମାଳା ଜପ ଆରମ୍ଭ ହବ ସେଦିନ ତୁମେ ଛିଡ଼ା ହେଇଯିବ। ଆଉ ଯେତେବେଳେ ଷୋଳମାଳା ଜପ କଣ୍ଟିନ୍ୟୁ କରିବ ଚାଲିପାରିବ, କିଛି ଅସୁବିଧା ନାହିଁ। ତ ଏତିକି କଥା ଗୁରୁ ମହାରାଜ କହନ୍ତି, ମାନେ ନାମ ପ୍ରତି କେତେ ଭରସା। ଭଗବାନଙ୍କ ନାମ କଲେ ସବୁ ରୋଗ ପଳେଇବ, ଅଲ୍ ପ୍ରୋବ୍ଲେମ୍ ୱାନ୍ ସଲ୍ୟୁସନ୍। ଏଲା ମାନେ ତାଙ୍କ ଆଖି ଆଗରେ ଜ୍ୱଳନ୍ତ ମହାପ୍ରଭୁ କେତେ କେତେ ଭକ୍ତଙ୍କୁ ହରିକୃଷ୍ଣ ମହାମନ୍ତ୍ରକୁ ଜୀବନ ମୃତ୍ୟୁ ମୁଖରୁ ବଞ୍ଚେଇ ଦେଇଛନ୍ତି। ଇଏ ଗୋଟେ ଚାଲିପାରିବନି ନା, ମାନେ ନାମ ପ୍ରତି କେତେ ଦୃଢ ବିଶ୍ୱାସ ଅଛି। ନାମ ଜପ ଷୋଳମାଳା ଜପ କଲେ ତମେ ଚାଲିପାରିବ, କିଛି ଅସୁବିଧା ନାହିଁ। ଇଏ ଆସିକି ଚାରିମାଳା ଜପ କଲେ ଆଗେ ସପ୍ତାହ ଖଣ୍ଡେ କରିତେ 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 ବଢ଼େଇଲେ, ଗୋଟେ ମାସ ଭିତରେ ସେ ଷୋଳମାଳା ଧରେଇଲେ, ଅସୁସ୍ଥ ଥାନ୍ତ ଆଉ ମାସ ବେଳକୁ ସେ ଚାଲିଲେ। ଷୋଳମାଳା ଜପ ହେଲେ ସେ ଚାଲିଲେ, ଯେତେବେଳେ ଷୋଳମାଳା ମାସେ ଖଣ୍ଡେ ଚାଲିଛନ୍ତି ସାଇକେଲ ନେଇକି ଅଫିସ୍ ପଳେଇଆଇଲେ। କିଛି ଆମେ ଜୀବନ ସାରା ତାଙ୍କ ସହିତ ପରେ ମିଶିଛେ, ତ ସେ ତା ଜୀବନରେ କାନ୍ଦିକି କହନ୍ତି କିନ୍ତୁ ଗୁରୁ ନୁହନ୍ତି। ଗୁରୁ ହେଲେ ଗୁରୁ କ'ଣ କାମ କାମ ଭଲ କରିଦିଏ ନା? ଇଏ ଭଗବାନଙ୍କର କିଏ ପାର୍ଶ୍ୱଦ ନେଇଥିଲେ, ମୋ ଜୀବନରେ ପଙ୍ଗୁ ଲଙ୍ଘ ଏତେ ଗିରି ପ୍ରାକ୍ଟିକାଲି ଜଳନ୍ତି। ଗତ ବର୍ଷ ଅପ୍ରକଟ ହେଇଗଲେ ପଙ୍ଗୁ ଲଙ୍ଘ ଏତେ ଗିରି, ଏଟା ତ ମୁଁ ନିଜେ ମୋ ଅଙ୍ଗରେ ଲିଭେଇଛି, ଆଉ କ'ଣ ହେଇପାରିବ? ଏମାନେ ସାଧାରଣ ଲୋକଙ୍କ କଥାରେ ଏଗୁଡ଼ା କେବେ ହୁଏନି। ଭଗବତ ପାର୍ଶ୍ୱ ସେମାନେ ଜାଣିଥିଲେ ହିଁ ମାନେ ଭଗବତ ପାର୍ଶ୍ୱ, ନହେଲେ ଗୋଟିଏ ଭଳିଆ ଏମିତି ଏଇଭଳିଆ କେତେ ଆମେ ଦେଖୁଛେ ଆପାତତ ସିଏ ଆଜି ଅସୁସ୍ଥ ହେଇକି ଅଛନ୍ତି। ଏଟା ହଉଛି କେବଳ ପ୍ରାଣ ଆଛେ ଯାର ସେ ହେତୁ ପ୍ରଚାର। ଏଇଟା ଏଇ ଏଇ ମହାପ୍ରଭୁଙ୍କର କଥାଟାକୁ ଶିଖିବା ପାଇଁ ଇସ୍କନରେ ବହୁତ ସନ୍ନ୍ୟାସୀ ଟିକେ 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 ସନ୍ନ୍ୟାସୀ ବହୁତ ପ୍ରଚାର, ଟିକେ ଅସୁସ୍ଥ ହେଲା ବେଳକୁ ମଧ୍ୟ ଅସୁସ୍ଥ ହୋଇ ବସୁଛନ୍ତି ତ ସେଇଥିପାଇଁ ଏଇଟା ଗୁରୁମା ସେଇ ଇସ୍କନକୁ ଗୋଟେ ଭବିଷ୍ୟତ ପାଇଁ ଶିଖେଇବେ ଯେ ଶରୀର କେବେ ପ୍ରଚାରରେ ବାଧା ଦେଇପାରେ ନା, ଅସୁସ୍ଥତା କେବେ କୃଷ୍ଣ ଭାବନା ମୃତ୍ୟୁ ପ୍ରଚାରରେ ବାଧା ଦେଇପାରେ ନା। ସେଇଟା କେବଳ ଶିଖିବା ପାଇଁ ପ୍ରାଣ ଅଛି ଯାର ସେହେତୁ ପ୍ରଚାର, ପ୍ରାଣ ଅଛି ମାନେ ସେ ପର୍ଯ୍ୟନ୍ତ ସେ ପ୍ରଚାର କରିବ। ସେଇଟା ଖାଲି ପ୍ରାକ୍ଟିକାଲ ଜଗତକୁ ଶିଖିବା ପାଇଁ ଏଇଟା କରିବା କରୁଛନ୍ତି ଆଉ କାହିଁକି ସେଇ ଅବସ୍ଥାରେ ଜଣେ କରୁଛନ୍ତି। ଆଉ ତାଙ୍କର କ'ଣ କ'ଣ କ୍ଷତି କ'ଣ ହେଇଯାଇଛି, ଚେତନାର ଡିପ୍ରେସ ହେଇଯାଇଛି। ଜଡ଼ ଭରତ ଭଳିଆ ଜଡ଼ ଭରତ ମୃଗ ଭରତ ଶରୀରରୁ ମୃଗ ଶରୀର ପାଇଲେ ଆହୁରି କୃଷ୍ଣ ଚେତନାରେ ବେଶୀ ରହିଲେ, ଆହୁରି ଜଡ଼ ଭରତ ପାଇକି ଆହୁରି କୃଷ୍ଣ ଚେତନାରେ ବେଶୀ ରହିଲେ। ଆଉ କ'ଣ ଶରୀର ଚେତନା ସହିତ କ'ଣ ସମ୍ବନ୍ଧ ଅଛି? ତାଙ୍କର ଆଧ୍ୟାତ୍ମିକ ଜୀବନ ତାର ଭଗବତ ଚେତନାରେ ଡେଭଲପରେ କ'ଣ ଅଛି? ଏଟା ତ ଚେତନା ଚେତନା, ଶରୀରଟା କ'ଣ ଶରୀରଟା କୃପା କରୁଛି କି? କୃପା କରୁଛି ହଉଛି ତାର ଶୁଦ୍ଧ ଜୀବାତ୍ମା ଚେତନା। ଆଉ ସେ ତ ଏତେ ଶୁଦ୍ଧ ଏତେ କ'ଣ କହିଲେ, ସେଇଭଳିଆ ପରିସ୍ଥିତିରେ ସେ କୃଷ୍ଣ ଭାବନାର ପ୍ରଚାର କରୁଛନ୍ତି, ତାଙ୍କ ପ୍ରତି ଭଗବାନ ଏଇ ପରିସ୍ଥିତିରେ ଯେ ପ୍ରଚାର କରୁଛନ୍ତି, ଏତେ ସାଧନା କରୁଛନ୍ତି, ଯାହା କିଛି କରୁଛନ୍ତି, ତାଙ୍କର ଯୋଉ ବର୍ତ୍ତମାନ ଅନୁଭବଟା ଆହୁରି ବେଶୀ ହବ ନା ହଉନି, ପ୍ରାକ୍ଟିକାଲ କ୍ଷେତ୍ରରେ ବେଶୀ ହବ। ସେ ଜୀବକୁ ଗୋଟେ ଉଦ୍ଧାର କରିବା ଲୋକ କିଏ ଯଦି ମାନେ ଯଦି ଅସୁସ୍ଥ କିଏ ଗୋଟେ କହୁଥିଲେ ଯେ ଅସୁସ୍ଥ ସିଏ ଦୀକ୍ଷା ଦେଉଛନ୍ତି, ଅସୁସ୍ଥରେ କ'ଣ ସୁସ୍ଥ କ'ଣ? ରାଧାକୃଷ୍ଣ ମହାରାଜ କ'ଣ ଅସୁସ୍ଥ ଭାଗ ଦେବ ତା କହୁନାହାନ୍ତି? ଫିଜିକାଲ କନେକ୍ସନ ସହିତ କ'ଣ ଅଛି? ଆତ୍ମାର ପରମାତ୍ମା ସହିତ ସମ୍ବନ୍ଧ ସେଥିପାଇଁ ଏଠି ଭଗବାନଙ୍କୁ ଏବେ ଆହୁରି ଭଗବାନଙ୍କୁ କହିବା ସବୁ ତତ୍କ୍ଷଣା ଭଗବାନ ତାଙ୍କର ଭଗବଧାମଟା ଗ୍ରାଣ୍ଡଟା କ୍ୱିକ୍ କରିଦେବେ। ଇଏ ହେଉଛି ଘଟଣା, ସେଇ ପରିସ୍ଥିତିରେ ଗୁରୁ ମହାରାଜ କୌଣସି ପାର୍ଥକ୍ୟ ନାହିଁ, ଏତେ ଶୁଦ୍ଧ ଭଗବତ ଭକ୍ତ ତାଙ୍କ ଜୀବନ ମାନେ ବହୁତ ବହୁତ ଆହୁରି ମୋ ଜୀବନରେ ତ ବହୁତ ବହୁତ ଅଜସ୍ର ଘଟଣା ଘଟିଛି ମୋ ଜୀବନରେ ତାଙ୍କ ସାଙ୍ଗରେ, କେତେ ସାନ୍ନିଧ୍ୟ ପାଇଛି। ତ ଇଏ ହେଉଛି ସେମାନଙ୍କର ଭଲ ପାଇବା, ରାଗନ୍ତି ଶାସନ କରନ୍ତି। ବାଲେଶ୍ୱର ଘଟଣା କହୁଥିଲି ନା, ବାଲେଶ୍ୱର ପେଣ୍ଡେଲରେ ମୋତେ ଯଦି ଏଇଟା କହେ ବାଲେଶ୍ୱର ପେଣ୍ଡେଲରେ ଗୁରୁ ମହାରାଜ 2003 ସେଇ ପରମିଟ୍ ପଡ଼ିଆ ପଡ଼ରେ ପରମିଟ୍ ମେଡ଼ିକାଲ ସାମ୍ନାରେ ପରମିଟ୍ ପଡ଼ିଆ, ତା ଏପଟଟା ହେଉଛି ଗୋଟେ ମାରୱାଡ଼ିମାନଙ୍କର ଫିଲ୍ଡ ଅଛି ପରମିଟ୍ ପଡ଼ିଆ ଉଠି। ସେଠି ବହୁତ ବଡ଼ ଫଙ୍କସନ୍ ହେଇଥାଏ, ବହୁତ ବଡ଼ ଫଙ୍କସନ୍ ହେଇଥାଏ 2003 ମାରୱାଡ଼ିମାନଙ୍କର ପ୍ରୋଗ୍ରାମ୍ ଚାଲିଥାଏ ତାଙ୍କର, ଅଗ୍ରୱାଲା ଫ୍ୟାମିଲି ମାନଙ୍କର। ସେଇ ପେଣ୍ଡେଲ ଆମେ ବି ଚାହିଁଲୁ କରିତେ ସେଇଠି, ବହୁତ ମାରଣୀ ହେଇଗଲୁ କହିଲେ ଆମର ପେଣ୍ଡାଲଟା ଥିବ ଆପଣମାନେ ସେଠି କରିଦେବେ କିନ୍ତୁ କରିବୁ ତ ସେତେବେଳେ କ'ଣ ହେଲା ଆମେ ସେଇଠି ବି ଆରେଞ୍ଜ କରିଦେଲୁ ବହୁତ ବଡ଼ ପେଣ୍ଡାଲ ଥିଲା ସବୁ ଦେଇଥିଲୁ ଆମେ ଯେଉଁ ସେଇଠି ପ୍ରୋଗ୍ରାମ କଲୁ ଏ ପ୍ରୋଗ୍ରାମରେ ବହୁତ ସୁନ୍ଦର ପ୍ରୋଗ୍ରାମ ହେଲା ଦୀକ୍ଷା ଅନୁଷ୍ଠାନ ଗୁରୁବାର ଦୀକ୍ଷା ଅନୁଷ୍ଠାନ ସରିଯିବା ପରେ ଗୁରୁବାର ସମସ୍ତଙ୍କ ସାଙ୍ଗରେ ଫଟୋ ଉଠାଇବା ପାଇଁ ଯାଇଲୁ ବହୁ ଭକ୍ତାନ କଲି ଯେ ଗୁରୁବାର ଏକା ସାଙ୍ଗେ ଫଟୋ ସେଠି ଫ୍ଲାଗ୍ ହିଷ୍ଟିଂ ଗୋଟେ ମଣ୍ଡପଟେ ଅଛି ଉଚ୍ଚାଟା ପତାକା ଉତ୍ତୋଳନ ଯେଉଁ ପିନ୍ ଗୋଟେ ତା ବଡ଼ ଆକାର ଗୋଲ ଆକାର ଅଛି ସେଠି ଗୁରୁବାର ତାପରେ ଚଢ଼ିଲେ ଭକ୍ତି ବସ୍ତୁ ମହାରାଜ ଗୋରା ପ୍ରେମ ମହାରାଜ ସନ୍ନ୍ୟାସ ନେଇନଥିଲେ ଆଉ ତାପରେ ପ୍ରତାପଦ୍ର ପ୍ରଭୁ ସବୁ ବଡ଼ ବଡ଼ ସିନିୟର ଭକ୍ତ ଗୋଲିଦେବ ସବୁ ସିନିୟର ପୂର୍ଣ୍ଣ ସବୁ ଥିଲେ ମୁଁ ଥିଲି ଗୁରୁମା ପାଖରେ ଛିଡ଼ା ହେଇଛି ସେଠୁ ଗୁରୁମା ସମସ୍ତଙ୍କୁ ମିଶିଲେ ସେଠି କିଛି ଭକ୍ତମାନେ ଥିଲେ ଝିଅ ପିଲା ଅନେକ ଜଣ ଥିଲେ ଚାରି ପାଞ୍ଚ ଛଅ ସାତ ଜଣ ଝିଅ ଥିଲେ ଗୁରୁମା ଦେଖିଲେ ଗତ ତ ଆଗଥର ଆସିଥିଲେ ସବୁ 2002 ତ ସେମାନେ ଗତଥର ଗୁରୁମା ତାଙ୍କୁ ପଚାରିଥିଲେ ତ ଯପ କରୁଛୁ ସେ କହିଲେ ହଁ ଆଉ ଦୀକ୍ଷା ନଉନ ନା ପରେ ନବୁ ନବୁ କହିଲେ ଦୀକ୍ଷା ନବୁ କହିଲେ ମାନେ ଯଦି ଆଚରଣ ଠିକ୍ ଥାଏ ତାହେଲେ ଦୀକ୍ଷା ନେବା କଥା ତ ସେଦିନ ବୋଧେ କି ତମର ଦୀକ୍ଷା ହେଲାନି ଏଥର ତମର ଦୀକ୍ଷା ହେଲାନି ତମେ ତାହେଲେ ଆଚରଣ କରୁନ ନା କରୁନ ସବୁକିଛି କରୁଛୁ ଶୁଣ ସବୁକିଛି କରୁଛୁ ଆଉ ଦୀକ୍ଷା ହେଲାନି ନା ପୂର୍ଣ୍ଣଚନ୍ଦ୍ରକୁ ଦେଲେନି ମନା କରି ଏଣୁ କହିଲେ ପୂର୍ଣ୍ଣଚନ୍ଦ୍ରକୁ ଦେଲେନି ଯଦି କହିଲେ ମତ ନେଲି ତମେ ଦେଲନି କାହିଁ ଗୁରୁମା ତ ଉପରୁ ମନା କରିଛନ୍ତି କହିଲେ ଯେ ଉପରୁ ମନା କରିଛନ୍ତି ମୁଁ କହିଲି ଗୁରୁମା ଉପରୁ ମନା କରିଛନ୍ତି ଉପରୁ ମନା କରିଛନ୍ତି ମୋତେ ଗୋରାପ୍ରେମ ମହାରାଜ ମନା କରିଥିଲେ ତ କାହିଁକି ଆମେ ପ୍ରୋବ୍ଲେମ ହୁଏ ପ୍ରାକ୍ଟିକାଲରେ ବହୁତ ପ୍ରୋବ୍ଲେମ ହୁଏ ତ ସେତେବେଳେ ଗୋଟେ ଘଟଣା ଘଟିଥିଲା ପାଇଁକି ଗୋଟେ ଝିଅଟେ ପୂର୍ବତନ ପ୍ରଚାରକ ମାନଙ୍କୁ ମାନେ କ'ଣ ଫିଲ୍ଡ ଝିଅମାନେ ଭକ୍ତ ଝିଅମାନେ ସେ କ'ଣ କରନ୍ତି ବ୍ରହ୍ମଚାରୀମାନଙ୍କ ସହିତ ବିବାହ କରିବା ପାଇଁ ଚାହାନ୍ତି କିନ୍ତୁ ଝିଅଙ୍କୁ ଦେବାଟା ଉଚିତ ନା ଆମେ ଇନଭଲ୍ଭ ହେଲେ ବୋଲି ହେଉଛୁ ଏମିତିଆ ଭଚାର ମୁଁ କେସ୍ ହେଇଛି ଗୋଟେ ଯେଉଁଥିପାଇଁ ଗୁରୁମାନେ ଚାହିଁନଥିଲେ ଆଜି ସୁବ୍ରତ ଦେବରୁ ବି କହୁଥିଲେ ହେଲେ ମୋ ଝିଆରୀର ବହୁତ ଭାଗ୍ୟ ଥିଲା ଭଚାର ଭଳିଆ ଗୋଟେ ସ୍ୱାମୀ ପାଇଲା ସେଭଳିଆ ତ ମାନେ ସନ୍ନ୍ୟାସ କିଣିଲି ଗୁରୁମା ତାଙ୍କୁ କହିଥିଲେ ନା ମାନେ ଗୁରୁମା ଅନୁମତି ଦେଇଛନ୍ତି ନା ପ୍ରଚାରକୁ ପୁଣି ପ୍ରଚାରକୁ ଗୁରୁମା ଅନୁମତି ଦିଅନ୍ତି ନା କେବେ ଇଦୁଜା ଗୃହସ୍ଥ ହବ କେବେ ଭଦ୍ରଚାରୀକୁ ଅନୁମତି ଦେଲି 3 ବର୍ଷ ୱେଟ୍ କଲା 2.5 ବର୍ଷ ପରେ ଭଚାରକୁ ବହୁତ ଇଏରେ ମ୍ୟାନେଜ୍ କରୁ ଗୁରୁମା ତାଙ୍କୁ ସନ୍ନ୍ୟାସ ଦେବାର ଥିଲା ସେ ଗୃହସ୍ଥରେ କ'ଣ ହବ ପୂର୍ଣ୍ଣପୁରୁଷଙ୍କ କ୍ଷେତ୍ରରେ ସେମିତି ଗୋଟେ ଝିଅ ମ୍ୟାରେଜ୍ କରିବାର ତାଙ୍କ ପଛରେ ବହୁତ ଚାହିଁଥିଲି ସେ ନେଇ ଗୋରାପୁର ମହାରାଜ ବହୁତ ବିରକ୍ତ କରୁଛନ୍ତି ତୁମ ଓଡ଼ିଶା ଝିଅକୁ ଦୀକ୍ଷା ଦେବନି ଏସବୁ ଦୀକ୍ଷା ନେଇଥିଲେ ସେମାନେ ବ୍ରହ୍ମଚାରୀ କି ବାହାରେ ପ୍ରଚାର କରନ୍ତି ସେଇ ଜମା ଦୀକ୍ଷା ସେ କହିଥିଲେ ମୁଁ ଆଉ ତାଙ୍କୁ ସେଇ ଡରରେ ତାଙ୍କୁ କିଛି ଜମାରେ କହୁଛନ୍ତି ମୁଁ କହିଥିଲି ଉପରକୁ କହିଛନ୍ତି ଗୁରୁମା ଆଜିକାଲି ଉପରେ କିଏ କହିଛି ସମସ୍ତଙ୍କ ଉପରେ ତ ମୁଁ ସମସ୍ତଙ୍କ ଉପରେ ତ ମୁଁ ଉପରେ ମାନେ କିଏ ମନା କରିଛି କୁହ ମୁଁ ଆଉ କହିବି ନା ଗୁରୁ ମହାରାଜ ମନା କରୁଛନ୍ତି ମୁଁ ତ କହିବି ନାହିଁ ନା ମହାରାଜ ମୋ ଚାଲ ଉଠେଇବି ମୋତେ ସମସ୍ତଙ୍କ ଉପରେ ମୁଁ କିଏ କହିଛି କୁହ ତମେ ଗୁରୁ ଉପରେ ଗୁରୁଗିରି କରୁଛ ମୁଁ କହିଥିଲି ତମେ ଦୀକ୍ଷା ଦେଇଥିଲି ତମେ ଗୁରୁ ଉପରେ ଗୁରୁଗିରି କରୁଛ ତମକୁ ମୋର ରାଗ ତମକୁ ତମାକେ ଆମ ରାଗ ଅଛେ କହିଲେ ଆଉ ତାକୁ ମୁଁ କହିଲି ଯେ ଗୁରୁ ମହାରାଜ ତ ଏମାନେ ବିବାହ ହେଲା ପରେ ଅସୁବିଧା ହେଉଛି କ'ଣ କହିଲି ଗୁରୁ ମାନେ ବିବାହ ହେଲା ପରେ ତ ଏମାନଙ୍କ ରାଗ ହେଉଛି କହିକି ଗୁରୁମା ଗୋଟେ ଚାପଡ଼ ମାରିଲି ତମେ ରାଗ ହେଉଛି ବୋଲି କହିକି ରାଗିକି ଗୋଟେ ଚାପୁଟେ ମାରିଲି ଚାପୁଟେ ତ ମାରିଲେ ମୁଁ ତ ପୁରା ସତର୍କ ଥିଲି ଆଉ ଅଭଦ୍ରାମୀ ଜୀବନ ସେତେବେଳେ ଗୁରୁମା ଯେତେବେଳେ ମାରିଲେ ଯେତେବେଳେ ମାରିଲେ ମାରିଲେ ଯେତେବେଳେ ମୁଁ କ'ଣ କହିଲା ମୁହଁଟାକୁ ବୁଲେଇ ଆଣିଲି ମୁହଁଟା ଯେତେବେଳେ ବୁଲେଇ ଦେଲି ଆଙ୍ଗୁଳିଟା ଏଇଠି ବାଜିକି ପଳେଇଲା ତାହେଲେ ଆଙ୍ଗୁଳିଟା ଏଇଠି ଏମିତି ହାଲକା ହିଁ ବାଜିକି ପଳେଇଲା ପୁରାଟା ଯୋଉ ବସିବା କଥା ଥିଲା ବସିଲାନି କାନରେ ତ ଯାଏ ବଞ୍ଚିଗଲି ଭାବିଲି କିନ୍ତୁ ସେଦିନ ମୋର ବହୁତ ଭାଗ୍ୟ ଥିଲା ଗୁରୁଙ୍କ କୃପାଟାରୁ ବଞ୍ଚିତ ହେଇଗଲି ପରେ ସେତେବେଳେ କ'ଣ ସେ ମନ ମାଇଣ୍ଡ କାମ କଲେ ସେଇଠି କ'ଣ କହିଲେ ନା ସେଠି କ'ଣ କହିଲେ ନା ମାନେ କ'ଣ କଲେ ମାନେ ବିବାହ ପରେ ମାନେ
ତାଙ୍କ ବାପା ମା ସମସ୍ତେ କହୁଛନ୍ତି ଯେ ବିବାହ ପରେ ବାପା ମା ମାନେ ଅରାଜି ଅଛନ୍ତି, କାହିଁକି ନା ଏମାନେ ବାହା ଦୀକ୍ଷା ନେଲା ପରେ ବାହା ବି କାମ ତ ବହୁତ ଅସୁବିଧା ହେବ ସେତେବେଳେ ଯଦି ଅଭକ୍ତ ଗୁରୁ ଗଲେ। ଗୁରୁ ମହାରାଜ କହିଲେ ତାହେଲେ ଗୋଟେ ଜୀବାତ୍ମା ସେ ଆଜି ଝିଅ ଦେହ ପାଇଛି ବୋଲି ସିଏ କର୍ମୀ ଘରକୁ ଦୀକ୍ଷା ନ ନେଇକି ତମେ କହୁଛ ଯେ ସଂସାରରେ କେମିତି ଚଳିବ, ସେ ଭୌତିକ ସଂସାର ସୁଖ ଭୋଗ କରିବ ବୋଲି କର୍ମୀ ହେଇଯିବ। ଏ କଥା କହୁଛି ଭୌତିକ ସୁଖ ଭୋଗ କରିବ ବୋଲି କର୍ମୀ ହେଇଯିବ ସେଟା ଭଲ ନା ବରଂ ଭକ୍ତ ହେଇକି ନବା ହେଇକି ରହିବା ଭଲ ମୋତେ କୁହ, ତାହେଲେ ସେ ଯିବାପାର କେଉଁଥିରେ କଲ୍ୟାଣ ହବ ତମେ? ସେମାନେ ଶୁଦ୍ଧ ଭକ୍ତ, ବାପା ମା ଚିନ୍ତା କରୁଛନ୍ତି ମୋ ଝିଅଟାକୁ ବାହାଘର ଦେଖିବା ଦେଇନି ଯାହାକି ବାହା ହେବେନି, ଭକ୍ତ ଛଡ଼ା କେତେଟା ଭକ୍ତ ଯେମିତି ବାହା ହେବେନି ବାହା ହେବେନି। ଗୌରାଙ୍ଗ ମହାରାଜ ବି ସେୟା ଚିନ୍ତା କରୁଛନ୍ତି କି ବାହାରିଲା ବେଳେ ବ୍ରହ୍ମଚାରୀଙ୍କୁ ଭସେଇବେନି, ସେଇଥିପାଇଁ ଏ କଥାରେ ସେ ଦେଉନାହାନ୍ତି। କିନ୍ତୁ ଗୁରୁ ମହାରାଜ ଚିନ୍ତା କରିକି ଜଣେ ଶୁଦ୍ଧ ଗୋଟେ ଜୀବାତ୍ମା ତାର ଯଦି ଦୀକ୍ଷା ନଉନି ସେ ତାର ଉଦ୍ଧାର ହବ କି ନୁହଁ, ସେଥିପାଇଁ ତାଙ୍କୁ ବାରବାର କହିଲା ତୁ ଦୀକ୍ଷା ବୋଲେ ମୋର କିଛି ଆପତ୍ତି ନାହିଁ, ତା ବାପା ମା ଛିଡ଼ା ହେଇଛନ୍ତି ଏଠି ମୋତେ ପରେ କହିବେନି, ମହାରାଜ ମାନେ ସମସ୍ତେ ଯେମିତି ମୋତେ ମୋର କିଛି ଅସୁବିଧା ନାହିଁ, ସେମାନେ ମନା କରୁଛନ୍ତି ବୋଲି ମୁଁ ଗୁରୁମା ତାଙ୍କୁ ଅଟକେଇ ଦେଇଛି, ମୋର କିଛି ଆପତ୍ତି ନାହିଁ। ଆଗାମୀ ଏଇ ଦୋଳ ପୂର୍ଣ୍ଣିମାରେ ଗୋର ପୂର୍ଣ୍ଣିମାରେ ହେଇଯିବ, ଏଇଟା ହେଇଥିଲା ଫେବୃଆରୀ ମାର୍ଚ୍ଚରେ ଗୋର ପୂର୍ଣ୍ଣିମା, ମାର୍ଚ୍ଚରେ ଯେତେ ଜଣ ବାକି ଥିଲେ ସମସ୍ତଙ୍କୁ ଦୀକ୍ଷା ଦେଇଥିଲେ, କିନ୍ତୁ ଗୁରୁମା ଆଶୀର୍ବାଦ ଜୀବନରେ ଏଇ ଝିଅ ବିବାହ ଭଗବାନଙ୍କର ସେଇଟା ହଁ ସେଥିପାଇଁ ଯେ ଭଗବାନଙ୍କ ଇଚ୍ଛା ଯେ ଜୀବନରେ ଭଗବାନ ନ କରନ୍ତୁ ସେଭଳିଆ ଶୁଦ୍ଧ ସେମାନେ ଜୀବନରେ ଏତେ ଅନ୍ତରଙ୍ଗ ଭାବେ ମିଶିଛନ୍ତି ବହୁତ ବହୁତ କଥା ତ ଗୁରୁମାନଙ୍କ ଜୀବନରେ ତୁମକୁ ବେଳେବେଳେ ଭାବେ ପଏଣ୍ଟ ଲାଉଟ୍ କରି ଲେଖିବୁ କେତେ ଥର କେତେ ଭାବିଛି ଲେଖିବା ହେଇନି, ମୋତେ ବେଳ ଦାୟିତ୍ୱ କହନ୍ତି ବାରମ୍ବାର ମାଇକ୍ରେ ଯେ ସେ ବହି ଯାଉଛି ତା ଦେହରେ ସବୁ ଲେଖା ଦେବା ପାଇଁ ଗୁରୁମାନଙ୍କ କ୍ରୀଡ଼ା କରା ବହୁତ ବହୁତ ମୁଁ ଦିନଚର୍ଯ୍ୟା ବିଚାର କଲି ବହୁତ ବହୁତ କଥା ଅଛି ଗୁରୁମାନଙ୍କ ଜୀବନରେ, ସେ ଏତେ ମାନେ କ'ଣ ଭକ୍ତମାନଙ୍କ ସାଙ୍ଗରେ ସବୁବେଳେ ରହନ୍ତି, ଭକ୍ତ ଦ୍ୱାରା ପରିବେଶ ତ କେତେବେଳେ ଫାଙ୍କା ରହନ୍ତିନି, ଆଉ ସବୁବେଳେ ଏତେ ଭଲ ପାଇବା ଦିଅନ୍ତି ଜୀବନରେ ତା ବି କହିବ ବହୁତ ଭଲ ପାଇବା ଦିଅନ୍ତି ଭକ୍ତ। ଶିଲାଚାର୍ଯ୍ୟ ଗୁରୁ ମହାରାଜ କି ଗୋବିନ୍ଦ କି।